ओं ज्ञान तिमिरांधस्य ज्ञानंजन शलाकया चक्षुर्मीलितं येन तस्मै श्री गुरवे नमः। नमों विष्णुपदाय कृष्णपृष्ठाय भूतले श्रीमते गौरगोविंद स्वामिनिति नामिने। नमों विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी वंशाकल्पतरुभ्यश्च कृपा सिन्धुभ्यैव च पतितानं पावनेभ्यो वैष्णवेभ्यो नमो नमः। नमो महाबदान्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतिसे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद। हरे कृष्णा 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 हरे हरे, हरे राम 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 हरे हरे। यं प्रभजन्तं अनुपेत पेत कृत्यं दियोपायन विरह कातर आजुहाव पुत्रेति तनमयतया तरवोभिनेदु स्तं सर्वभूतहृदयो मुनिमानुतस्मि। नारायणं नमस्कृत्यं नरश्चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपास्तमहं वंदे श्रीगुरुदिनतारिणी परमानन्दमाधव। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय।
सर्वप्रथम मोर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमळरे प्रणति निवेदन करी कृपा भिक्षा करी समर्पित होई संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज के चरण कमळरे प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमळरे प्रणति निवेदन पूर्वक कृपा भिक्षा पूर्वक ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ କରି ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ କରୁଣାରୁ ଆମମାନେ ଶ୍ରୀମଦ୍ ଭାଗବତମର ଚତୁର୍ଥ ସ୍କନ୍ଦରୁ ବିଦୁର ମୈତ୍ରୀ ପ୍ରସଙ୍ଗ କ୍ରମେ ଦକ୍ଷ ମହାରାଜଙ୍କର ଯଜ୍ଞ ପ୍ରସଙ୍ଗକୁ ଶ୍ରବଣ କରୁଛେ। ଗତକାଲିର କଥା ଇଟ୍ ବିଶ୍ରାମ ଥିଲେ ଦକ୍ଷ ତାର ସ୍ୱାଭିମାନ ଏତେ ବଢ଼ିଯାଇଛନ୍ତି ଶିବଜୀଙ୍କୁ ବରି ସଭା ଭିତରେ ଅୟମ୍ ତୁ ଦେବ ଜଜନେ ଏଇ ଶିବ ଦେବତାମାନଙ୍କର ଯଜନ ସମୟରେ ପୂଜା ସମୟରେ ସହଭାଗ ନ ଲବତମ ଦେବଗଣାଧମ ଦେବତାମାନଙ୍କ ଭିତରେ ଅଧମ ଦେବଯୋଜନ ସମୟରେ ଶିବଜୀଙ୍କୁ ଭାଗ ନ ମିଳୁ ଏ ଅଭିଶାପ ଦେଇ କ୍ରୋଧରେ ନିଷିଦ୍ଧମାନ ସମସ୍ତେ ବଶିଷ୍ଠ ଆଦି ଶ୍ରେଷ୍ଠ ବ୍ୟକ୍ତିମାନେ ମନା କରୁଛନ୍ତି ଏଭଳି କ୍ରୋଧ କରନା ଏଭଳି ବଚନ କୁହନା ସ୍ଥାନ ତ୍ୟାଗ କରନା କିନ୍ତୁ ଚାଲିଗଲେ। ଶିବଜୀ ନୀରବରେ ବସିଛନ୍ତି ଗତକାଲି ଶୁଣୁଥିଲେ ଏ ସାପକୁ ଶ୍ରବଣ କରି ନନ୍ଦୀଶ୍ୱର ଯିଏକି ମୁଖ୍ୟ ପାର୍ଶ୍ୱଦ ଶିବଜୀଙ୍କର କ୍ରୋଧରେ କଷାୟଭୂତ ଲୋଚନା ଉଷ୍ଠ ତାଙ୍କର କ୍ରୋଧରେ ସ୍ଫୁରଣ ହେଲା, ନେତ୍ର ତାଙ୍କର ରକ୍ତାକ୍ତ ହେଇଗଲା, ଶରୀର କମ୍ପମାନ ହେଲା। କାରଣ ସେ ଶିବଙ୍କର ଶିବଜୀଙ୍କର ଏକନିଷ୍ଠ ଭକ୍ତ। ସେଥିପାଇଁ ଦକ୍ଷକୁ ତିନୋଟି ମୁଖ୍ୟ ଅଭିଶାପ ଦେଲେ, ଗତକାଲି ଶୁଣୁଥିଲେ, ଜ୍ଞାନ ଦୃଷ୍ଟି ନଷ୍ଟ ହଉ, ସାଧୁସଙ୍ଗ ନ ମିଳୁ, ସ୍ତ୍ରୀ କାମୀ ହଉ ଏବଂ ତାଙ୍କର ମୁଖ ଛାଗ ସଦୃଶ ମସ୍ତକ ହେଉ। ଏବଂ ତାର ପରେ ବ୍ରାହ୍ମଣମାନଙ୍କୁ ଛଅଟି ଅଭିଶାପ ଦେଲେ, ଏଇଠି କଥା ବିଶ୍ରାମ ଥିଲେ। ସର୍ବଭକ୍ଷ୍ୟ ଦିଜାହ ବୃତେଇ ବିଦ୍ୟା ତପହାଦି। ଏ ବ୍ରାହ୍ମଣମାନେ ତତ୍ତ୍ୱଜ୍ଞାନ ବିମୁଖ ହୁଅନ୍ତୁ, ଯେଉଁ ବ୍ରାହ୍ମଣମାନେ ଶିବଜୀଙ୍କୁ ଅବମାନନା କରୁଛନ୍ତି। ଶିବଜୀଙ୍କୁ ଦକ୍ଷ ଅଭିଶାପ ଦେଲାବେଳେ ଯେଉଁମାନେ ନିରବ ଥିଲେ, ସେମାନଙ୍କର ଏଇ ଗୁଣ ହଉ, ବିଦ୍ୟା ତପ ଏସବୁ ଗୁଣ କେବଳ ବୃତ୍ତି ନିମିତ୍ତ, ନିଜର ପେଟ ପୋଷଣ ନିମିତ୍ତ। ଏମାନେ ଭକ୍ତି କରିବେ ନା, ସବୁକିଛି ଦ୍ରବ୍ୟ ଭକ୍ଷଣ କରିବେ, ସର୍ବଭକ୍ଷ୍ୟ ଦିଜା, ଯାହା ଜୁହାକୁ ଭଲ ଲାଗିବ ସେଇ ସେମାନେ ଭୋଜନ କରିବେ। ବୀତ ଦେହ ଇନ୍ଦ୍ରିୟ ରାମ ଯାଚକା ବିଚରନ୍ତୁ। ହା, ଏଇଠି କଥା ବିଶ୍ରାମ ଥିଲେ। ସେମାନେ ବୀତ ଧନ ଇନ୍ଦ୍ରିୟ ଆଉ ଦେହକୁ ନେଇ ଆରାମ ପାଇବା ପାଇଁ ସବୁବେଳେ ବ୍ୟସ୍ତ ରହିବେ ବ୍ରାହ୍ମଣମାନେ, ଏବଂ ଏମାନେ ସର୍ବତ୍ରା ବିଚରଣ କରନ୍ତୁ ଭିକ୍ଷୁକ ଭଳି। ବ୍ରାହ୍ମଣ ସାଧୁ, ସାଧୁର ଧର୍ମ ମାଧୁକୁରୀ କରିବା, କିନ୍ତୁ ଅଯାଚିକ ବୃତ୍ତିରେ ଯେଉଁ ସାଧୁମାନେ ରୁହନ୍ତି, ଅଯାଚିତ ବୃତ୍ତିରେ ଯେଉଁ ବ୍ରାହ୍ମଣମାନେ ରୁହନ୍ତି, ସେମାନେ କାହାର ନିକଟରେ ହସ୍ତ ପତାନ୍ତିନି, ସମ୍ପୂର୍ଣ୍ଣ ପ୍ରଭୁଙ୍କ ନିକଟରେ ଐକାନ୍ତିକ ଭାବରେ ସେ ଶରଣାଗତି ଥାନ୍ତି। ଭଗବାନ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନିଅନ୍ତି, କିନ୍ତୁ ଆଜି ନନ୍ଦୀଙ୍କର ଅଭିଶାପ ଏହା ରହିଲା, ଯେଉଁ ବ୍ରାହ୍ମଣମାନେ ଶିବଜୀଙ୍କୁ ବୈଷ୍ଣବଙ୍କୁ, ଶିବଜୀଙ୍କ ଅର୍ଥ ଯେଉଁମାନେ ଉନ୍ନତ ବୈଷ୍ଣବ, ବୈଷ୍ଣବ ସମାଜକୁ ଅନାଦର କରୁଛନ୍ତି, ବୈଷ୍ଣବଙ୍କୁ ଭଲ ପାଉନାହାନ୍ତି, ତାଙ୍କ ପ୍ରତି ଏ ବ୍ରାହ୍ମଣମାନଙ୍କର ଏହି ଅଭିଶାପ ରହିଲା। ତଥାଚ ସର୍ବଦା ବିଶ୍ୱାସକ୍ତିତ୍ୱେନ ଚିତ୍ତ ଅଶୁଦ୍ଧି ବୈରାଗ୍ୟ ଭକ୍ତି ଜ୍ଞାନ ମା ଭବତୁ। ଚିତ୍ତ ଶୁଦ୍ଧି ବୈରାଗୀ ବୈରାଗ୍ୟ ଭକ୍ତି ଜ୍ଞାନ ମା ଭବତୁ। ଏ ବ୍ରାହ୍ମଣମାନଙ୍କର ଚିତ୍ତଶୁଦ୍ଧି କଦାପି ନ ହଉ, କଦାପି ଭକ୍ତି ଜ୍ଞାନ ପ୍ରାପ୍ତ ନ ହେଇପାରନ୍ତୁ, କାରଣ ଏମାନେ ଶିବଜୀଙ୍କୁ ଅବମାନନା କରୁଛନ୍ତି। ଏଇଟା ଶୁଣିଲା ପରେ, ନନ୍ଦୀଙ୍କର ସାପକୁ ଶୁଣିଲା ପରେ ବର୍ତ୍ତମାନ ଭୃଗୁ ପ୍ରତି ଅଭିଶାପ ଦେବେ। ଗତକାଲି ଶୁଣୁଥିଲେ ପ୍ରଭୁପାଦ ମହାରାଜ କହୁଛନ୍ତି, ଦି ମେଟେରିଆଲ ୱାର୍ଲ୍ଡ ଇଜ୍ ସୋ ଅନଷ୍ଟେଡି ଆଟ୍ ଏନି ମୋମେଣ୍ଟ। ଏ ମେଟେରିଆଲ ୱାର୍ଲ୍ଡଟା, ଭୌତିକ ଜଗତଟା ଏତେ ବଡ଼ ମାନେ ଅସ୍ଥିର ଜଗତ, ଯେକୌଣସି ମୁହୂର୍ତ୍ତରେ ସିଚୁଏସନ୍ଟା ଚେଞ୍ଜ ହେଇଯିବ, ପରିସ୍ଥିତି ଚେଞ୍ଜ ହେଇଯିବ। ଆଜି ଆମେ ଭଜନ କରୁଛେ, ହାତରେ ମାଳି ରଖିଛେ, କାଲି ଯେ ଆମର ଏ ଅବସ୍ଥା ରହିବ ଇଏ ବି ଠିକ ନାହିଁ, ଏଟା ଅନସର୍ଟେନିଟି। ଏଠି ଭଜନ କରିବା ବି ଅନସର୍ଟେନିଟି, ଯେତେ ଶୀଘ୍ର କରିବାକୁ ପଡ଼ିବ କାମ। ଆମେ ଦେଖିଛୁ ବହୁତ ପୁରୁଣା ଭକ୍ତମାନେ ବେଳେବେଳେ ମନା କରନ୍ତି, ଆମ ଘରକୁ ଆଜ୍ଞା ଆଉ ଆସିବେନି, ଆମେ ଭକ୍ତି ଲାଇନ୍ରେ ନାହୁଁ। ଯେଉଁମାନେ ଭଜନ କରୁଥିଲେ ଯୁବକ ବୟସରେ, ସେମାନେ କିଛି ଦିନ ପରେ ବି କହୁଛନ୍ତି, ଆଜ୍ଞା ଆମ ଆଉ ଭକ୍ତି ଲାଇନ୍ରେ ନାହିଁ, ଆପଣ ମୋ ଘରକୁ ଆଉ ଆସିବେ। ଏଇଟା ଗୋଟେ ଅନଷ୍ଟେଡି ପ୍ଲାଟଫର୍ମ, ଏଠି କେହି କୌଣସି ଭଗବତ ଆଶ୍ରୟ ବିନା କେହି କୌଣସି କର୍ମରେ ସଫଳତା ହାସଲ କରିପାରିବେନି। ସବୁବେଳେ ସବୁଠି ଆପଣଙ୍କ ମନ ବି ଚେଞ୍ଜେବୁଲ, ସେନ୍ସେସ୍ ବି ଚେଞ୍ଜେବୁଲ, ସିଚୁଏସନ୍ ବି ଚେଞ୍ଜେବୁଲ, ସବୁ ପରିବର୍ତ୍ତନଶୀଳ ହେଉଛି, ସବୁ ପରିବର୍ତ୍ତନଶୀଳ ହେଉଛି। କେତେବେଳେ ଯେତିକି ସମୟ ଆମେ ଅନୁକୂଳ ଅବସ୍ଥାରେ ଅଛନ୍ତି, ଭଜନ କରିନେବା ଦରକାର, ବୁଦ୍ଧିମାନ ଲୋକର କାମ, ନହେଲେ ଏ ଅବସ୍ଥା ଆମର ସବୁବେଳେ ରହିବନି। ଶରୀର ବି ଅନଷ୍ଟେଡି, ସିଚୁଏସନ୍ ବି ଅନଷ୍ଟେଡି, ସବୁକିଛି ଅନଷ୍ଟେଡି, ସବୁ ବିପରୀତ ଅବସ୍ଥା ରହୁଛି। ବହୁତ ବୁଦ୍ଧିମାନ ଲୋକ ବହୁତ ଚାଲାକରେ, ଜୀବନ ନିତ୍ୟ ଜାନହ ସାର ତାହି ନାନା ବିଧ ବିପଦ ଭାର, ନାମାଶ୍ରୟ କରି ଯତ୍ନେ ତୁମି ଥାକ ହୋ ଆପନି କାଜେ। ଜୀବନରେ ଗୋଟିଏ ସାର ଜିନିଷ ଜୀବନ ନିତ୍ୟ,
ଅନିତ୍ୟ ଜୀବନ ଭିତରେ ଗୋଟେ ବଡ ଜିନିଷ କହିଲେ ଜୀବନ ଅନିତ୍ୟ ଠିକ ଅଛି, ଯେତିକି ଦିନ ସେ ଆରାମସେ ବଞ୍ଚିପାରିବେ କହିଲେ ନା, ତାହେ ନାନାବିଧ ବିପଦ ବାହାର ବାହାର ପ୍ରଚୁର ବିପଦ ବିପଦର ଖଜାନା ରଖା ହେଇଛି ଏଠି, ଯେକୌଣସି ସମୟରେ ବିପଦ ଆସିପାରେ। ଏ ଶରୀର ଗୋଟେ ପ୍ରକୃତି ଦେବୀଙ୍କର ଏଭଳି ଉପହାର, ଶରୀର ମାଧ୍ୟମରେ ଆମେ ଭୋଜନ କରୁଛେ, କିନ୍ତୁ ଶରୀର ଉପରୁ ବିପଦ ଆସିଗଲା ପରେ ଆମେ ଭୋଜନ କରିପାରିବାନି। ଏ ଶରୀର ଚିନ୍ତା ହବ, ଜୀବାତ୍ମାର ଏଇ ଶରୀର ଚିନ୍ତା ସବୁବେଳେ ଲାଗିକି ରହିବ, ମୋ ଦେହ ଭଲ ହେଲାନି, ମୋ ପେଟରେ ଗ୍ୟାସ ହେଇଯାଉଛି, ମୋତେ ଏମିତି ହେଇଗଲା, କାରଣ ଆମେ ଏଇ ଦେହରେ ବହୁତ ଦିନ ରହି ରହି ଆସିଛି ଜୀବାତ୍ମା, ତାର ଦେହାଧ୍ୟାସ ହେଇଯାଇଛି। ଦେହ ଯଦି ପ୍ରତିକୂଳ ହେଇଗଲା ଭୋଜନ କରିବା ବି ସମ୍ଭବ ନୁହଁ। ସେପାଇଁ ସାଧକମାନଙ୍କର ଯେଉଁ ଶୃଙ୍ଖଳା ରହିଛି, ଯୁକ୍ତ ଆହାର, ଅଳ୍ପ ଭୋଜନ କରିବେ, ନିଦ୍ରା ବିହାର ସଙ୍ଗ, ଏଗୁଡ଼ିକ କେବଳ ଭକ୍ତି ଅନୁକୂଳତା, ଇଏ ଭକ୍ତି ଅନୁକୂଳ, ତା ସହିତ ଶରୀର ଅନୁକୂଳ ବି, ଶରୀରକୁ ବି ଡିସିପ୍ଲିନ୍ କରିବା। ଆମେ ଆମେ ଭାବିବାନି ଯେ ଆମେ ଯେକୌଣସି ପ୍ରକାର ଭୋଜନ କରି ପ୍ରସାଦ ନାମରେ ଆମେ ଯାହା ଖାଇକି ବି ଆମେ ଭକ୍ତ ହେଇକି ରହିଯିବା, ନା କଥା ବି ସମ୍ଭବ ନୁହଁ, ଇଏ ବି ସମ୍ଭବ ନୁହଁ। ଭକ୍ତି ଜୀବନ ଗୋଟେ ଶୃଙ୍ଖଳିତ ଜୀବନ, ଅତି ଶୃଙ୍ଖଳିତ ଜୀବନ, ସୁଶୃଙ୍ଖଳିତ ଯାହା କୁହାଯାଏ, ସୁସ୍ଥ ଭାବରେ ଶୃଙ୍ଖଳିତ ଜୀବନ, ଇଏ ଏଭଳି ଏକ ଜୀବନ। ଏଇ ଜୀବନରେ ଆମେ ଯଦି ଗୋଟିଏ ନିୟମକୁ ଭାଙ୍ଗିଦେବା, ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟା ଆସିକି ପହଞ୍ଚିବ, କାରଣ ଏଠି ସବୁ ସାତ୍ତ୍ୱିକ କର୍ମ, ଶୁଦ୍ଧ ସାତ୍ତ୍ୱିକ କର୍ମ। ଯେମିତି ଆପଣ ସକାଳୁ ସାତଟା ଭିତରେ ଭୋଜନ କରିପାରିଲେ ନାହିଁ, ନାମ ଜପ କରିପାରିଲେ ନାହିଁ, ତାପରେ ଆପଣ ଆପଣ ମାଇଣ୍ଡକୁ କଣ୍ଟ୍ରୋଲ କରି କମ୍ପିଟେଣ୍ଟ କରି ଆପଣ କହିପାରିବେନି ଯେ ମୁଁ ଶୁଦ୍ଧ ଭାବରେ ଜପ କରିନେବି। ଆପଣ ଅଧିକା ଶୋଇଗଲେ ସେଟା ଆପଣଙ୍କର ରେସ୍ପନ୍ସିବିଲ, ଭୋଜନ ହବ ଅଧିକା ଭୋଜନ କରିଦେଲେ ଆପଣ ବସିପାରିବେନି, ନିଦ ଲାଗିବ, କିନ୍ତୁ ଅଧିକା ଭୋଜନ କରିଦେଇକି ଆପଣ ମ୍ୟାଟେରିଆଲ ଆକ୍ଟିଭିଟିଜ କରିପାରିବେ, ବହୁତ ଖାଇସାରିଲା ପରେ ଆପଣ ଯେ ମାଟି ଆଣିପାରିବେ, ବିଜନେସ କର୍ମ କରିପାରିବେ, କିନ୍ତୁ ବହୁତ ଖାଇଦେଲା ପରେ ଭକ୍ତି କରିପାରିବେ। ଅଲଗା କିଛି କର୍ମ ପାଇଁ ଏତେ ରୁଲ୍ସ ରେଗୁଲେସନ ଆବଶ୍ୟକ ନାହିଁ, କାରଣ ସେଟା ଇନଡିସିପ୍ଲିନ ହେଇ ବି ପାରିବ, କିନ୍ତୁ ଭକ୍ତି ଜୀବନରେ ସବୁ ଡିସିପ୍ଲିନ, ବହୁତ ଶୃଙ୍ଖଳା, ବଚନ ସହିତ ବର୍ଚନ ଠାରୁ ଆରମ୍ଭ କରି ଆଚରଣ ଠାରୁ ଆରମ୍ଭ କରି ନିଜର ଆଚରଣ ବି ଆପଣଙ୍କର ଦୃଷ୍ଟତା ପ୍ରାପ୍ତ ହେଇଯିବ, ଆପଣ ମନ ଆପଣଙ୍କୁ ଭାଙ୍ଗିଦେବ। ପରୀକ୍ଷା କରି ଦେଖିବେ, ଗୋଟେ ଭକ୍ତକୁ ହାତ ଉଠେଇ ଦିଅନ୍ତୁ ଥରେ ମାରିବା ପାଇଁ, ଆପଣ ତିଲକ ଗ୍ରହଣ କଲା ପରେ ଗୋଟେ ଭକ୍ତ କହେ ମୁଁ ମାରିବି, ତତେ ମାରିବି, ଖରାପ ଭାଷା କହି ହାତ ଉଠେଇ ଦେବେ, ତାପରେ କଦାପି ଆପଣ ମାଳା ଧରିବେ, ଆପଣଙ୍କ ମନ କହିବେନି ଯେ ମୁଁ ଆଉ ଜପ କରିବି ବୋଲି, କଦାପି ଆପଣ କହିପାରିବେନି। ଇଏ ବଡ଼ ଶୃଙ୍ଖଳିତ ଧାରା, ଏତେ ଫ୍ରିକ୍ୱେଣ୍ଟଲି ଚେଞ୍ଜ, ଏନି ମୋମେଣ୍ଟରେ ଆମର ଯେଉଁ ଭାବନାଟା ରହିଛି ସବୁ ପରିବର୍ତ୍ତନ ହେଇଯିବ। ଆମେ ଦେଖୁଛେ କେତେ ସୁନ୍ଦର ଭାବନା ନେଇକି ସବୁ ମନ୍ଦିରକୁ ଆସନ୍ତି ଭକ୍ତମାନେ, ବିଶେଷ କରି ବ୍ରହ୍ମଚାରୀମାନେ, ଆମେ 20 ବର୍ଷ ଭିତରେ ଦେଖିଲୁ କେତେ ସୁନ୍ଦର ଭାବନା ନେଇକି, କେତେ କ'ଣ କୁହାଯିବ ଗୋଟେ ସ୍ପିରିଟରେ, ସର୍ଭିସ ମୁଡ଼ରେ ଆସନ୍ତି। ଆମେ ଆଜ୍ଞା ଭଗବାନଙ୍କ ସେବା କରି ଜୀବନ କଟେଇବୁ, ଏ ସ୍ପିରିଟ ରହିବନି, ଶରୀର ପ୍ରତିକୂଳ ହେଇପାରେ, ସମୟ ପ୍ରତିକୂଳ ହେଇପାରେ, ସବୁକିଛି ପ୍ରତିକୂଳ ହେଇଯିବ। ଦେଖନ୍ତୁ ଶିବଜୀ ସେଠି ବସିଛନ୍ତି, ବ୍ରହ୍ମାଜୀ ସେଠି ବସିଛନ୍ତି, ଗୋଟେ ସୁନ୍ଦର ଯଜ୍ଞ ହେଉଛି, ଯଜ୍ଞରେ ଦେବତାମାନେ ବଶିଷ୍ଠ ଆଦି ଦେବତାମାନେ ବସିଛନ୍ତି, ମହର୍ଷିମାନେ ବସିଛନ୍ତି, ଗୋଟେ ବିପରୀତ ପ୍ରତିକୂଳ ସୃଷ୍ଟି ହେଇଗଲା ସାଙ୍ଗେ ସାଙ୍ଗେ, କେହି ଚାହୁଁନାହାନ୍ତି, ଦକ୍ଷ ଅଭିଶାପ ଦେଇଦେଲେ, ଏ ବର୍ତ୍ତମାନ ନନ୍ଦୀଶ୍ୱର ଅଭିଶାପ ଦେଇଦେଲେ, ନନ୍ଦୀଶ୍ୱରଙ୍କର ଅଭିଶାପ ଦେଖି ବର୍ତ୍ତମାନ ଆସିଗଲା, କାରଣ ଏ ଜଗତରେ ଏଇ କାମ କ୍ରୋଧ ଲୋଭ ମୋହ ଏଗୁଡ଼ିକ ରହିଛି, ୟାର ସର୍କଲ ସବୁଆଡ଼େ ଚାଲିଛି। ଆମେ ଯେଉଁ ଡିବ ଭକ୍ତ ହେଇଛେ, ଆମେ ଚାହୁଁଛେ ଏଇ 6 ଜଣଙ୍କ ଠାରୁ ଦୂର ରହିବା ପାଇଁ, ସେଥିପାଇଁ ଆମକୁ ଗୋଟିଏ ପ୍ରୋଟେକ୍ସନ ଯାହାକୁ ଗୋଟେ ବାଉଣ୍ଡ୍ରି ଭିତରେ ରହିବାକୁ ପଡ଼ିବ। ଆମେ ଯେକୌଣସି ହ୍ୱିମ୍ସିକାଲି ଆକ୍ଟିଂ କରିକି ଆମେ ଡିଭୋସନାଲ ଲାଇଫ ମେଣ୍ଟେନ୍ କରିପାରିବାନି, ଇକୋ ବେଶୀ ଅଛି ଏଠି, କମା ଇକୋଟା, ଆମେ ହ୍ୱିମ୍ସିକାଲ ଲାଇଫ ମେଣ୍ଟେନ୍ କରିପାରିବାନି, କାରଣ ଗୁଣର ପ୍ରଭାବ ଗୁଡ଼ିକ ଚାଲିଛି, ସଡ଼କ ଏଇ ସଡ଼ ବେଗର ଶରୀରରେ ପୁଣି 6ଟା ବେଗ ଅଛି, ତାର ପ୍ରଭାବ ଚାଲିଛି, ଏଣେ ସଡ଼ ରିପୁଙ୍କର ପ୍ରଭାବ ଚାଲିଛି, ଟୋଟାଲ ଭକ୍ତିର ବିପରୀତ ପ୍ରତିକୂଳ ଭିତରେ ହିଁ ଆମେ ବଞ୍ଚିଛେ। କାହିଁକି ଦେବତାମାନେ, କାହିଁକି ସଂସାରର ବଡ଼ ବଡ଼ ବହୁ ବଡ଼ ବଡ଼ ମହାତ୍ମା ମାନେ ବିଶେଷ କରିକି ଦେବତାମାନେ ବହୁତ ପ୍ରଶଂସା କରନ୍ତି ମନୁଷ୍ୟ ଶରୀରରେ ଭଜନ କରିବା ଲୋକଙ୍କୁ, ଭକ୍ତଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି? କାରଣ ସମ୍ପୂର୍ଣ୍ଣ ଗୋଟିଏ ବିପରୀତ ପ୍ରତିକୂଳ ଅବସ୍ଥାରେ ଆମେ ଭଜନ କରୁଛେ। ଯେମିତି ଆମେ ଜଙ୍ଗଲ ଭିତରେ ଯାଉଛେ, କେତେ କଷ ହେଇକି ଯାଉଛେ, ଏଠି ସାପ ଅଛି, ବାଘ ଅଛି, ଭକ୍ତି ରାସ୍ତା ସେଇଭଳି। କାରଣ କେହି ଯଦି ଆମ ଆମ ଉପରେ କିଛି କ୍ରୋଧ କରିଦଉଛି, ଆମର କ୍ରୋଧ ପ୍ରତିକ୍ରିୟା ଚାଲି ଆସିବ, କାରଣ ଏଗୁଡ଼ିକ ଲାଗିକି ରହିଛି। ଟୋଟାଲ ସର୍କମଷ୍ଟାନ୍ସ ଆଟମସ୍ଫିୟରଟା ଗୋଟେ ବଡ଼ ଡିଫରେଣ୍ଟ ହେଇଗଲା। ଗୋଟେ ଜାଗିଙ୍କ ପରିବେଶ ଥିଲା, ସତ୍ର ଥିଲା। ସତ୍ର ଅର୍ଥ ଯେଉଁଠି କେବଳ ଯଜ୍ଞ କରାଯାଏ, ପୁରାଣ ପଢ଼ାଯାଏ, ଅର୍ଣ୍ଣ ପ୍ରସାଦ ଦିଆଯାଉଛି, ତାକୁ ସତ୍ର କୁହାଯାଏ। ଯଜ୍ଞ ଯଜ୍ଞ ସହିତ ବହୁ ଭକ୍ତି ଅନୁଷ୍ଠାନକୁ ସତ୍ର କୁହାଯାଏ। ସତ୍ରରେ ଡିଫରେଣ୍ଟ ଡିଫରେଣ୍ଟ ସେକ୍ସନ୍ ଅଛି, କ'ଣ କୁହାଯାଏ, ସେକ୍ସନ୍ସ ଅଛି। କେତେବେଳେ ଯଜ୍ଞ ସରିଯିବ, ଯଜ୍ଞ ସରିଗଲା ପରେ ପୁଣି ପୁରାଣ ପଢ଼ା ହବ, ପୁରାଣ ସରିଗଲା ଭାଗବତ ପଢ଼ା ହବ। କିନ୍ତୁ ସେ ସତ୍ରରେ ଦେବତାମାନଙ୍କ ଭିତରେ ତୁମର ଗୋଟେ ଡିଷ୍ଟର୍ବାନ୍ସ ହେଇଯାଉଛି। ଏଇଟା ପ୍ରଭୁଙ୍କର ଗୋଟେ ବହୁତ ବଡ଼ ଲୀଳା କରିବାର ଅଛି, ଶିବଜୀଙ୍କର ମହିମାକୁ ବଢ଼ିବାର ଅଛି। ତସ୍ୟୈବାପଦତଃ ସାପଂ ଶ୍ରୁତ୍ୱା ଦ୍ୱିଜ କୁଲାୟ ବୈ ଭୃଗୁ ପ୍ରତ୍ୟସୃଜତ୍ ସାପଂ ବ୍ରହ୍ମଦଣ୍ଡ ଦୂରତ୍ୟା। ଭୃଗୁ ଆଉ ସହିପାରିଲାନି। ମେଟେରିଆଲ ୱାର୍ଲ୍ଡରେ ମାୟାର ଏଟା ଗୋଟେ ଟେଷ୍ଟ, ଭୌତିକ ଜଗତରେ ଏଟା ଗୋଟେ ପରୀକ୍ଷା। ଆପଣ ଚାହିଁ ମୁଁ ଶାନ୍ତ ହେଇକି ରହିବି, ମୁଁ କାହା ସାଙ୍ଗରେ କଳି କରିବିନି, ମୁଁ ମୋ ଜବ୍ କରିବି, ମୁଁ ଟିକେ ଶାନ୍ତିରେ ରହିବି, କିନ୍ତୁ ଆପଣଙ୍କୁ ଶାନ୍ତି ରଖିବାକୁ ଦେବନି ମାୟା, ମୁଁ ଟିକେ ଶାନ୍ତିରେ ଭୋଜନ କରିବି କରିବାକୁ ଦେବନି। ଏଟା ଭୌତିକ ଜଗତର ନିୟମ। ଭୃଗୁ ଭଳି ଋଷି ଯିଏ ଯଜ୍ଞ ପାଇଁ ମୁଖ୍ୟ ମୁଖ୍ୟ ପୁରୋଧା ଋଷିମାନେ ଥିଲେ, ଏତେ ବ୍ରାହ୍ମଣଙ୍କ ଭିତରେ ନନ୍ଦୀଶ୍ୱର ଯେମିତି ଅଭିଶାପ ବ୍ରାହ୍ମଣ ସମାଜକୁ ଦେଲେ, ଭୃଗୁ ଭାରି କହିଲେ ତସ୍ୟେବ ବଦତାମ ସାପମ। ଏଇଭଳି ସାପକୁ ଶୁଣିଲା ପରେ ଶ୍ରୁତ୍ୱା ଦ୍ୱିଜ କୁଲାୟ, ନିଶ୍ଚିତ ଭାବରେ ଏ ଦ୍ୱିଜ କୁଳ ବ୍ରାହ୍ମଣ କୁଳକୁ ଏ ଅଭିଶାପ ଦେଲେ କିଏ ନନ୍ଦୀ ଆଉ ସହ୍ୟ କରିପାରିଲା, ବର୍ତ୍ତମାନ ପ୍ରତି ଅଭିଶାପ ଦେବେ। ଭୃଗୁ ପ୍ରତ୍ୟସୃଜତ ସାପମ ବ୍ରହ୍ମଦଣ୍ଡ ଦୂରତ୍ୱୟା, ଦୂରତ୍ୱୟା ଅତି ଅତିକ୍ରମ କରିବା ଯାହା କଷ୍ଟ। ଯେଭଳି ଭୃଗୁଙ୍କର ଦକ୍ଷଙ୍କର ଅଭିଶାପଟା ଶିବଜୀଙ୍କ ପ୍ରତି ଲାଗିଲା, କିନ୍ତୁ ଶିବଜୀଙ୍କ ପ୍ରତି ଲାଗିବନି, ପ୍ରତିକ୍ରିୟା ହେବନି ଏତେ, କାହିଁକି ନା ଶିବଜୀ ସମର୍ଥ ପୁରୁଷ। କିନ୍ତୁ ନନ୍ଦୀଙ୍କର ଅଭିଶାପ ବ୍ରାହ୍ମଣ ସମାଜ ପ୍ରତି ଲାଗିବ, କାରଣ ସେ ଭକ୍ତ, ଶିବଜୀଙ୍କର ପକ୍କା ଭକ୍ତ, ଆଉ ଇଏ ହେଉଛନ୍ତି ପକ୍କା ବ୍ରାହ୍ମଣ, ଭୃଗୁ ହେଉଛନ୍ତି ପକ୍କା ବ୍ରାହ୍ମଣ, ତାଙ୍କର ଅଭିଶାପ ବି ଲାଗିବ ଶିବ ଭକ୍ତଙ୍କ ପ୍ରତି। ସେଥିପାଇଁ କହୁଛନ୍ତି ଦୂରତ୍ୱୟା ବ୍ରାହ୍ମଣାନାମ ଇଦମ୍ ଆୟୁଧମ୍ ଇତି ବ୍ରହ୍ମଦଣ୍ଡମ୍। ବ୍ରାହ୍ମଣ ଯଦି କାହାକୁ ଶାସନ କରିବା ପାଇଁ ଚାହେଁ, ଇଏ ଗୋଟିଏ ବହୁତ ବୈଷ୍ଣବ ସମାଜରେ ଏଇଟା ଗୋଟିଏ ବହୁତ ବଡ଼ ଅଧପତନ। ବୈଷ୍ଣବ ସମାଜର ଉର୍ଦ୍ଧ୍ୱପୁଣ୍ଡ ତିଳକ କଲା ପରେ ଯଦି କେହି ବୈଷ୍ଣବ ଶରୀରରେ କାହାକୁ ଆଘାତ କରୁଛି, ଏଇଟା ବୈଷ୍ଣବ ସମାଜ ପାଇଁ ଅଧପତନ। ବୈଷ୍ଣବ ସ୍ୱତ ବ୍ରାହ୍ମଣ, କେବେ ବୈଷ୍ଣବ ହାତ କୌଣସି ଜୀବକୁ ମାରିବା କଥା ଛାଡ଼, କାହା ଉପରେ କୌଣସି ବୈଷ୍ଣବ ଉପରେ କେବେ ହାତ ଉଠେଇବନି। ଇଏ ଗୌରାଙ୍ଗ ମହାପ୍ରଭୁଙ୍କର ଶିକ୍ଷା ନୁହେଁ, ଇଏ କଦାପି ସମ୍ଭବ ନୁହେଁ। ଯେଉଁମାନେ ଏଇ କାମ କରୁଛନ୍ତି କଦାପି ସେମାନେ ବୈଷ୍ଣବ ହେଇପାରିବେନି, ବହୁ ବଡ଼ ବୈଷ୍ଣବ ସମାଜରେ କଳଙ୍କ। ହାତ କେମିତି ଉଠିବ? ଆରେ ବୈଷ୍ଣବ ଚାରି ସମ୍ପ୍ରଦାୟରେ ବୈଷ୍ଣବ ଅଛନ୍ତି, କିନ୍ତୁ ଆମେ ଯେଉଁ ବୈଷ୍ଣବ, ଆମେ ଯେଉଁ ଗୌଡ଼ ବୈଷ୍ଣବ, ଆମ ପ୍ରଭୁ ମାଡ଼ ଖାଇବା ପ୍ରେମ ଦିଆ ଏମନ ଦୟାଲ କଥା ଅଛି, ମାଡ଼ ଖାଇକି ପ୍ରେମ ଦେଇଛି ନା ଆମ୍ବା ତାଙ୍କ ପରିବାର, ନିତ୍ୟାନନ୍ଦ ପରିବାର ଲୋକ, ଆମେ ସହିପାରିବାନି, ଦୂରେଇକି ପଳେଇବା, ହାତ ଉଠା ହବନି। ପ୍ରଭୁଙ୍କ ଦରବାର ଯଦି କୌଣସି ଜୀବ ପ୍ରତି ଆମେ ହାତ ଉଠେଇ ଦେଲେ ସରିଲା, ଏ ଗୌରାଙ୍ଗ ମହାପ୍ରଭୁଙ୍କର ଧାରା। ଆମେ ବ୍ରାହ୍ମଣ, ଆମେ ସ୍ୱତ ବ୍ରାହ୍ମଣ, ପ୍ରଭୁ ସବୁବେଳେ କୁହନ୍ତି ୱି ଆର୍ କ୍ରିଏଟିଂ ବ୍ରାହ୍ମଣ୍ସ। ବହୁ ବଡ଼ ବୈଷ୍ଣବ ସମାଜରେ ଏତେ ବଡ଼ ମହିମା, ଯାହାକୁ ବେଳେବେଳେ ଭାଗବତରେ ପଢ଼ିଲେ ଗର୍ବ ଲାଗେ, କିନ୍ତୁ ଅନ୍ୟ ପକ୍ଷରେ ବହୁତ ଦୁଃଖ ବି ଲାଗିଲା, ବହୁତ ଦୁଃଖ ଲାଗିଲା। ଇତ୍ପଟ ରାଜବଂଶ, ରାଜ ପରିବାର, ରାଜ ଶିକ୍ଷା, କିନ୍ତୁ ତାର ଅଧୋପତନ ଦିନକୁ ଦିନ ହେବାକୁ ଯାଉଛି। ବୈଷ୍ଣବ କଦାପି, ବୈଷ୍ଣବ ଯଦି ଦଣ୍ଡ ଦେବାକୁ ଚାହିଁବ ବାଗଦଣ୍ଡ ବଚନରେ ସେ ସାଇଜ କରିବ। ଏଠି କହୁଛନ୍ତି ନା ବ୍ରହ୍ମଦଣ୍ଡ ଦୂରତ୍ୱୟା, ଦୂରତ୍ୱୟା ଅତି ଅତିକ୍ରମ କରିବା ଯାହା କଷ୍ଟ, ସେଇ ବାଗଦଣ୍ଡକୁ ବର୍ତ୍ତମାନ ପ୍ରତିସୃଜତ ଭୃଗୁ। ବ୍ରାହ୍ମଣ, ବ୍ରାହ୍ମଣ କାହାକୁ ହସ୍ତରେ ମାରିବେନି, ବ୍ରାହ୍ମଣ ଦଣ୍ଡ ଦେବ ବାଗଦଣ୍ଡ। କ୍ଷତ୍ରିୟ କେବଳ ବଳ, ବୈଶ୍ୟ ଧନଦଣ୍ଡ, ଶୂଦ୍ର ସେବା ଦଣ୍ଡ। ରାଜାମାନେ ଏଇଭଳି ଦଣ୍ଡ ଦେଉଥିଲେ। ରାଜା ଯେତେବେଳେ ବ୍ରାହ୍ମଣକୁ ଦଣ୍ଡ ଦେବେ, ସେଥିପାଇଁ ଯେତେବେଳେ ଦ୍ରୋଣପୁତ୍ର ଅଶ୍ୱତ୍ଥାମାଙ୍କୁ ମାରିଦେବା ପାଇଁ କୁହାଗଲା, ସମସ୍ତେ ରାଜି ହେଇଗଲେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ତୁମେ ବର୍ତ୍ତମାନ ଦ୍ରୌପଦୀଙ୍କର ପ୍ରିୟ କର୍ମ କର, ଦ୍ରୌପଦୀଙ୍କ କତିରେ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତାର ତାର ମସ୍ତକୁ କାଟିବ, ଏ କଥା ଟିକେ ରଖ, ତୁମ ପ୍ରତିଶ୍ରୁତି ରଖ। ଆଉ ଦ୍ରୌପଦୀଙ୍କର ନିକଟରେ ତୁମେ ଶପଥ କରିଥିଲ, ଆଉ ଦ୍ରୌପଦୀ କ'ଣ କହିଥିଲେ, ନା ଆକୁ ମାର ନା ଇଏ ଗୁରୁପୁତ୍ର, କିନ୍ତୁ ମୁଁ ଶାସ୍ତ୍ରରେ କହିଛି ଆତତାୟୀକୁ ମାରିବା ଦରକାର, ଏବଂ ମୁଁ ମଧ୍ୟ ଶାସ୍ତ୍ରରେ କହିଛି ବ୍ରାହ୍ମଣ ନହନ୍ତବ୍ୟମ, ବ୍ରାହ୍ମଣକୁ ମାରିବନି। ଅର୍ଜୁନ ତୁମେ ଯାହା କରିବା କଥା କର, ବ୍ରାହ୍ମଣକୁ ମାରିବନି, ଆତତାୟୀକୁ ମାରିବ। ଦ୍ରୌପଦୀଙ୍କର ପ୍ରିୟ ଆଚରଣ କର, ତୁମର ଶପଥ ରକ୍ଷା କର। ଯୁଧିଷ୍ଠିର, ଭୀମସେନ କହୁଛି ଆକୁ ମାରିଦିଅ, ତେଣୁ ତୁମେ ଯାହା କରିବା କଥା କର। ଅର୍ଜୁନ କହିଲା, ଆରେ ଗୋଟେ ବଡ଼ ଡିଫିକଲ୍ଟ ସିଚୁଏସନ୍। ସେ ସେଇ ଭଗବାନଙ୍କୁ ଆଶ୍ରୟ କଲେ। ବାହ୍ୟରେ ସିନା ଭଗବାନ ପରୀକ୍ଷାରେ ପକାଉଛନ୍ତି ଭକ୍ତକୁ, କାରଣ ଏଥିରେ ଅର୍ଜୁନଙ୍କର ମହିମା ପ୍ରକାଶ ପାଇବା ପାଇଁ ଭଗବାନ ଲୀଳାଟା କଲେ। ଅର୍ଜୁନ ଚିନ୍ତା କଲେ, ଶାସ୍ତ୍ର କହିଛି ଆତତାୟୀକୁ ମାରିଦେବ, କିନ୍ତୁ ବ୍ରାହ୍ମଣକୁ ମାରିବନି, କିନ୍ତୁ ବ୍ରାହ୍ମଣ ଯଦି ଆତତାୟୀ ହୁଏ ତା ପାଇଁ କିଛି ନିୟମ କୁହାଯାଏ। କିନ୍ତୁ ଭଗବାନ ଅର୍ଜୁନର ରଥର ସାରଥି ଭଗବାନ କେତେଟା ନିୟମକୁ ଭାଙ୍ଗିଛନ୍ତି, କେବଳ ଅର୍ଜୁନ ପାଇଁ, କେତେଟା ନିୟମକୁ ଭାଙ୍ଗିଛନ୍ତି ଅର୍ଜୁନଙ୍କ ପାଇଁ। ମହାଭାରତ ଯୁଦ୍ଧରେ ତ କେତେ କେତେ ନିୟମକୁ ଭାଙ୍ଗିଛନ୍ତି। ପିତାମ ଭୀଷ୍ମ କହିଲେ, ବିଜୟ ରଥ କୁଟୁମ୍ବ ଆହତ ତତ୍ର, କିଏ କହୁଛି ଅର୍ଜୁନର ଘୋଡ଼ାର ରଜକୁ ଆପଣ ଧରିଥିଲେ ବୋଲି, କିଏ କହୁଛି? ସଂସାର ଲୋକ କହୁଛନ୍ତି, କିନ୍ତୁ ମୁଁ କହୁନି। ମୁଁ ଦେଖିଛି ଆପଣ ଅର୍ଜୁନ ପାଇଁ କ'ଣ କରିଛନ୍ତି, ଅର୍ଜୁନର ଜୀବନ ଡୋରିକି ଆପଣ ଧରିଛନ୍ତି ନା। ଅର୍ଜୁନ କିଏ? ମୋ ମହାଭାରତ ଭିତରେ ଅର୍ଜୁନ କିଏ? ଖେଳ ଖେଳରେ ସିଏ ମୋ ଦ୍ୱାରା ନୁହେଁ, କେତେ କେତେ ରଥିଙ୍କ ଦ୍ୱାରା ଚାଲିଯାଇଥାନ୍ତା। ଆପଣ ଅର୍ଜୁନଙ୍କର ରଥ ସହ ଅଶ୍ୱ ସହ ଅର୍ଜୁନଙ୍କର ରଥକୁ ଆପଣ କୁଟୁମ୍ବ କରିଥିଲେ। ବିଜୟ, ଅର୍ଜୁନଙ୍କର ଦଶ ନାମ ଭିତରେ ଗୋଟିଏ ନାମ ବିଜୟ, ବିଜୟ ରଥ କୁଟୁମ୍ବ, ବିଜୟ ରଥକୁ ଆପଣ କୁଟୁମ୍ବ କରିଥିଲେ। ସିଦ୍ଧ ସ୍ୱାମୀ ଲେଖିଲେ, କୁଟୁମ୍ବ ସତ ଅନ୍ୟାୟ ଅପି ରକ୍ଷଣୀୟମ, ଶହ ଶହ ଯେଭଳି ଗୋଟିଏ ସଂସାରୀ ଲୋକ ତା ସଂସାର ପାଇଁ, ତା ପିଲାଛୁଆଙ୍କ ପାଇଁ ଶହ ଶହ ପାପ କଲା ପରେ ସେ ଖୁସି ହୁଏ, ଯାହା ମିଛ କହିକି ଆଜି ମୁଁ ମୋ ଘରକୁ ଟିକେ ନେଇ ଆସିଛି ଭଲ ଜିନିଷ, ମୁଁ ଆଜି ଠକେଇ ଦେଇକି ମୋ ପୁଅ ପାଇଁ ଏଇ ଜିନିଷଟା ନେଇ ଆସେ, ଖୁସି ହୁଏ ନା। ଆପଣ ମହାଭାରତ ଯୁଦ୍ଧରେ ଶତ ଶତ ନିୟମକୁ ଭାଙ୍ଗିଛନ୍ତି, କିନ୍ତୁ କେହି ଯୁଦ୍ଧ ଜାଣନ୍ତିନି, କିନ୍ତୁ ମୁଁ ଜାଣେ, କାରଣ ମୁଁ ଯୁଦ୍ଧର ନିୟମକୁ ମହାଭାରତରେ ତିଆରି କରିଥିଲି, ଆଉ କ୍ଷତ୍ରିୟର ଯେତେ ଧର୍ମ ମୁଁ ଜାଣେ। ଆପଣ କେଉଁଠି କେଉଁଠି ଅର୍ଜୁନଙ୍କ ପାଇଁ ଭାଙ୍ଗିଛନ୍ତି ସବୁ ନିୟମକୁ ମୁଁ ଜାଣେ, କିନ୍ତୁ ମୁଁ କେବେ କହିନି, ଆଜି କହୁଛି। ଆପଣ କୁଟୁମ୍ବ କରିଦେଇଥିଲେ, ସତ ସତ ଅନ୍ୟାୟ କରି ମଧ୍ୟ ଆପଣ ଆନନ୍ଦରେ ଥିଲେ, କାହିଁକି ନା ଅର୍ଜୁନଙ୍କ ପାଇଁ କରୁଛି, ମୁଁ ଭକ୍ତ ପାଇଁ କରୁଛି। ଇଏ ଭଗବାନଙ୍କର ଏଇ ବ୍ରହ୍ମଦଣ୍ଡ କଥାରେ ମୁଁ କହୁଥିଲି। ଅର୍ଜୁନଙ୍କୁ ବଡ଼ କରିବା ପାଇଁ ପରୀକ୍ଷାରେ ପକାଇଦେଲେ, ଦେଖିବା ଅର୍ଜୁନ କ'ଣ କରୁଛି, କାରଣ ଭଗବାନ, ଅର୍ଜୁନ ଚିନ୍ତାରେ ପଡ଼ିଗଲେ, ପ୍ରଭୁ ମୋତେ ଏଇ ପରୀକ୍ଷାରେ ପକାଉଛନ୍ତି, ଯଦି ଭଗବାନ ପରୀକ୍ଷାରେ, ସଂସାରୀ ଲୋକ ପରୀକ୍ଷାରେ ପକାଇଲେ ସଂସାରର ପରୀକ୍ଷା ଦେବାକୁ ହେଲେ ବୁକ୍ସ ଦରକାର, ସଂସାର ପରୀକ୍ଷାରେ ପାସ୍ କରିବାକୁ ହେଲେ ପଢ଼ିବାକୁ ପଡ଼ିବ, କିନ୍ତୁ ଭଗବାନଙ୍କ ପରୀକ୍ଷାରେ ପାସ୍ କରିବାକୁ ହେଲେ ପଢ଼ିବା କାମ ଦିଏ ନା, ଇଏ ପଢ଼ିବା କାମ ଦେବନି। ଭଗବାନ ଯେଉଁ ପରୀକ୍ଷାରେ ପକାଇବାକୁ ପକାଇବେ ଯାହାକୁ, ସେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ପଡ଼ିବ। ସବୁଠୁ ବଡ଼ ଲୋକ ପରୀକ୍ଷା କରୁଛନ୍ତି, ଆଉ ତାଙ୍କ ପାଖରେ ଶରଣ ଗଲେ ହିଁ ସେ ବୁଦ୍ଧି ଦେବେ। ଅର୍ଜୁନ ଭିତରେ ଶରଣ ଗଲେ, ପ୍ରଭୁ ଇଏ ତ ମହାନ ସମସ୍ୟା, ଇଏ ଆପଣ ନିଜେ ମୋତେ କହୁଥିଲେ ମାରିଦେବେ ବୋଲି ଆତତ ହେଇକି, ପୁଣି ଏଠି ଆଣିକି କ'ଣ ପାଞ୍ଚଟା କ୍ୱେଶ୍ଚନ୍ ମୋତେ ପକାଇଲେ, ସେଥିପାଇଁ ଅର୍ଜୁନ ସେଥିପାଇଁ କ'ଣ କଲେ, ମଣିଟାକୁ କାଢ଼ିକି ଛାଡ଼ିଦେଲେ। ସେଠି ଭଗବାନ ବହୁତ ଆନନ୍ଦିତ ହେଇଗଲେ, ହଁ ଠିକ, ଅର୍ଜୁନ କୀର୍ତ୍ତିମାନ ଯଶସ୍ୱୀ ଜ୍ଞାନବାନ। ସେଠି ଲେଖାଗଲା ବ୍ରାହ୍ମଣକୁ କ'ଣ କରାଯିବ, ବପନମ ଦ୍ରବିଣମ, ତାକୁ ମୁଣ୍ଡନ କରି। ଯଦି ସାଧୁ ବ୍ରାହ୍ମଣ ଯଦି ଅନୈତିକ କାମ କରନ୍ତି, ନୀତିହୀନ କାମ, ଚାରିତ୍ରିକ ଦୋଷ ତାଙ୍କର ଦେଖାଯାଏ, ନୀତିହୀନ କାର ଧନ ଚୋରି କରନ୍ତି, କୌଣସି ଖରାପ କର୍ମ କରନ୍ତି, ତାଙ୍କୁ ଲଣ୍ଡା କରିକି ଛାଡ଼ିଦେବ। ଦ୍ରବିଣମ, ତାଙ୍କର ଧନକୁ ଛଡ଼େଇ ନେବ, ତାଙ୍କର ଗୃହକୁ ଆଶ୍ରମରୁ ତାଙ୍କୁ ବିଦା କରିଦେବ। କିନ୍ତୁ ଶାରୀରିକ ଦଣ୍ଡ ବ୍ରାହ୍ମଣ ପାଇଁ ନାହିଁ। ଭୃଗୁ ବର୍ତ୍ତମାନ ବାଗଦଣ୍ଡରେ ଶାସନ କରୁଛନ୍ତି, ବ୍ରାହ୍ମଣକୁ ଏହି ଦଣ୍ଡ, ବ୍ରାହ୍ମଣ ଏହି ଦଣ୍ଡ ଦ୍ୱାରା ହିଁ ଅନ୍ୟକୁ ଶାସନ କରେ। ସେଥିପାଇଁ ଆପଣମାନେ ଶୁଣିଥିବେ, ଋଷିମାନେ ସବୁବେଳେ ଅଭିଶାପ ଦିଅନ୍ତି, ଋଷିମାନେ ମାରନ୍ତିନି, କେତେବେଳେ କେତେବେଳେ ପରିସ୍ଥିତିରେ ମାରନ୍ତି, ଯେତେବେଳେ ଭଗବାନଙ୍କ ଦ୍ୱାରା ଆଦିଷ୍ଟ ହୁଅନ୍ତି ମାରନ୍ତି, ନହେଲେ ମାରନ୍ତିନି, କେବଳ ଅଭିଶାପ ଦେବେ, ଯା ତୁ ଏଇ ଜୁନିକି ଯା, ଯା ତୁ ପଥର ହେଇଯା, ତୁ ଏଇଟା ହେଇଯା। ବ୍ରାହ୍ମଣ ଆଉ ବୈଷ୍ଣବ କଦାପି କାହାକୁ ପ୍ରାଣୀ ହତ୍ୟା କରିବେ, ପ୍ରାଣୀକୁ ମାରିବେନି। ଚୈତନ୍ୟ ମହାପ୍ରଭୁ ସିଧା ମନା କଲେ, ତ ଇଏ ତ ଭକ୍ତିମନ ଠାକୁର ପୁଣି ଗୃହସ୍ଥ ଜୀବନର ବଞ୍ଚିବା ପାଇଁ ବି ଏକଥା କହିଦେଲେ, ଜୀବନ ନିର୍ବାହେ ଆନେ ଉଦ୍ବେଗ ନା ଦିବେ,
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 ବର ଉପକାରେ ନିଜ ସୁଖ ପାସରିବେ,
ବର ଉପକାରେ ନିଜ ସୁଖ ପାସରିବେ,
ହୋଇଲେ ସର୍ବଗୁଣେ ଗୁଣୀ ମହାଶୟ,
ହୋଇଲେ ସର୍ବଗୁଣେ ଗୁଣୀ ମହାଶୟ,
ପ୍ରତିଷ୍ଠା ସା ଛାଡ଼ି କର ଅମାନୀ ହୃଦୟ,
ପ୍ରତିଷ୍ଠା ସଚାଇ କର ଅମାନୀ ହୃଦୟ,
ଶ୍ରୀକୃଷ୍ଣ ଭଜନେ ଯଦି ମାନସ ତୋର,
ଶ୍ରୀକୃଷ୍ଣ ଭଜନେ ଯଦି
ବୈଷ୍ଣବ ତତ୍ତ୍ୱ ଏଇ ଗୋଟିଏ ଭଜନ ସବୁ ଲେଖିଦେଲେ,
ଶ୍ରୀକୃଷ୍ଣ ଭଜନେ ଯଦି ମାନସ ତୋର ପରମ ଯତ୍ନ ତୁଇ ଲହ ଅଧିକାର। ଭକ୍ତିମନ ଠାକୁର ଲାଷ୍ଟ ପଦରେ ଲେଖିବେ, ପ୍ରଭୁଙ୍କ ପାଦ ତଳେ ମୁଁ ପ୍ରାର୍ଥନା କରୁଛି, କେବେ ହେନ ଅଧିକାର ମୋରେ ଦେବେ, ମୋତେ କେତେବେଳେ ସେ ଅଧିକାରଟା ଦେବେ। ବୈଷ୍ଣବ ହେବାକୁ ହେଲେ ଭଳି ଭଜନ କରିବାକୁ ହେଲେ ଅଧିକାର ଦରକାର, ଏ ଭଗବାନଙ୍କ କୃପାରେ ମିଳିବ। କ'ଣ ବୈଷ୍ଣବ ମନୁଷ୍ୟ ହେବା ପାଇଁ ସାମାଜିକ ଶିକ୍ଷା ଅଛି, ଆମକୁ କେହି ଶିଖେଇଲେ ଆମେ ଶିଖିଯିବା, ଭକ୍ତ ହେବା ପାଇଁ ହେଲେ ଶିଖେଇଲେ ବି ଆମ ସ୍ୱଭାବ ପରିବର୍ତ୍ତନ ହେବ। ଯେପର୍ଯ୍ୟନ୍ତ ଭଗବାନଙ୍କର ଗୁରୁ ବୈଷ୍ଣବଙ୍କର କୃପା କୃପାର ଦୃଷ୍ଟିପଥକୁ ଆମେ ନ ଆସିଛେ, ଆମେ ବୈଷ୍ଣବ ହେଇପାରିବାନି। ବୈଷ୍ଣବ ହେବାଟା ନିଜ ହାତରେ ନାହିଁ, ମନୁଷ୍ୟ ହେଇହେବ, ଗୋଟେ ଭଲ ମଣିଷ ହେଇହେବ, କିନ୍ତୁ ଗୋଟେ ଭଲ ବୈଷ୍ଣବ ହେବାଟା ଆମ ହାତରେ ନାହିଁ। ଭକ୍ତି ଅଧିକାରଟା ସମ୍ପୂର୍ଣ୍ଣ କୃପା ଉପରେ, ବୈଷ୍ଣବ କୃପା ଉପରେ, ଭକ୍ତିର ଅଧିକାରଟା କେବଳ ବୈଷ୍ଣବ ମହତ୍ତର କୃପାର ଭକ୍ତିର ଅଧିକାର ହେବ, ସେତେବେଳେ ଏ ସ୍ଥିତି ଆସିବ। ତେଣୁ ଉଦ୍ବେଗ କାହା ମନରେ ଦିଆଯିବନି, ଏ କଥା ତ କହିଦେଲେ, ଗୃହସ୍ଥ ଜୀବନରେ ବା ବୈଷ୍ଣବ ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦେବେ, କାହାକୁ କଷ୍ଟ ଦେବାନି, ଉଦ୍ବେଗ ଦେବାନି। ମୋ ପାଇଁ ଯଦି ସେ କଷ୍ଟ ପାଉଛି, ମୋ ପାଇଁ କିଛି ନ୍ୟାୟରେ ହଉ ଅନ୍ୟାୟରେ ହଉ, ମୋ ପାଇଁ ସେ ଉଦ୍ବେଗ ପାଉଛି, ଠିକ୍ ଅଛି ମୁଁ ଏଠୁ ପଳେଇବି, କି ସେ ସୁଖର, ଇଏ ହେଉଛି ବୈଷ୍ଣବ।
ଇ ବର୍ତ୍ତମାନ ବାଗଦଣ୍ଡ ଦୂରତ୍ୱ ବାଗଦଣ୍ଡ ଦେଲେ ଶିବଭକ୍ତ ମାନଙ୍କୁ ଭବବ୍ରତ ଧରା ଯେ ଚ ଯେ ଚାନ୍ ସମନୁ ବ୍ରତ ପାଷଣ୍ଡୀ ନସ୍ତେ ଭବନ୍ତୁ ସତ୍ଶାସ୍ତ୍ର ପରିପନ୍ଥିନ। ଶିବଜୀଙ୍କର ଭକ୍ତମାନଙ୍କୁ ବହୁ ବଡ଼ ବଡ଼ ଅଭିଶାପ ଦେଉଛନ୍ତି, କହିଲେ ଭବବ୍ରତ ଧରା ଯେ ଚ ଯେ ଚନୁବ୍ରତା, ଯେ ଶିବଜୀଙ୍କ ବ୍ରତ କରୁଛନ୍ତି ଏବଂ ଶିବଜୀଙ୍କର ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଯେଉଁମାନେ ଅନୁସରଣ କରନ୍ତି ସେମାନେ ସବୁ କ'ଣ ହୁଅନ୍ତୁ, ପାଷଣ୍ଡୀ ଭବତୁ। ପାଷଣ୍ଡୀ କାହାକୁ କୁହାଯାଏ, ପାଷଣ୍ଡୀ ଅର୍ଥ ଯେ ବେଦ ବିରୁଦ୍ଧ କାମ କରନ୍ତି। କଳିଯୁଗରେ ପ୍ରାୟ ସମସ୍ତେ ପାଷଣ୍ଡୀ, ଏଇ ବୈଷ୍ଣବ ସମ୍ପ୍ରଦାୟକୁ ଛାଡ଼ିଦେଲେ ଧର୍ମ ନାମର ଯେତେ ସମ୍ପ୍ରଦାୟ ଚାଲିଛି ସେମାନଙ୍କର ପାଷଣ୍ଡତା ଅଛି, ବେଦ ବିରୁଦ୍ଧରେ କର୍ମ କରୁଛନ୍ତି। ଧର୍ମଟି ବହୁତ ସୁନ୍ଦର ବୋଲି ଦେଖାଯାଉଛି, ପ୍ରତୀୟମାନ ହେଉଛି, କିନ୍ତୁ ବେଦର ବିରୁଦ୍ଧତା ଆଚରଣ କରୁଛି, ସେଥିପାଇଁ ତାକୁ ପାଷଣ୍ଡୀ କୁହାଯାଏ। ପାଖଣ୍ଡ ପାଷଣ୍ଡ ପାଖଣ୍ଡ ମତ ପାଖଣ୍ଡୀ ପାଷଣ୍ଡ କେଉଁମାନେ, ଯେଉଁମାନେ ବିଷ୍ଣୁ ଆଉ ବେଦକୁ ନ ମାନନ୍ତି ନା, ଦେବତା ପୂଜା କରୁଥିବେ, ଅର୍ଦ୍ଧ କୁକୁଟ ନାଇଁ ବେଳେ ଦେବତା ପୂଜା କରୁଥିବେ କିନ୍ତୁ ବେଦକୁ ମାନିବେନି ବିଷ୍ଣୁକୁ ମାନିବେନି, ଏଣେ ସବୁ ପାଷଣ୍ଡୀ, ବିଷ୍ଣୁ ବ୍ରହ୍ମା ଶିବଙ୍କୁ ସମାନ ବୋଲି ମନେ କରେ, ସେ ପାଷଣ୍ଡୀ ସବୁ, ମାନେ ଅର୍ଥ ବିଷ୍ଣୁ ତତ୍ତ୍ୱ ବେଦ ତତ୍ତ୍ୱକୁ ଜ୍ଞାନ ନାହିଁ କିନ୍ତୁ ଅହଙ୍କାରରେ ପୂଜା ଉପାସନା କରନ୍ତି, ତାକୁ ପାଷଣ୍ଡୀ କୁହାଯାଏ। ପାଖଣ୍ଡ ମାନେ ପୁରା ବେଦ ବିରୁଦ୍ଧ, କହିଲେ ଭବବ୍ରତ ଧରା ଯିଏ ଯିଏ ତଦନୁବ୍ରତା, ଭବଙ୍କର ବ୍ରତ ଯେଉଁମାନେ ପାଳନ କରୁଛନ୍ତି ଏବଂ ଭବଙ୍କର ବ୍ରତ ପାଳନକାରୀଙ୍କର ଯିଏ ଅନୁସରଣ କରୁଛନ୍ତି ସମସ୍ତେ ପାଷଣ୍ଡୀ ହୁଅନ୍ତୁ, ଆଉ ସଶାସ୍ତ୍ର ପରିପନ୍ଥୀ ନହ, ବେଦ ବିରୁଦ୍ଧ ଆଚରଣ କରନ୍ତୁ। ନଷ୍ଟ ଶୌଚାମୁଡ଼ା ଧିଓ ଜଟା ଭସ୍ମାସ୍ତି ଧାରିଣ ବିଶନ୍ତୁ ଶିବ ଦୀକ୍ଷାୟାମ ୟତ୍ର ଦୈବଂ ସୁରାସବଂ। ଏ ଶିବଭକ୍ତଙ୍କ ପ୍ରତି ଅଭିଶାପ ରଖିଲେ, ନଷ୍ଟ ଶୌଚା, ଏ ଶିବଭକ୍ତଙ୍କର ମାନଙ୍କର ଭୋଗ କହୁଛନ୍ତି, କିଛି ଶୌଚତା ନ ରହୁ, ଆଉ ମୁଡ଼ା ଧିଆ ଜଟା ଭସ୍ମ ଅସ୍ତି ଧାରିଣ, ବୁଦ୍ଧି ତାଙ୍କର ମୁଢ଼ ହେଇଯାଉ, ସାଂସାରିକ ବୁଦ୍ଧି ହଉ, ଆଉ ଜଟା ଅସ୍ଥି ଏଗୁଡ଼ିକ ଧାରଣ କରନ୍ତୁ। ବିଶନ୍ତୁ ଶିବ ଦୀକ୍ଷା ୟାମ ଯତ୍ର ଦୈବଂ ସୁରାସବଂ, ଶିବ ଦୀକ୍ଷାରେ ଏମାନେ ନିଶାଦି ସୁରାଦି ବସ୍ତୁକୁ ସେବନ କରନ୍ତୁ। ସେଥିପାଇଁ ଆଜି ପର୍ଯ୍ୟନ୍ତ ବି ଓଡ଼ିଶାରେ ଦେଖିବେ ତ୍ରିନାଥ ମେଳା, ତ୍ରିନାଥ ମେଳା ତିନିନାଥଙ୍କୁ ପୂଜା କରୁନା, ତାଙ୍କ କଥା ମାନୁନାହାନ୍ତି, କିନ୍ତୁ ତ୍ରିନାଥ ମେଳା କରିବାର ଅର୍ଥ ହେଉଛି ଶିବଜୀଙ୍କ ନାମରେ ଗଞ୍ଜେଇ ଖାଇବା। ଏଇଥିପାଇଁ ହିଁ ତାଙ୍କର କଲେକ୍ସନ କରିବାକୁ ସୁବିଧା, ତ୍ରିନାଥ ମେଳା ନାମରେ ଆଉ ଗଞ୍ଜେଇ ଖାଇବା ପାଇଁ ସୁବିଧା। ଦେଖନ୍ତୁ ଯଦି ଭଗବାନ କେତେ ବଡ଼ ଗୋଟେ ଭ୍ରମ ସବୁ ଅଛି ସଂସାରରେ, ବିଷ୍ଣୁ କାହିଁକି ଶିବଜୀ ଗଞ୍ଜେଇ ଖାଆନ୍ତି, ସେଥିରେ କ'ଣ ଗୋଟେ ପଡ଼େ ପତ୍ର ଗୋଟେ କ'ଣ କୁହନ୍ତି ଏଇଟା, ସେଇଟା ନ ପଡ଼ିଲେ ତ୍ରିନାଥ ମେଳାରେ ଭୋଗ ହେବନି, ଭାଙ୍ଗ ପଡ଼ିବ ଗଞ୍ଜେଇ ପଡ଼ିବ ତାହେଲେ ଭୋଗ ହେବ, ଏ ଗଞ୍ଜାଖୋର ମାନେ ନିୟମ କରିଛନ୍ତି। ଆଚ୍ଛା ବାପ ପୁଅ ଜେଜେ ବାପ ପୁଅ ତିନି ଜଣ ମିଶିକି ଗଞ୍ଜେଇ ଖାଇବେ, ତୁମ ତୁମ ପରିବାରରେ କିଏ ଖାଉଛି କେମିତି, ଗୋଟେ ଲୋକକୁ ପଚରାଯିବ ତୁମ ପରିବାର ତୁମ ବାପ ପୁଅ ଆଉ ଜେଜେ ତିନି ଜଣ ମିଶିକି ଗଞ୍ଜେଇ ଖାଅ ବିଡ଼ି ଖାଅ, ଆଉ ତିନି ଜଣଙ୍କୁ ବସେଇଛ ବିଷ୍ଣୁଙ୍କୁ, ତାଙ୍କର ପୁଅ ହେଲେ ବ୍ରହ୍ମା ବ୍ରହ୍ମାଙ୍କର ପୁଅ ହେଲେ ଶିବ, ଜେଜେ ବାପା ପୁଅ ତିନି ଜଣ ମିଶିକି ଖାଇବେ ଗଞ୍ଜେଇ, ତାଙ୍କ ନାଁରେ ଏମାନେ ବସିକି ଧୂଆଁ କରିକି ଆରମ୍ଭ କରିବେ ଯଜ୍ଞଙ୍କର ଯଜ୍ଞ ଧୂଆଁ ମାରିଲା, ଏ ଲୋକମାନଙ୍କର ମୃତ୍ୟୁ ହେଉଛି ଏଗୁଡ଼ା, ଆକୁ ଷ୍ଟ୍ରଙ୍ଗଲି ସପୋର୍ଟ। ଆଜ୍ଞା ଏଇଟା ଭଗବାନଙ୍କର ବି ଗୋଟେ ପ୍ରଚାର, ଭଗବାନ ଶିବଜୀଙ୍କୁ କହିଥିଲେ କଥା, କାହିଁକି ଏ ପଦ୍ମପୁରାଣରେ ଅଛନ୍ତି କେତେ ଅସୁରମାନେ ନମୁଚି ଆଦି ଅସୁରମାନେ ବିଷ୍ଣୁ ଭକ୍ତି କଲେ, ବିଷ୍ଣୁ ଭକ୍ତି ଏତେ ସେମାନେ ବିଷ୍ଣୁଙ୍କୁ ଭଜନ କଲେ ଅସୁରମାନେ ଶୁଦ୍ଧ ହେଇଗଲେ, କିନ୍ତୁ ଅସ୍ଥିର ଚିତ୍ତର ଲୋକଙ୍କୁ ବିଶ୍ୱାସ ନାହିଁ, ସେ ଭକ୍ତି କଲେ ବି ତାର ବିଶ୍ୱାସ ନାହିଁ। କାଲି ଶୁଣୁଥିଲେ ନା, ଆମେ ଯେଉଁ ଭକ୍ତି କରୁଛେ ଭକ୍ତିର ଗୋଟେ ନିଶ୍ଚଳ ଅବସ୍ଥା ଆସେ। କିଏ ସେ ପିଲା ଏତେ ଜୋର ପାଟି କରୁଛନ୍ତି ରେ, ବାହାର ପିଲା। ସତ୍ସଙ୍ଗତ ସତ୍ସଙ୍ଗତ୍ୱାତ୍ ନିସଙ୍ଗତ୍ୱାତ୍, ସାଧୁସଙ୍ଗରେ ଆସକ୍ତି ନିସଙ୍ଗ ଧୀରେ ଧୀରେ ଜଣେ ବ୍ୟକ୍ତି ହବ। ଆପଣ ଏକାକି କଦାପି ଭାବରେ ଗୋଟେ ଜାଗାରେ ରହିଲେ ଆପଣଙ୍କର ଖରାପ ଗୁଣକୁ ଆପଣ ବାଛିପାରିବେନି। କମ୍ପ୍ରୋମାଇଜ୍ କରିକି ଯାଉଥିବାଟା ଖରାପ ଗୁଣ, ମନ କମ୍ପ୍ରୋମାଇଜ୍ କରିକି ଯାଉଥିବ। ଯଦି କିଏ କେବେ ରେକ୍ଟିଫାଏ ହେବା ପାଇଁ ଚାହେଁ ତାକୁ ସଙ୍ଗରେ ସଙ୍ଗ ନିସଙ୍ଗ, ସାଧୁସଙ୍ଗରୁ ସତ୍ସଙ୍ଗ ନିସଙ୍ଗତ୍ୱାତ୍, ନିସଙ୍ଗତ ନିର୍ମହତ୍ୱାତ୍, ନିର୍ମୋହ ଅବସ୍ଥା ଆସିବ। ନିର୍ମାଣ ମୋହ ଜିତ ସଙ୍ଗ ଦୋଷ, ଫାଷ୍ଟ ପଏଣ୍ଟ ବୈକୁଣ୍ଠକୁ ଯିବା ପାଇଁ ହେଲା ଆଗେ ନିର୍ମାଣ ମୋହ, ଅଭିମାନ ଛାଡ଼ିବାକୁ ପଡ଼ିବ, ମୋହ ଛାଡ଼ିବାକୁ ପଡ଼ିବ। ଜିତ ସଙ୍ଗ ଦୋଷ, ସଙ୍ଗ ଦୋଷକୁ ଜୟ କରିଥିବ ସେ ବୈକୁଣ୍ଠକୁ ଯିବ। ଆଧ୍ୟାତ୍ମ ନିତା ବିନିବୃତ୍ତ କାମା, କମ୍ବଳ ବୈକୁଣ୍ଠକୁ ଯିବା ପାଇଁ କମ୍ କ୍ୱାଲିଫିକେସନ ଆବଶ୍ୟକ ନା କ'ଣ? ସର୍ବୋଚ୍ଚ ବୈକୁଣ୍ଠ ଲୋକ ବିଷ୍ଣୁଙ୍କ ପାଖକୁ ଯିବେ। କେଉଁ କଥା କହୁଥିଲି, ହଁ, ନିସଙ୍ଗତ୍ୱାତ୍ ନିର୍ମହତ୍ୱାତ୍ ନିର୍ମହତ୍ ନିଶ୍ଚଳତ୍ୱାତ୍, ସାଧୁ ସଙ୍ଗରେ ଏକ ନିଶ୍ଚଳ ଅବସ୍ଥା ଆସେ। ସେ ନିଶ୍ଚଳ ଅବସ୍ଥାରେ ହରିଭଜନଟା ଆସ୍ୱାଦନ ହୁଏ। ଏଟା ସାଧୁ କୃପାରେ, ସାଧୁ ସଙ୍ଗ କରିକରି ଆମର ଏଇ ଅବସ୍ଥା, ସାଧୁଙ୍କ କରୁଣାରୁ ଏଇ ଅବସ୍ଥାଟା ଆସିବ। ନିଶ୍ଚଳ ଜୀବନ ମୁକ୍ତତ୍ୱ, ସେତେବେଳେ ଜୀବନ ମୁକ୍ତ ବଞ୍ଚି ବଞ୍ଚିଥିବା ଅବସ୍ଥାରେ ମୁକ୍ତ ହେଇଗଲେ। ବଞ୍ଚିଥିବା ଅବସ୍ଥାରେ କେମିତି ମୁକ୍ତ ହୁଅନ୍ତି ନା, ବଞ୍ଚିଥିବା ଅବସ୍ଥାରେ ଯଦି କାହାର ସଂସାର ପ୍ରତି କୌଣସି ଆସକ୍ତି ନାହିଁ, ସ୍ତ୍ରୀ ଥିବେ, ପୁତ୍ର ଥିବେ, କନ୍ୟା ଥିବେ, ଧନ ଥିବେ, କିନ୍ତୁ କୃଷ୍ଣଙ୍କ ପ୍ରତି ଆସକ୍ତି, ସେ ଜୀବନ ମୁକ୍ତ। ଇହଜସ୍ୟ ହରେ ଦାସ କର୍ମଣା ମନସା ଗିରା ନିଖିଲେ ପିସୁ ଅବ୍ୟସ୍ତା ଆସୁ ଜୀବନ ମୁକ୍ତ ଉଚ୍ଚତେ। ପ୍ରୌପଦେଶକୁ ବାରମ୍ବାର କୋଟ କରନ୍ତୁ, ବଞ୍ଚିକି କିଏ ମୁକ୍ତ, ବଞ୍ଚିକି କିଏ ବୈକୁଣ୍ଠକୁ ଯାଇଛି? ଏ ଶରୀର ଥାଇ କିଏ ବୈକୁଣ୍ଠକୁ ଯାଇଛି? ଇହ ଯସ୍ୟ ହରେ ଦାସ କର୍ମଣା ମନସା ଗିରା, ବଚନରେ ମନରେ ଶରୀର ଦ୍ୱାରା ସବୁ ସମୟରେ ହରିଙ୍କର ଦାସ, ହରିଙ୍କର କର୍ମରେ ଅଛି, ସେ ବଞ୍ଚିକି ବୈକୁଣ୍ଠକୁ ଯାଇଛି, ଏଇଠି ଜଗତର ଥାଇକି ଜୀବନ ମୁକ୍ତ। ସାଧୁ ସଙ୍ଗଟା ବହୁତ ବଡ଼ ଜିନିଷ। ତେଣୁ ଏଇ ଯେଉଁ ଶିବଜୀଙ୍କର ଏଇ ଯେଉଁ ବେଶ ବି ଧରିବାର ଏହି କାରଣ, ନମୁଜି ଆଦି ଅସୁରମାନେ ବହୁତ ତପସ୍ୟା କରିକି ବିଷ୍ଣୁ ଭକ୍ତ ବିଷ୍ଣୁ ଭକ୍ତି ବିଷ୍ଣୁଙ୍କୁ ଭକ୍ତି କରିକି ଶୁଦ୍ଧ ହେଲା ଭଳି ଜଣାପଡ଼ିଲେ, କିନ୍ତୁ ବାସ୍ତବିକ ଶୁଦ୍ଧ ପ୍ରତ୍ୟମାନ ହେଉଥିଲେ ସୁଦ୍ଧା ଦେବତାମାନଙ୍କୁ ବିଶ୍ୱାସ ହେଲାନି। କାରଣ ନିଶ୍ଚଳ ଭକ୍ତିର ନିଶ୍ଚଳ ଅବସ୍ଥାକୁ ନ ଆସିଲେ ସେ ବ୍ୟକ୍ତି ଯେକୌଣସି ସମୟରେ ଯେକୌଣସି କର୍ମ କରିପାରେ। କାରଣ ଇନ୍ଦ୍ରିୟମାନଙ୍କର ଯିବାର କେତେବେଳେ ପର୍ଯ୍ୟନ୍ତ ପତନର ଆଶଙ୍କା ଅଛି? ଆସକ୍ତି, ଆସକ୍ତିକୁ ଅତିକ୍ରମ କଲା ପରେ ସାଧୁ ଆଦୌ ସାଧୁ ସଙ୍ଗ ତତ ଭଜନ କ୍ରିୟା ତତ ଅନର୍ଥ ନିବୃତ୍ତି ନିଷ୍ଠା ତତଃ ରୁଚି ତତଃ ଆସକ୍ତି ଭାବ ତତଃ ପ୍ରେମ। ଏ ପ୍ରେମ ପ୍ରାପ୍ତି ହେଇଗଲେ ଏଟାକୁ ଆତ୍ୟନ୍ତିକ କୁହାଯାଏ, ଅନର୍ଥ ଆତ୍ୟନ୍ତିକ ହେଇଗଲା, ଆତ୍ୟନ୍ତିକ ମାନେ ସମୂଳ ବିନାଶ। କିନ୍ତୁ ଏଇ ଭାବ ସ୍ଥିତିରେ ପହଞ୍ଚିଲା ପରେ ଆଉ କୌଣସି ହିସାବରେ ଫଲ ଡାଉନ୍ ହବନି, କିନ୍ତୁ ଆସକ୍ତି ସ୍ଟେଜ୍ ପର୍ଯ୍ୟନ୍ତ ଜୀବର ଇନ୍ଦ୍ରିୟମାନେ କିଛି ଉପଦ୍ରବ କରୁନଥିବେ, ଭକ୍ତିର ସବୁ ଲକ୍ଷଣ ଦେଖାଯାଉଥିବ, କିନ୍ତୁ ଫଳଡାଉନ୍ ହେଇପାରେ। ଏ ଯେଉଁ ଆସକ୍ତି ଭଗବାନଙ୍କ ପ୍ରତି ସଂସାର ପ୍ରତି ଥିଲା, ସେ ଆସକ୍ତିଟା ପ୍ରଭୁଙ୍କ ପ୍ରତି ହେଇଯାଇଥିବ, କିନ୍ତୁ ଅନର୍ଥ ଆତ୍ୟନ୍ତିକ ହେଇନଥିବ, ପ୍ରେମରେ ଭାବରେ ଆତ୍ୟନ୍ତିକ। ଆତ୍ୟନ୍ତିକ ମାନେ ଯାହା କୁହନ୍ତି 100% ପରଫେକ୍ଟ ହେଇଗଲା, କୌଣସି ଅନର୍ଥ ଆଉ ରହିଲାନି। ଅନର୍ଥ ନିବୃତ୍ତିର ସବୁ ପରସେଣ୍ଟେଜ୍ ଅଛି, କେଉଁ କେଉଁ ସ୍ତରରେ କେତେ କେତେ ଅନର୍ଥ ଯାଏ। ଆମର ବେଳେବେଳେ ମନ ଛାଟି ପିଟି ହେଉଛି, ଏକା ମୁଁ ଏତେ ଦିନ ଭଜନ କଲିଣି ମୋର କାହିଁକି ଗଲାନି, ଏକା ସାଙ୍ଗରେ ଏସବୁ ଯିବନି, ଅନର୍ଥ ନିବୃତ୍ତିର ସ୍ତର ସବୁ ଅଛି। ବିଶ୍ୱନାଥ ଚତୁର୍ଥ ଠାକୁର ମାଧୁର୍ଯ୍ୟ କାନ୍ଦ ମିଳିଲେ ବଡ଼ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ପ୍ରେମ ସ୍ତରରେ ଆତ୍ୟନ୍ତିକ ହେଇଯାଏ। ତା পূর্বর কিছু কুয়া পারে নি যে ভরত মহারাজ আসক্তি স্তরের পৌঁছে যাইলে কিন্তু মৃগ সেই আসক্তিটা যে ভগবত আসক্তি ভরত মহারাজ চরিত্র প্রস্তুত করি অবশ্যই রকিছি ভক্ত সমাজের সে তো বাহার টোটালি হয়ে পারে নি বহু সুন্দর চরিত্র এভাবে প্রেমরে গদগদ হয়ে সেবা করছেন সেবা করে সারি চিন্তা করতে আরে ধূপ দিয়ে সারিথে দীপ দিয়ে সারিথে পুঁ দীপ দিয়ে সারা পরে ইচ্ছা করি আরে ধূপ তো দেইনি পূজার ক্রম সব ব্যতিক্রম হয়ে যায় এত প্রেমবস্থায় রুহতি প্রেমরে পুলকিত হয়ে গদগদ নয়নরে এ গদগদ অন্তরের চক্ষু লোতক আসে সে পূজা করে পারে নি স্বরভঙ্গ হয়ে যায় কিন্তু প্রভুঙ্ প্রতি এই আসক্তিটা আজ গোটে মৃগ শিশু প্রতি লাগিগাল শাবক প্রতি লাগিগাল বাস দুই জন্ম পড়ে চালিগাল এত বড় স্থিতি যাই কি আমাকে কুয়া যায় বহু রাস্তা অতিক্রম করা পড়ব বহুত রাস্তা এই রাস্তার কি সাহায্য করে পারি না কেবল গোটিয়ে জিনিস গুরু কৃপা হি কেবল কেবল গুরু বৈষ্ণব কৃপা বহু পথ না পথটা বড় বহু বড় পথ যা কি বেড়ার ইমানিজেসন ইমানিজেসন আমার আমার কল্পনার অতীত রাস্তা সি আপনার মন ভাঙ্গি যাবে শুনলে ভক্তির ব্যাখ্যা যদি আপনার শুনবে আপনার মন ভাঙ্গি যাবে না এই ভক্তি আর কিছু করি হবনি এগুলি কাহিঁকি এত ব্যাখ্যা করা যায় যদি কৃপার কৃপা দ্বারা সব সম্ভব এত ব্যাখ্যা করা যাচ্ছে কাহিঁকি না জীবর ভক্তি আভাস অবস্থায় অহংকার আসছে মোর ভক্তি হয়ে গেল সেপি শাস্ত্রে সব দিয়া লক্ষণ দেখ তুমি কেউ স্তর অছ থর্মোমিটর মাপি নিও মাপি নেই কেবল কান্দ সাধুগুরু সেবা করে তাঁর কান্দ সি যদি করুণা করবে তুমি যাইপার অত্যন্ত সূক্ষ্ম আীর্ঘ পথ ভক্তিপথ এই কথা কুতলি শিবজীর কথার অসুর মানুষ এই ভক্তি বিশ্বাস করুনা ইন্দ্রাজ দেবতা মানে সে বিষ্ণু যাই প্রার্থনা কলে ব্রহ্মাঙ্কু প্রার্থনা কলে ব্রহ্মা যাই বিষ্ণু প্রার্থনা কলে কলে প্রভু নমুচি আদি অসুর মানে ভক্ত হয়ে যাই কিন্তু দেবতা মানে ভয় করছেন কলে ভয় করা কিছু আবশ্যক নয় তাঁকর যে বিষ্ণু ভক্তি এ পূর্ণ অবস্থা আত্যন্তিক অবস্থা প্রাপ্ত হয়ে নি পুটিকে অসুবিধা হলে পুঁ গণ্ডগোল করে পারেন কিন্তু মোর ভক্তি করছেন না মতো যে ভক্তি করে তা ভক্তি মু ছড়াই পারি ভগবান কেবে আসি আমি কইবে তুমি মাড়ি দিলক পুছ বলে যা ভি হলে তাঁকর দীক্ষা আমি নেইছে না তাঁকর তাঁকর নাম করছে না ভগবান কহিলে গোটে কাম এর সমাধান জনে করে পার কে শিবজী ডাক শিবজী ডাকলে কারণ সত্যি এটা পচারছ তুমি এমনি কী বেশ নেল তুমি তো বৈষ্ণব তুমি নারায়ণ নারায়ণ রাম রাম সবুলে কৌছ এভাবে গোটে উৎপাত বেশ কী ধরছ জট ছাড়িছ এমনি কী এটা শিবজী পদ্মপুরাণে সত্যি কৌন এ বহু প্রাচীন পূর্বর ঘটনা মতো বিষ্ণু আদেশ দেলে তুমি এইভাবে বেশধর পাখণ্ড বেশধর আখণ্ড শাস্ত্র সো আগমই কল্পিতে ত্বম জনান মত বিমুখম করু বেদকু ছাড়িকি তুমি নিজে হে শিবকু ভগবান কুচন্তি লোকমানকু বিমুখ কর মাংচ গোপয় জেন স্যাত সিষ্ট এত উতরা উতরা এ সৃষ্টি বড়িব যে মতো লুচাইকি রক্ষি দিও পাখণ্ডটা প্রচার কর ভগবান বেড়ে বেড়ে বহুত কারণ ভগবানই চাহান্তি সৃষ্টি সমস্তে নজাঁত বৈকুণ্ঠকু ইয়ে বি প্রভুঙ্কর ইচ্ছা কী একরে জীবর কর্মফল অছি দুইরে ভগবান এই যে আমি কণ কি আজ্ঞা রাজা পুয় যদি দশ পচাশটা মাঙ্কড় রক্ষিছি ছেলে রক্ষিছি হরিণ রক্ষিছি সে কোণ কেতবে তা পার্ককে বন্ধ করবে কি রাজা পুয় তার আসে দেখবে আনন্দরে হরিণ কেমিতি ডেউঁছি বাঘ কেমিতি সেভাবে আমি এটি যা সব হচ্ছে ভগবান দেখিকি ভগবান আনন্দ হচ্ছেন যা কি কান্দিলা কি হসিলা কা গোড় কটিগাল কা মুন্ড কটিগাল কি কেমন ভগবান আনন্দ লাগুছে কে ভগবান তো দুঃখী হচ্ছে কী দুঃখী হবে আমি আমি তো চাইছে না আমি এটা চাইছে তেমন ভগবান বি চাহু না টোটাল সংসার বন্ধ হোক বলে গোটে মেটেরিয়াল ওয়ার্ল্ড চালু এটা তাঁর ক্রীড়া স্থান আিরণ্যকশিপ যেত প্রবচন এই কথা কহিলে পা যেত যমরাজ তাঁর স্ত্রী মানে পচারে এই যে ମଥୁରାର ରାଜାଙ୍କର ସ୍ତ୍ରୀମାନେ ପଚାରିଲେ, ମୃତ ଶରୀର ପଡ଼ି ଯମରାଜ ବାଳକ ରୂପରେ ଆଇଲେ, ଆରେ ଇଏ କେମିତିକା ଭଗବାନ, ଯୋ ରକ୍ଷତି ରକ୍ଷତି ସହି ଗର୍ବେ, ବାଳକ ହେଇକି ଯମରାଜ ଆସିକି ପ୍ରବଚନ ଦେଉଛନ୍ତି, ହିରଣ୍ୟକଶିପ କହୁଛନ୍ତି ତାଙ୍କର ମା ମାନଙ୍କୁ, ସୁଯୋଗ୍ୟ ରାଜାଙ୍କର ସ୍ତ୍ରୀମାନଙ୍କୁ ବୁଝାଉଛନ୍ତି, ଆରେ ତୁମେ ସତ ଜନ୍ମ କାନ୍ଦିଲେ ବି ତୁମ ସ୍ୱାମୀ ଆଉ ବଞ୍ଚିବନି, ତୁମର ଏତିକି ବିଶ୍ୱାସ ନାହିଁ, ମୁଁ ଗୋଟେ ଛୋଟ ପିଲା ହେଇକି ମୋତେ ଗର୍ଭରୁ ଯିଏ ରକ୍ଷା କରିଥିଲେ, ବୃକ ବ୍ୟାଘ୍ର ଶୃଗାଳକୁ ମୁଁ ଭୟ ନ କରି ମୁଁ ସବୁଆଡ଼େ ବୁଲୁଛି, ତୁମେ କାନ୍ଦୁଛ କାହିଁକି, ଯିଏ ଗର୍ଭରୁ ରକ୍ଷା କରିଛନ୍ତି ସବୁଆଡ଼େ ରକ୍ଷା କରିବେ, ରାଣୀମାନେ ପ୍ରଶ୍ନ କଲେ ଯଦି ଗର୍ଭରୁ ରକ୍ଷା କରିଛନ୍ତି ଆମ ସ୍ୱାମୀଙ୍କୁ ଯୁଦ୍ଧ କ୍ଷେତ୍ରରେ କାହିଁକି ରକ୍ଷା କଲେନି, କହିଲେ ଯମରାଜ କହୁଛନ୍ତି ଭଗବାନଙ୍କର ଏସବୁ କିଛି ନିହତ, ଭଗବାନ ଯଦି ଇଚ୍ଛା ଆମୟ ତାଙ୍କର ଇଚ୍ଛାଟା କିଭଳି ଇଚ୍ଛା ଆଜ୍ଞା, ଆମର ଗୁରୁଦେବ କୁହନ୍ତି ନିରଙ୍କୁଶ ଇଚ୍ଛାମୟ ପୁରୁଷ, ତାଙ୍କ ଇଚ୍ଛା ଉପରେ କି ଅଙ୍କୁଶ ଲଗେଇ ପାରିବେନି, ତାଙ୍କ ଇଚ୍ଛା ଉପରେ ଅଙ୍କୁଶ ଲଗେଇବେ, ସେ କଣ କରିବେ, ଆଜି ସାଧୁ ବେଶ ପିନ୍ଧିନ୍ତି କାଲି ରାସ୍ତାରେ ଗୋଟେ ଦୁଶ୍ଚରିତ୍ର ଲୋକ କରି ଠିଆ କରିଦେବେ, ତାଙ୍କ ଇଚ୍ଛା ଆପଣ କଣ କହିବେ, ତାଙ୍କ ଇଚ୍ଛା ନିରଙ୍କୁଶ ଇଚ୍ଛାମୟ ପୁରୁଷ, ତାଙ୍କ ଇଚ୍ଛା ଉପରେ ଅଙ୍କୁଶ ଲଗେଇ ପାରିବେନି, କିନ୍ତୁ ଯମରାଜ କହୁଛନ୍ତି ଭଗବାନଙ୍କ ଇଚ୍ଛା କିଭଳି ନା ବାଳକର ଇଚ୍ଛା, ବାଳକକୁ ଦେଖିଛନ୍ତି ନା ଭଗବାନ ଏଇ ସୃଷ୍ଟିଟା ଯେଉଁ କରିଛନ୍ତି, ଗୋଟେ ବାଳକ ଗୋଟେ ବାଲିଘର କଲା ଭଳିଆ କରିଛି, ବାଳକ ତାର ଖାଇବନି ପିଇବନି କିଛି କରିବନି, ମା ଡାକିଲେ ବି ଶୁଣିବନି, ଡାକିଲା ମାନେ ମା ଆସି ହାତ ଧରିଲେ କାନ୍ଦିବ, କଣ କରିବ ନା ଭଙ୍ଗା ଖପରା, ଖପରା କୁହନ୍ତି ନା ମାଟିରେ ତାକୁ ଆଣିବ, ସେଥିରେ ବାଲି ପକେଇ କହିବ ଏଟା ଭାତ ଏଟା ଡାଲି ଏଟା ତରକାରୀ, କାଠିରେ ରୋଷେଇ କରିବ, ତା ପେଟ ପଡ଼ୁଛି କି, କିନ୍ତୁ ତାର ଏଟା କଣ ତା ଇଚ୍ଛା ସେ କରିବ, ସେଥିର ମା ବି ହାତ ହସ୍ତକ୍ଷେପ କରିପାରିବ, ବାଲି ଘର ତିଆରି କରିବ ସବୁକିଛି କରିବ, ଖାଇବା ପିଇବାକୁ ଛାଡ଼ିକି, କିନ୍ତୁ ଯେତେବେଳେ ଇଚ୍ଛା ହବ ଉଠିବ ଗୋଟେ ଡିଆଁ ମାରିଦେବ, ମାରିକି ସବୁ ଯାହା କରିଥିବ ସବୁ ଭାଙ୍ଗା ଭାଙ୍ଗି କରି ଡିଆଁ ମାରିବାରେ ଚାଲିଯାଏ, ତା ଇଚ୍ଛା ପରେ ତାର ମା ହସ୍ତକ୍ଷେପ କରିପାରୁନି, ତାର ନିଜ ଘର କରିଦେଲେ ନିଜେ ଭାଙ୍ଗି ଚାଲିଗଲା, ସେ ବାଳକ ଜମରୂପୀ ବାଳକ କହୁଛନ୍ତି ଏ ରାଣୀମାନେ ଭଗବାନଙ୍କ ଇଚ୍ଛା ଏଇଭଳିଆ, ଏ ସୃଷ୍ଟିଟାକୁ କେମିତି କରିଛନ୍ତି, କେତେବେଳେ ଇଚ୍ଛା ପୁଣି ଗୋଟେ ମାରି ଭାଙ୍ଗିଦେବେ, ତାଙ୍କ ଇଚ୍ଛା ପରେ କି ହସ୍ତକ୍ଷେପ କରିପାରିବେ, ନିରଙ୍କୁଶ ଇଚ୍ଛା ପାଇଁ ପୁରୁଷ ସି, ତେଣୁ ଭଗବାନ ଇଚ୍ଛା ବି ଏ କରୁଛନ୍ତି, କହିଲେ ଯାଅ ମାୟାବାଦମ ଅସଶାସ୍ତ୍ରମ ପ୍ରଚ୍ଛନ୍ନମ ବୌଦ୍ଧମ ଉଚ୍ଚତେ, ଶିବଜୀକୁ ପଠେଇଲେ ତୁମେ ଯାଅ ନିଜେ ସବୁ ଶାସ୍ତ୍ର ତିଆରି କର, ଲୋକମାନଙ୍କୁ ବିମୁଖ କର, ଆଉ ଯୋଉ ଅସୁର ଲୋକମାନେ, କାରଣ ଯଦି ସବୁ ଲୋକମାନେ ହରିନାମ କରିବେ, ଏବେ ଦେଖୁନାହାନ୍ତି ଇସ୍କନ ନା ଇସ୍କନ ଖାଇବା ପିଇବା ବଢ଼ିଆ ଅଛି, ଟଙ୍କା ପଇସା ବି ଭଲ ଅଛି, ଦେଖିବା ତିଳକ ମାରିକି ପଶିଯିବା ଆଉ କ'ଣ, ପ୍ରଭୁ ମୁଁ ଏଇଟା କହୁନି, ପ୍ରଭୁପା ଜୀ ଡାଇରେକ୍ଟ ଲେଖିଛନ୍ତି ଶ୍ରୀମଦ ଭାଗବତମରେ, ଦେର ଆର ସୋ ମେନି ସୋ କଲ୍ଡ ଡିଭୋଟିଜ୍ ଦେ ଆର୍ କମିଂ ଟୁ କ୍ରିଷ୍ଣ କନସିୟସନେସ୍ ଜଷ୍ଟ ଫର ଦେୟାର ମେଟେରିଆଲ ସାଟିସ୍ଫିକେସନ, ପ୍ରଭୁପାଦ କହୁଛନ୍ତି ଆସିବେ, ପୂର୍ବର ଯେଉଁ ଅବସ୍ଥା ତାହେଲେ ସୁଧୁରି ଯିବ, ଯେତେବେଳେ ଚାଲାକ ହେଇଗଲେ ଏଠି ଖାଇବା ପିଇବା କରି ବଡ଼ ବଡ଼ ଧନୀ ଲୋକଙ୍କ ସହିତ ଚିହ୍ନା ହେଇଗଲା, ପଇସା ପତ୍ର ବିଜନେସ୍ ଜାଣିଦେଲେ, ପ୍ରଭୁପାଦ କହୁଛନ୍ତି ଦେ ୱିଲ୍ ଲେଫ୍ଟ ଦି ଟେମ୍ପଲ୍ ଆଣ୍ଡ ଦେ ଆର୍ ଡୁଇଂ ଦି ସେମ୍ ଜବ୍, ପ୍ରଭୁପାଦ ସେ ସମୟରେ ଏଇଟା ଲେଖିକି ରଖିଛନ୍ତି, ଆପଣ ଭାଗବତ ପଢ଼ିବେ ପାଇଯିବେ, ଭଗବାନ ଚାହାନ୍ତି ଫିଲ୍ଟର ୱାଟର, ଯେମିତି ଆମେ ପାଣି ଆଣିଲେ ବି ଆଜ୍ଞା ଏଇଟା ଫିଲ୍ଟର ପାଣି ନା, ଭଗବାନ ସେଭଳି ଚାହାନ୍ତି ଯେ ଭକ୍ତ ହେଉଛି ସେ ଫିଲ୍ଟର ଡିଭୋଟି ହେବା ଦରକାର, ଏ କଚଡ଼ା ଲୋକଟାକ ଆସିଲେ ଏଇ କ'ଣ କରିବେ, ଏଇ ଏତେ ବଡ଼ ବୈଷ୍ଣବ ସମ୍ପ୍ରଦାୟର ମର୍ଯ୍ୟାଦାକୁ ନଷ୍ଟ କରିଦେବେ, ଆପଣ ବିଶ୍ୱାସ କରୁଛନ୍ତି ଏଭଳି ହେଉଛି, ମୁଁ ଆପଣଙ୍କୁ ରିସେଣ୍ଟ କଥା କହୁଛି, ଆପଣ ଜାଣିଛନ୍ତି ଭିକ୍ଷା ମାଗିଲା ବେଳେ ଇସ୍କନାର ଇସ୍କନ ଭକ୍ତ ତିଲକ ମାରିକି ଆଲ୍ଲା ଆଲ୍ଲା କହିକି ମୁସଲମାନଙ୍କ କତିରୁ ଭିକ୍ଷା ନେଇ ଆସୁଛି, ମୋ ମୁଣ୍ଡ ଖରାପ ହେଲା ଶୁଣିକି, ଏ ଭିକ୍ମଙ୍ଗା ଲୋକମାନଙ୍କର କାମନା କ'ଣ, ମୁଁ ତାକୁ ଗାଳି ଦେଲି, ତୁ ପ୍ରଭୁପାଦ କ'ଣ ଇସ୍କନ ଭକ୍ତ ବୋଲି କହୁଛୁ, ତୋତେ ଶରମ ନାହିଁ, ତୁ ମୁସଲମାନ ପଡ଼ାରେ ଆଲ୍ଲା ଆଲ୍ଲା କହିକି ଟଙ୍କା ଦୁଇ ଟଙ୍କା ମାଗି ନେଇ ଆସୁଛୁ, ଏ ଭିକ୍ମଙ୍ଗା ଲୋକଙ୍କର କାମ, ତୋର ଯଦି ଭିକ ମାଗିବାର ଅଛି ଡକପଡ଼ା ଓଲା ଇସ୍କନ ବୋଲି କହନି, ପ୍ରଭୁପାଦଙ୍କ ନାଁ ନିଏନି, ଏଭଳି ଲୋକମାନେ କରିପାରିବେ, ସେଥିପାଇଁ ଭଗବାନ ଚାହାନ୍ତି ନା ସମସ୍ତେ ବିଷ୍ଣୁ ଭକ୍ତ ହୁଅନ୍ତୁ ବୋଲି, ଏ ରାଜଧର୍ମ ଯେଉଁମାନଙ୍କର ସ୍ୱାଭାବିକ ଅଛି, ଯେଉଁମାନଙ୍କର ମର୍ଯ୍ୟାଦା ଅଛି, ଏ ଧନ ପାଇଁ ତୁମେ ଭିକାରୀ ହେଇକି ତୁମେ ସମ୍ପ୍ରଦାୟକୁ ନଷ୍ଟ କରିବ, ଯେଉଁ ରାସ୍ତାରେ ଯେଉଁ ବୈଷ୍ଣବ ରାସ୍ତାରେ ଧନକୁ ପାଦର ଯେଉଁ ଉପମା, ଧନଟାକୁ ପାଦର ଫୋପାଡ଼ି ଦିଆଯାଏ, ଆବ ଷଡ଼ ଗୋସ୍ୱାମୀ ଧନୁକୁ ଛୁଁ ନଥିଲେ, ସନାତନ ପାଦରେ ଫୋପାଡ଼ିଦେଲା, ଆରେ ଆରେ ଆଜି ଦୁର୍ଦ୍ଦିନ। ସେ ସମ୍ପ୍ରଦାୟରେ ପୁଣି ଧନୁକୁ ଏତେ ବଡ଼ ଆଦର? ଆମ ପ୍ରଭୁ ଲକ୍ଷ୍ମୀପତି, ଆମର କଣ ଆବଶ୍ୟକ? କିନ୍ତୁ ଭଗବାନ ସେଥିପାଇଁ ଚାହାନ୍ତି ନା ଯେ ସମସ୍ତେ ଏଠିକି ଆସନ୍ତୁ ବୋଲି। ସେଥିପାଇଁ କ୍ୱାଲିଟି ଚେକ୍ ବା ଗଭର୍ଣ୍ଣମେଣ୍ଟ କରୁଛି, ସେ କ୍ୱାଲିଟି ଚେକ୍ କରୁଛି, ଆମର କ୍ୱାଲିଟି ଚେକ୍ ହେବା ଦରକାର। ପ୍ରଭୁପାଦ ବାରମ୍ବାର କହିଛନ୍ତି, ଡୋଣ୍ଟ ଓପନ୍ ମୋର ଟେମ୍ପଲ୍ସ। ପ୍ରଭୁପାଦ କହୁଛନ୍ତି, ୱି ହାଭ୍ ଟୁ କଲ୍ଟିଭେଟ୍ ଦି ଡିଭୋଟିଜ୍, ୱି ହାଭ୍ ଟୁ ମିଲ୍କ ଦି ବଏଲ୍ ନାଓ। ପ୍ରଭୁପାଦ କହୁଛନ୍ତି, ଦିସ୍ ଇଜ୍ ଦି ଟାଇମ୍। ଆମେ ଭକ୍ତ ତିଆରି କରିବା ପାଇଁ ବ୍ୟସ୍ତ ହେବା ଦରକାର ନାହିଁ, ଯେତିକି ଗଛ ଲଗେଇଛି ସେ ଗଛରୁ ଫଳ ପାଇବା ଦରକାର। ମୋର ଯେତିକି ଦୃଷ୍ଟିରେ ମୁଁ କହୁଛି, କେତେ ଭକ୍ତ ଆସିଥିଲେ କୁଆଡ଼େ ଗଲେଣି? ଆମେ ଗଛ ଲଗାଉଛେ ଫଳ ପ୍ରାପ୍ତ ହେଉନି, ପୁଣି ନୂଆ ଗଛକୁ ଲଗେଇବା, ଲାଭ କ'ଣ ଅଛି? ବହୁତ ସତର୍କ ହେବାକୁ ପଡ଼ିବ। ଭଗବାନ ସେଥିପାଇଁ ଶିବଜୀଙ୍କୁ କହିଲେ, ଯାଅ ଯାଅ ଯାଅ, ଏ ନମୁଚି ଆଦି ଅସୁରମାନେ ଯେଉଁ ଭକ୍ତି ଆଚରଣ କରିକି ଯେମିତିଆ ଫାର୍ସ କରୁଛନ୍ତି ନା, ଦେବତାମାନେ ଡରିଲେଣି, ଭବିଷ୍ୟତରେ ସେମାନେ ପୁଣି ଅସୁର ବୃତ୍ତି ଧରିଲା ମାନେ ସୃଷ୍ଟି ଉତ୍ପାତ ହବ। ଶିବଜୀ ସେଥିପାଇଁ ଏ ବେଶଟା ନେଲେ, ସତୀଙ୍କୁ କହୁଛନ୍ତି। ଶିବଜୀ କାନ୍ଦିଲେ, କହିଲେ, ପ୍ରଭୁ ମୁଁ ଏ ବେଶ ନେଇକି ଆପଣଙ୍କ ବିରୁଦ୍ଧରେ ପ୍ରଚାର କଲା ମାନେ ମୋର ତ ଭକ୍ତି ନଷ୍ଟ ହେଇଯିବ ନା? ସେତେବେଳେ ତାଙ୍କୁ ଦୁଇଟି ଶ୍ଳୋକ କହିଲେ, ସେ ଶ୍ଳୋକ ଦୁଇଟି ଅବଶ୍ୟ ବହୁତ ବଡ଼ ପ୍ରସଙ୍ଗ। ବିଷ୍ଣୁ ସହସ୍ର ନାମର ଦୁଇଟି ଶ୍ଳୋକ ଅଛି, କହିଲେ ତୁମେ ଏଇ ଦୁଇଟି ଶ୍ଳୋକ ଉଚ୍ଚାରଣ କରି 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 ଶାସ୍ତ୍ର ସବୁ ରଚନା କର, ମୁନି ଋଷିମାନଙ୍କ ଅନ୍ତରରେ ପ୍ରେରଣା କରିକି ଶାସ୍ତ୍ର ରଚନା କର, ଆଉ ଏଇ ବେଶ ପିନ୍ଧ, ତୁମର କିଛି ହବନି। ଆଉ ସେଥିପାଇଁ ଶିବ ଭକ୍ତମାନେ ସେୟା କରିବେ, ଦାଢ଼ି ଜଟା ଛାଡ଼ିକି ଶିବଜୀଙ୍କୁ ଅନୁସରଣ କରିବ। ଏ ଅଭିଶାପ ରହିଲା। ବ୍ରହ୍ମଚ ବ୍ରହ୍ମଣାଶ୍ଚୈବଂ ୟଦୁୟଂ ପରିନିନ୍ଦିତଃ ସେତୁ ବିଧାରଣଂ ପୁଂସା ଅତପାଷଣ୍ଡ ଅତପାଷଣ୍ଡ ଆଶ୍ରିତଃ। ଯେଉଁମାନେ ଭୃଗୁ କୁହନ୍ତି, ଯେଉଁମାନେ ବ୍ରାହ୍ମଣଙ୍କୁ ନିନ୍ଦା କଲେ, ବେଦକୁ ନିନ୍ଦା କଲେ, ଏଇ ନନ୍ଦୀଙ୍କର ଶିବଜୀଙ୍କର ପାର୍ଷଦ ନନ୍ଦୀ, ଏଇ ଶିବଭକ୍ତମାନେ ବ୍ରାହ୍ମଣଙ୍କୁ ନିନ୍ଦା କରି ଯେଉଁ ବେଦପଥକୁ ବିରୋଧ କରୁଛନ୍ତି, ଏମାନେ ସବୁ ପାଷଣ୍ଡି ହୁଅନ୍ତୁ। ଇଏ ଗୋଟେ ଅଭିଶାପ। ଏସ ଏବ ହି ଲୋକାନାମ ଶିବ ପନ୍ଥା ସନାତନମ ୟତ୍ ପୂର୍ବେମ ଜାନୁ ସନ୍ତସ୍ୟ ୟତ୍ ପ୍ରମାଣମ ଜନାର୍ଦ୍ଦନମ। ଏ ବେଦ ପନ୍ଥା ଏତେ ସତ୍ୟ, ତାର ପ୍ରମାଣ ହେଉଛନ୍ତି ଜନାର୍ଦ୍ଦନ। ଭୃଗୁ କହୁଛନ୍ତି, ଅୟମ୍ ହି, ଏଇ ଯେଉଁ ପନ୍ଥା ବେଦ ପନ୍ଥା, ଏସ ଏବ ହି ଲୋକାନମ ଶିବ ପନ୍ଥା ସନାତନମ। ଆମେ ଯେଉଁ ଯଜ୍ଞାଦି କର୍ମ କରୁଛୁ, ବ୍ରାହ୍ମଣ ମାନେ ଯେଉଁ ବ୍ରାହ୍ମ କର୍ମ କରୁଛୁ, ଏଇଟା ସନାତନ ପନ୍ଥା, ଏଇଟା ମଙ୍ଗଳମୟ ପନ୍ଥା, କିନ୍ତୁ ଏଇଟାକୁ ବିରୋଧ କରୁଛନ୍ତି ଶିବଭକ୍ତ ନନ୍ଦୀ। ଏ ବେଦ ପନ୍ଥା ଯେ ଠିକ, ୟାର ପ୍ରମାଣ ହେଉଛି କିଏ? ଜନାର୍ଦ୍ଦନ ଅଥା ମଦ୍ଭୁତସ୍ୟ ନିଶ୍ୱସ୍ୟତ ଋଗ୍ବେଦ, ଜଣେ ଆଚାର୍ଯ୍ୟ ଲେଖିଲେ, ବୀରରାଘବାଚାର୍ଯ୍ୟ ଲେଖିଲେ, ଭଗବାନଙ୍କ ନିକଟରୁ ବେଦ ଆସିଛି, ଭଗବାନଙ୍କ ନିଶ୍ୱାସରୁ ବେଦ ଆସିଛି। ଏ ବେଦକୁ ଏ ବିରୋଧ କରୁଛନ୍ତି ଶିବଭକ୍ତ ନନ୍ଦୀଶ୍ୱର, ଏମାନେ ସବୁ ପାଷଣ୍ଡ ହୁଅନ୍ତୁ। ଏ ଲାଷ୍ଟ ଶ୍ଳୋକ କହି କଥା ଏଠି ଏ ଅଧ୍ୟାୟ ସରିବେ, ଅଛି ଆଉ ଦୁଇ ତିନିଟି ଶ୍ଳୋକ। ତତ୍ ବ୍ରହ୍ମା ପରମଂ ଶୁଦ୍ଧଂ ସତାଂ ବ୍ରହ୍ମା ସତାଂ ବତ୍ମଂ ସନାତନଂ ବିଗରିହ୍ୟାୟାତ ପାଷଣ୍ଡଂ ଦୈବୋ ୟତ୍ର ଭୂତରାଟ୍। ଏ ଭୂତରାଟ୍, ଭୂତମାନଙ୍କର ପ୍ରଭୁ ଯିଏ ଶିବ, ତାଙ୍କର ଭକ୍ତମାନେ ସବୁ ପାଷଣ୍ଡି ହୁଅନ୍ତୁ, ବାରମ୍ବାର ଏ କଥାଟି କହୁଛନ୍ତି। ତତ୍ ବ୍ରହ୍ମଂ ପରମଂ ଶୁଦ୍ଧଂ ସତାଂ ବତ୍ମଂ ସନାତନଂ। ଏ ବ୍ରହ୍ମ ମାର୍ଗ, ବେଦ ମାର୍ଗ, ଏ ସନାତନ ଅନାଦିକାଳରୁ ଆସୁଛି। ଏଇ ଯଜ୍ଞାଦି କର୍ମ ଆମେ ଅନାଦିକାଳରୁ କରୁଛୁ, କିନ୍ତୁ ଇଏ ଶିବଭକ୍ତ ହେଇକି ବିରୋଧ କଲେ, ଏମାନେ ସବୁ ପାଷଣ୍ଡି ହୁଅନ୍ତୁ। ମୈତ୍ରୋବାଚ, ଶିବଜୀ ସେଠି ବସୁଛନ୍ତି, ବର୍ତ୍ତମାନ ଶିବଜୀ ଉଠିକି ପଳେଇବେ, ଆଉ ରହିବେନି। ଏତେ ଶୋଇଲା ପରେ ଠିଆ ହେଲେ, କହିଲେ ନା, ଏଇ ସ୍ଥାନରେ ଆଉ ରହା ହବନି।
ଶିବଜୀ
ତାଙ୍କର ପାର୍ଷଦମାନଙ୍କୁ ଧରିକି ଆସିଥିଲେ,
ଶିବଜୀଙ୍କର ଏଇଟା ଗୋଟେ ବହୁତ ବଡ଼ ମହିମା। ଆଜ୍ଞା କେହି କେଉଁ ଭଲ ସଭାକୁ ଗଲେ ଭଲ ଜାଗାକୁ ଗଲେ ତାଙ୍କର ଭଲ ଭଲ ଲୋକଙ୍କୁ ନେଇକି ଯାଆନ୍ତି, ବୁଝୁଛନ୍ତି ନା? ବାପା ଯଦି ବୁଢ଼ା ହେଇଥିବ ପୁଅ ବି ନେଇକି ଯାଉନି ବିବାହର ବିବାହର ଭଲ ଭଲ ଲୋକଙ୍କୁ ସବୁ ସମସ୍ତେ ଧରିକି ଯିବେ। କିନ୍ତୁ ଶିବଜୀ ଏତେ ଭୋଲା ଆଉ ଏତେ ଦୟାଳୁ, ସେ ଯୁଆଡ଼େ ଯିଏ ତାଙ୍କ ଭୂତ ପ୍ରେତ ସମସ୍ତେ ଧରିକି ଚାଲିଲେ, ସଭା ସମିତି ଯୁଆଡ଼େ ଯାଉଥିବ। ଆଉ ଶିବଜୀଙ୍କର ଏହି ମହିମା, ଭକ୍ତିର ମହିମା, ସେମାନେ ଶିବଜୀଙ୍କ ସଙ୍ଗ ରହିଲା ପରେ ତାଙ୍କର କୌଣସି ସ୍ୱଭାବ ଦୁଷ୍ଟ ସ୍ୱଭାବ ଆସେ, ଏହି ଶିବଜୀଙ୍କର ମହିମା। ଶିବଜୀ ତାଙ୍କୁ ଆକର୍ଷଣ କରିଦିଅନ୍ତି। ତସ୍ୟୈବ ବଦତାମ ସାପମ, ତସ୍ୟୈବ ବଦତାମ ସାପମ ନନ୍ଦୀ ଭୃଗୁ, ଏଇଭଳି ନନ୍ଦୀଙ୍କୁ ସାପ ଦେଲା ପରେ, ଶିବ ଭକ୍ତଙ୍କୁ ସାପ ଦେଲା ପରେ, ସ ଭଗବାନ ଭବ, ସେଇ ଭଗବାନ ଭବ ଶିବଜୀ ନିଶ୍ଚକ୍ରାମ ବାହାରି ପାରିଲେ, କହିଲେ ନା ଏ ସଭାର ମୁଁ ବସିବିନି। ତତ କିଞ୍ଚିତ ବିମନା ଇବ ନ ତ ବିମନା ଆତ୍ମରାମ ତ୍ୱାତ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖିଲେ ଜୀବଗୋସ୍ୱାମୀ କ୍ରମ ସନ୍ଦର୍ଭରେ ଲେଖିଲେ, ସେ ତ ଆତ୍ମାରାମ, ତାଙ୍କର ଏଇ ସାପ ଅଭିଶାପରୁ କ'ଣ ହେଉଛି? ବିମନା ଇବ ପ୍ରତ୍ୟମାନ ହଉଥିଲା ବିମନା, କାହିଁକି ସା ଅନୁଗ ନିଜର ଅନୁଗାନୀଙ୍କ ସହିତ ବାହାରି ଚାଲିଗଲେ। ବହୁତ ସୁନ୍ଦର ଜୀବଗୋସ୍ୱାମୀ ଟୀକା ଲେଖିଛନ୍ତି ୟା ଉପରେ କ୍ରମ ସନ୍ଦର୍ଭରେ, ସ୍ୱତନ୍ତ୍ରତ୍ୱେନ ଉପାସନାମୟଂ ଦୋଷ ଯଶ୍ଚ ଜନାର୍ଦ୍ଦନସ୍ୟ ଏବ ବେଦବଳସ୍ୟ ଆହ। ସ୍ୱତନ୍ତ୍ର ଭାବରେ ଶିବଜୀଙ୍କୁ ଦେବତାଙ୍କୁ ପୂଜା କରିବା ନିୟମ ନୁହେଁ, ସ୍ୱତନ୍ତ୍ର ଈଶ୍ୱର ବୁଦ୍ଧିରେ ଶିବ ହିଁ ଭଗବାନ, କାଳୀ ହିଁ ଭଗବାନ, ଇଏ ଭଗବାନ ବୁଦ୍ଧିରେ ସ୍ୱତନ୍ତ୍ର ଉପାସନା ମନା କରାଯାଇଛି। କେଉଁଠି ମନା କରାଯାଇଛି? ସ୍ୱତନ୍ତ୍ର ଉପାସନା ମେ ତତ୍ପ୍ରାପ୍ତି ଶ୍ରୀ ଗୀତ ଉପନିଷଦ ସୁଏବ ନିଷିଧା, ଗୀତା ଉପନିଷଦ, ଗୀତ ଉପନିଷଦ ଗୀତା ମନା କରୁଛନ୍ତି ସ୍ୱତନ୍ତ୍ର ବିଷ୍ଣୁଙ୍କୁ ଛାଡ଼ିକି ଦେବାଦେବୀଙ୍କୁ ଉପାସନା କରିବ ନାହିଁ। ପ୍ରମାଣ ଯେପି ଅନ୍ୟ ଦେବତା ବକ୍ତା ଜନ୍ତେ ଶ୍ରଦ୍ଧୟାନିତ ଇତି ବଚନା ଅନ୍ୟ ଦେବ ଇତ୍ୟାଦି ବି ସ୍ୱତନ୍ତ୍ର ଦେବତାଙ୍କୁ ପୂଜା କରିବେନି। ବୈଷ୍ଣବମାନଙ୍କ ପାଇଁ ଏଇଟା ବହୁତ ବଡ଼ ଗୁରୁତ୍ୱ ଜିନିଷ, ଆମର ବାରମ୍ବାର ଏଇ ଅପରାଧ ହେଉଛି, ଆମର ବାରମ୍ବାର ଏଇ ଅପରାଧ ହେଉଛି। ସ୍ୱତନ୍ତ୍ର ଆମେ ପୂଜା କରୁନେ କିନ୍ତୁ ଅନ୍ୟ ଦେବତାଙ୍କୁ ନିନ୍ଦା କରୁଛେ। ଜୀବଗୋସ୍ୱାମୀ କହୁଛନ୍ତି ଅନ୍ୟ ଦେବ ଅବଜ୍ଞା ନିଷିଦ୍ଧା, ବିଷ୍ଣୁ ଭକ୍ତ କଦାପି ଅନ୍ୟ ଦେବତାଙ୍କୁ ନିନ୍ଦା କରିବେନି, ହେଲେ ବୈଷ୍ଣବ ଅପରାଧ ଲାଗିଗଲା। ଅନ୍ୟ ଦେବତାମାନେ ସବୁ ବିଷ୍ଣୁଙ୍କର ଭକ୍ତ ନା, ଯଥା ଗୌତମୀ ଏ ତ ଏଭଳି ବଡ଼ ବୈଜ୍ଞାନିକ ଜୀବଗୋସ୍ୱାମୀ, କେଉଁ କେଉଁ ଶାସ୍ତ୍ର କ'ଣ ପଢ଼ିଛନ୍ତି ସିଏ, କେଉଁଠି ଟୀକା ରାଣୀ କ'ଣ ଦେଇଛନ୍ତି, ସବୁ ଶାସ୍ତ୍ର ଯଥା ଗୌତମୀ ତନ୍ତ୍ରରେ କହୁଛନ୍ତି, ଗୋପାଳ ପୂଜୟେତେ ଯସ୍ତୁ ନିନ୍ଦେତେ ଅନ୍ୟ ଦେବତା, ଯିଏ ଗୋପାଳଙ୍କୁ ପୂଜା କରୁଛି କୃଷ୍ଣଙ୍କୁ ପୂଜା କରୁଛି କିନ୍ତୁ ଅନ୍ୟ ଦେବତାଙ୍କୁ ନିନ୍ଦା କରୁଛି। ଆଚ୍ଛା ବିଶ୍ୱରୂପ ବେଳେ ଭଗବାନ ଶ୍ରୀକୃଷ୍ଣ କ'ଣ ଦେଖେଇଥିଲେ? ବିଶ୍ୱରୂପ ଏକାଦଶ ଅଧ୍ୟାୟରେ ଭଗବାନ ବିଶ୍ୱରୂପ ଦେଖେଇଛନ୍ତି, କ'ଣ କ'ଣ ଦେଖେଇଛନ୍ତି ତାଙ୍କ ସ୍ୱରରେ, କ'ଣ ଦେଖେଇଛନ୍ତି? ବିଶ୍ୱବ୍ରହ୍ମାଣ୍ଡ ଦେଖିନାହାନ୍ତି, ତା ଭିତରେ ଆଉ କ'ଣ ଦେଖେଇଛନ୍ତି? ଦେବତାମାନଙ୍କୁ ଦେଖିନାହାନ୍ତି? ବାୟୁର୍ଯ୍ୟ ଅଗ୍ନି ବରୁଣ ଶଶାଙ୍ଗ ପ୍ରଜା ପ୍ରତିଶ୍ଚ ପ୍ରପିତା ମହଶ୍ଚ ନମୋ ନମୋ ଅସ୍ତୁ ସହସ୍ର କୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ। ବାୟୁକୁ ଦେଖିଲେ ଅର୍ଜୁନ ଦେଖୁଛନ୍ତି, ବାୟୁକୁ ଦେଖିଲେ, ଅଗ୍ନିକୁ ଦେଖିଲେ, ବରୁଣକୁ ଦେଖିଲେ, ଇନ୍ଦ୍ରଙ୍କୁ ଦେଖିଲେ, ତାହେଲେ ଯଦି ଭଗବାନଙ୍କ ଶରୀରରେ ଦେବତାଙ୍କୁ ସବୁ ଅର୍ଜୁନ ଦେଖିଲେ, ଆମେ ଦେବତାଙ୍କୁ ନିନ୍ଦା କଲେ କ'ଣ ଲାଗିଲା? ବୈଷ୍ଣବ ଅପରାଧ ଲାଗିଲା। ଆମେ ଖାଲି କହିଦେବା ହରନାମ ମୁଁ କରିଦେଉଛି ମୋର ସବୁ ହେଇଯିବ ଆଉ, ଆଜ୍ଞା ହରନାମ କରିବାକୁ ହେଲେ ଏସବୁ ଫ୍ୟାକ୍ଟର ଗୁଡ଼ା ଜାଣିବା ପାଇଁ ବୈଷ୍ଣବ ଅପରାଧ ହେଇଯାଉଛି। ଦେବାଦେବୀକୁ ନିନ୍ଦା କରିବେନି କି ଦେବ ଉପାସକୁ ବି ନିନ୍ଦା କରିବେନି, କାହିଁକି? ଭଗବାନ ଗୀତାରେ କ'ଣ କହିଲେ? ଜଂ ଜଂ ଜାଙ୍ଗ ଜାଙ୍ଗ ତନୁ କହିଲେନି ସେ ଶ୍ଳୋକରେ, ଯିଏ ଯେଉଁ ତନୁ ଧରିକି ଯିଏ ଯେଉଁ ଦେବତାଙ୍କୁ ଉପାସନା କରୁଛି, ଯେଉଁ ତନୁରେ ଉପାସନା କରିବା ପାଇଁ ଚାହୁଁଛି ମୁଁ ତାକୁ ସେ ଶ୍ରଦ୍ଧାଟା ଦେଉଛି। ସମସ୍ତେ କ'ଣ ଏକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ ନା? ମୁଁ ଜଣକୁ ପଚାରିଲି ଏ ଜଲ ନା କ'ଣ ସେଇ ପଟାମୁଣ୍ଡେରେ ଏକ୍ସିସ୍ ବ୍ୟାଙ୍କରେ କେତେ ଆକାଉଣ୍ଟ ଖୋଲା ହେବ, କେତେ ଟଙ୍କା ଦରକାର? କହିଲେ 5000। ଷ୍ଟେଟ୍ ବ୍ୟାଙ୍କରେ 5000, ନ୍ୟାସନାଲ କ'ଣ ପଞ୍ଜାବ ବ୍ୟାଙ୍କରେ ୟୁକୋ ବ୍ୟାଙ୍କରେ 200 ଟଙ୍କାରେ ଖୋଲା, ଆଉ 200 ଟଙ୍କିଆ ଲୋକ ଏକ୍ସିସ୍ ବ୍ୟାଙ୍କରେ କେମିତି ଖୋଲିବ ଆକାଉଣ୍ଟ? ଯାହାର ପୁଣ୍ୟଟା ନାହିଁ, ପୂର୍ବ ସ୍ୱୀକୃତି ନାହିଁ, ତାକୁ ତୁମେ ବିଷ୍ଣୁ ଭକ୍ତ ହ,
ପାରିବନି ତେଣୁ ଶିବଜୀ ଆକାଉଣ୍ଟ ଖୋଲିଲେ ଆମର ଦେବାଦେବୀ ମାନେ ତାଙ୍କର ଆକାଉଣ୍ଟ ଖୋଲିଛନ୍ତି ଦୟା ନା ବେଦଶାସ୍ତ୍ର ଏମାନେ ଅନଧିକାର ଲୋକଙ୍କୁ ଟିକେ ଦୟା କରୁଛନ୍ତି ନା ତାଙ୍କୁ ନିନ୍ଦା କରିଦେଉଥିବେ ତାଙ୍କର ସ୍ୱୀକୃତିଟା ନାହିଁ ସେ ପ୍ରଣାମଟା କଲେ ଆଉ ଅଜ୍ଞାନ ତାଙ୍କର ଅଜ୍ଞାନ ତାଙ୍କର ଜ୍ଞାନଟା ପକ୍ୱ ନାହିଁ ତେଣୁ ସେ ସେଇଥିରେ ଦୃଢ଼ ରହିବେ ତାଙ୍କର ଏଇଭଳିଆ କେତେ ଜନ୍ମ ଯିବ ଆମେ କ'ଣ ଡାଇରେକ୍ଟ ବୈଷ୍ଣବ ହେଇଯାଇଛେ ନା କ'ଣ କିନ୍ତୁ ସବୁ ଉପାସନାରେ ଅହଙ୍କାରିକତା ଛାଡ଼ୁଛ ମାନେ ସରଳ ପ୍ରକୃତର ଦେବ ଉପାସକ ତାଙ୍କୁ ସେଇ ଦେବତା ଆମର ଭୋଟ କ'ଣ କରିବେ ବିଷ୍ଣୁ ନିକଟକୁ ଫେରେଇଦେବେ ଅହଙ୍କାରୀମାନଙ୍କୁ ନୁହେଁ ଯେଉଁମାନେ ଜାଣନ୍ତିନି ଦେବତାଙ୍କୁ ସେଭଳି ଉପାସନା କରୁଛନ୍ତି ଇଏ ବିଷ୍ଣୁ ବୋଲି ଭାବିକି ଉପାସନା କରୁଛନ୍ତି ସରଳ ତାଙ୍କୁ କ'ଣ କରିବେ ସେ ଦେବତାମାନେ ତାଙ୍କୁ ବିଷ୍ଣୁ ନିକଟକୁ ପାସ୍ କରିଦେବେ ଆରେ ମୋତେ କାହିଁକି ପୂଜା କରୁଛୁ ଯା ତାଙ୍କୁ ପୂଜା କର ଆମର ବୈଷ୍ଣବମାନଙ୍କର କର୍ତ୍ତବ୍ୟ ହେଲା ଆମେ ସ୍ୱତନ୍ତ୍ର ଉପାସନା କରିବା ନା କିମ୍ବା ଅନ୍ୟ ଦେବତାଦି ଅବଜ୍ଞା ନିଶିଦା ଯଥା ଗୌତମିୟମ ଗୋପାଳମ ଯସ୍ତୁ ନିନ୍ଦୟତ ଅନ୍ୟ ଦେବତା ଅସ୍ତୁ ତାବତ୍ ପରାଧର୍ମ ପୂର୍ବଧର୍ମ ବିନିଶ୍ଚିତ ଗୋପାଳଙ୍କୁ ପୂଜା କରୁଛେ ଅନ୍ୟ ଦେବତାଙ୍କୁ ନିନ୍ଦା କରୁଛେ କିନ୍ତୁ ଗୋପାଳଙ୍କୁ ପୂଜା କରିବାର ଫଳକୁ ଛାଡ଼ ପୂର୍ବରୁ ଯାଇଥିବ ଧର୍ମ ସେ ଚାଲିଯିବ ପୂର୍ବଧର୍ମ ବିନିଶ୍ଚିତ ଅସ୍ତୁତାବତ ପରଧର୍ମ ତୁମେ ଯେଉଁ ଗୋପାଳଙ୍କୁ କୃଷ୍ଣଙ୍କୁ ସେବା କରୁଛ ତା ଫଳ ପରେ ମିଳିବ ଆଗେ ପରଧର୍ମ ଚାଲିବ ଯାହା ଅଛି କ'ଣ ଏଇଟା କୁହନ୍ତି ଆପଣଙ୍କ ବ୍ୟାଙ୍କରେ ଆକାଉଣ୍ଟ ହୋଇ ସେ ଆକାଉଣ୍ଟ ବି କଟି ଚାଲିଛି ତେଣୁ ବୈଷ୍ଣବ ସ୍ୱତନ୍ତ୍ର ଉପାସନା କରିବନି କି କୌଣସି ଦେବାଦେବୀଙ୍କୁ ନିନ୍ଦା କରିବନି ଶ୍ରୀ ଶିବ ଅବଜ୍ଞାତ ନନ୍ଦୀଶ୍ୱର ସାପସ୍ୟ ବିଶେଷ ସଂସାରଦି ଇତ୍ୟାଦି ବି ଦର୍ଶାଇଛି ତେଜୁ ଚିତ୍ରକେତୁ ଚରିତ୍ର ଚିତ୍ରକେତୁ ଚରିତ୍ରରେ ଆମେ ଏଠୁ ଶିକ୍ଷା କରିବା ନନ୍ଦୀଶ୍ୱରଙ୍କର ଶିବଙ୍କୁ ଅବଜ୍ଞା କଲେ କିଭଳି ନନ୍ଦୀଶ୍ୱରଙ୍କର ଅଭିଶାପ କାର୍ଯ୍ୟ କଲା କଲାନି ଶିବଙ୍କୁ ଚିତ୍ରକେତୁ ଅବଜ୍ଞା କରିଦେଲେ ଶିବଜୀଙ୍କୁ ସତ୍ୟ ଦେଇଦେଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କୁ ଟିକାର ଲେଖିଲେ ଶିବଜୀ ପଳେଇ ଯିବାର କ'ଣ କାରଣ ବିମନା ଇବ ସାନୁଗ ଅନୁଗମାନଙ୍କ ସହିତ ବିମନା ହେଇକି ତତ ନିଶ୍ଚକ୍ରାମ ବାହାରିଲେ କାହିଁକି ବାହାରିଲେ ଯତ ପ୍ରମାଣ ଜନାର୍ଦ୍ଦନମ ଇତି ଉକ୍ତ୍ୱା ଯେତେବେଳେ କହିଲେ ଯେ ପ୍ରମାଣ ହେଉଛି ଜନାର୍ଦ୍ଦନ ତତଶ୍ଚ ନନ୍ଦୀଶ୍ୱରସ୍ୟ କ୍ରୋଧାବେଶ ଦୃଷ୍ଟ୍ୱା ଯେତେବେଳେ କହିଲେ ତତ୍ପ୍ରମାଣ ଜନାର୍ଦ୍ଦନମ ଦୁଇ ଜଣଙ୍କ ଭିତରେ ଅଭିଶାପ ପ୍ରତି ଅଭିଶାପ ଚାଲିଛି ନା ଭୃଗ ଅଭିଶାପ ଆଗେ କିଏ ଅଭିଶାପ ଦେଲେ ଦକ୍ଷ ଅଭିଶାପ ଦେଲେ ଦକ୍ଷ ଅଭିଶାପର ପ୍ରତିକ୍ରିୟାରେ କିଏ ଅଭିଶାପ ଦେଲେ ନନ୍ଦୀ ନନ୍ଦୀଙ୍କର ଅଭିଶାପର ପ୍ରତି ଅଭିଶାପ କିଏ ଦେଲେ ଭୃଗୁ ଭୃଗୁ ଯେତେବେଳେ କହିଲେ ଯତ୍ର ପ୍ରମାଣ ଜନାର୍ଦ୍ଦନମ ସେତେବେଳେ ଚାହିଁଲେ ଶିବଜୀ କାହାକୁ ନନ୍ଦୀଶ୍ୱରଙ୍କୁ ନନ୍ଦୀଶ୍ୱର କ୍ରୋଧାବେଶରେ ରହିଛନ୍ତି ଶିବଜୀ ଭୟ କରିଗଲେ କହିଲେ ଆରେ କଦାଚିତ୍ ଶ୍ରୀ ଜନାର୍ଦ୍ଦନ ତତ୍ ଉପାସକାଶ୍ଚ ପ୍ରତି ଅବଦ୍ୟମ ବଦତେ ଇତି ସଙ୍କମାନମ ସେ ଶିବ ସାନୁଗେବ ନିଶ୍ଚକ୍ରାମଃ ଶିବଜୀ ଭୟ କରିଗଲେ ନନ୍ଦୀଶ୍ୱର ମୋର ପାର୍ଶ୍ୱଦ ନନ୍ଦୀଶ୍ୱର ଯେତିକି କ୍ରୋଧରେ ଅଛନ୍ତି ସେ ବୋଧ ହୁଏ ବର୍ତ୍ତମାନ ଆମର ଭଗବାନ ଜନାର୍ଦ୍ଦନ କିମ୍ବା ତାଙ୍କର ଉପାସକ ବିଷ୍ଣୁଙ୍କୁ କିମ୍ବା ବିଷ୍ଣୁଙ୍କର ଉପାସକୁ ବୋଧ ହୁଏ ବର୍ତ୍ତମାନ କ୍ରୋଧରେ ଅଛନ୍ତି ଇଏ କହୁଛନ୍ତି ଜନାର୍ଦ୍ଦନ ହେଉଛି ଆମର ପ୍ରମାଣ ଇଏ ନିନ୍ଦା କରିଦେଇପାରନ୍ତି ବୈଷ୍ଣବ ଅପରାଧ ହେଇଯିବ କିମ୍ବା ଭଗବତ ଅପରାଧ ମୋର ହେଇଯିବ କାରଣ ମୁଁ ଶୁଣିଲେ ବି ମୋର ଅପରାଧ ହେଇଯିବ ଇପାଇତି ନ ତୁ ବିମନା ଇତି ଅର୍ଥ ଆତ୍ମରାମ ଆତ୍ମରାମ ତ୍ୱା ତଦୈବଂ ଦ୍ୱୟ ସାପାଭ୍ୟାମ ବହୁତ ସୁନ୍ଦର ସିଦ୍ଧାନ୍ତ ଲେଖିଲେ ଯେଉଁ ସାପ ପ୍ରତିସାପ ଚାଲିଛି ଏ ଦ୍ୱୟମ୍ ସାପାଭ୍ୟାମ ଏ ଦୁଇ ଜଣଙ୍କର ସାପ ଭିତରୁ ଆମକୁ ଶିଖିବାକୁ ପଡ଼ିବ କର୍ମ ଶୈବ ମାର୍ଗ ପରିହୃତ୍ୟ ଶ୍ରୀ ବୈଷ୍ଣବ ମାର୍ଗ ଏବଂ ଶୁଦ୍ଧତ୍ୱେନ ସ୍ଥାପିତମ୍ ସେ ଶୈବ ମାର୍ଗକୁ ସ୍ଥାପନ କରୁଛନ୍ତି କିଏ ନନ୍ଦୀ କର୍ମମାର୍ଗ ବେଦର କର୍ମମାର୍ଗକୁ କିଏ ସ୍ଥାପନ କରୁଛନ୍ତି ଭୃଗୁ ତେଣୁ ବିଶ୍ୱନାଥ ଚକ୍ର ଠାକୁର କହିଲେ ଆମର କର୍ମମାର୍ଗକୁ ଯିବା ଦରକାର ନାହିଁ କି ଶୈବ ମାର୍ଗକୁ ଯିବା ଦରକାର ନାହିଁ ଆମର କେଉଁ କେଉଁ ମାର୍ଗକୁ ଯିବା ଆବଶ୍ୟକ ତଦେବଂ ଦ୍ୱୟମ୍ ସାପାଭ୍ୟାମ କର୍ମ ସର୍ବେ ମାର୍ଗ ପରିହୃତ୍ୟଃ ଆକୁ ତ୍ୟାଗ କରି ଶ୍ରୀ ବୈଷ୍ଣବ ମାର୍ଗ ଶ୍ରୀ ବୈଷ୍ଣବ ମାର୍ଗ ଶ୍ରୀ ବୈଷ୍ଣବ ମାର୍ଗ ଏବ ଶୁଦ୍ଧତ୍ୱେନ ସ୍ଥାପିତ ଶ୍ରୀ ବୈଷ୍ଣବ ମାର୍ଗ ଏଇଟା ଶୁଦ୍ଧ ପ୍ରକରଣ ଅସ୍ମିନ୍ ବିଶେଷ ଜିଜ୍ଞାସାୟମ ଭକ୍ତି ସନ୍ଦର୍ଭେ ଦୃଶ୍ୟ ଯଦି କେହି ଏଇ ପ୍ରକରଣକୁ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଭକ୍ତି ସନ୍ଦର୍ଭକୁ ଯାଆନ୍ତୁ ଜୀବ ଗୋସ୍ୱାମୀକୁ ରେଫର କରିଦେଲେ ଚକ୍ରଧ୍ୱ ଯାଅ ଭକ୍ତି ସନ୍ଦର୍ଭ ଦେଖ କର୍ମ ମାର୍ଗ ବୈଷ୍ଣବ ମାର୍ଗ ଶୈବ ମାର୍ଗ କ'ଣ କ'ଣ ତାର ଭକ୍ତି ସନ୍ଦର୍ଭ ମାନେ ରିସର୍ଚ୍ଚ କୋର୍ସ, ଛଅଟା ରିସର୍ଚ୍ଚ କୋର୍ସ ଲେଖିଛନ୍ତି, ଭଗବତ ସନ୍ଦର୍ଭ, ଭକ୍ତି ସନ୍ଦର୍ଭ, କ୍ରମ ସନ୍ଦର୍ଭ, ସନ୍ଦର୍ଭ ସବୁ ଲେଖିଛନ୍ତି, ତତ୍ତ୍ୱ ସନ୍ଦର୍ଭ, ପ୍ରୀତି ସନ୍ଦର୍ଭ, ସନ୍ଦର୍ଭ ସବୁ ରିସର୍ଚ୍ଚ କରିକି ସବୁ ବେଦ ବେଦାନ୍ତର ଯେତେ ସବୁ ସେଥିରେ ଅଛି। ସତ୍ୟ ଭାଗବତଙ୍କ ଭାଗବତମର କେଉଁ କେଉଁ ସିଦ୍ଧାନ୍ତ କେହି ବିରୋଧ କରିପାରନ୍ତି, ସେଥିପାଇଁ ସେ ସ୍ୱତନ୍ତ୍ର ଗୋଟେ ସନ୍ଦର୍ଭ ଲେଖିଲେ ଭାଗବତ ସନ୍ଦର୍ଭ। ପୁଣି ଭାଗବତ ଉପରେ ଆଉ କିଛି କନକ୍ଲୁଜନ କେହି ଡ୍ର ନ କରିପାରନ୍ତି, ସେଥିପାଇଁ ସେ କ୍ରମ ସନ୍ଦର୍ଭ ଲେଖିଲେ। କ୍ରମ ସନ୍ଦର୍ଭ ଲେଖି ସାରିଲା ପରେ ଭାଗବତ ଉପରେ ଦୁଇଟା ଦଶମ ସ୍କନ୍ଧରେ ଦୁଇଟା ଟୀକା ଲେଖିଲେ, ତଥାପି ସନ୍ତୁଷ୍ଟ ହେଉନାହାନ୍ତି। ଏତେ ବଡ ସେ ବୈଜ୍ଞାନିକ, ଭକ୍ତି ବିଜ୍ଞାନର ବୈଜ୍ଞାନିକ ସିଏ। ଆଉ କୃଷ୍ଣ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଯେଉଁ ବିରୁଦ୍ଧ ସବୁ ଅଛି, ଲୋକମାନେ କୁହନ୍ତି କ'ଣ ଏମିତି କେମିତି କୃଷ୍ଣ ଏହା କଲେ ତାହା କଲେ, ସେଥିପାଇଁ ଗୋଟିଏ ସନ୍ଦର୍ଭ ଲେଖିଛନ୍ତି କୃଷ୍ଣ ସନ୍ଦର୍ଭ। କୃଷ୍ଣଙ୍କ ଉପରେ କେବଳ ଯାହା ଯାହା ଆପଣ ପଚାରିବେ ସବୁ ସେଥିରେ ଅଛି, କେହି କନକ୍ଲୁଜନ ସବୁ ସେ ଦେଇଦେଇଛନ୍ତି। ଜୀବ ଗୋସ୍ୱାମୀ ଆଚାର୍ଯ୍ୟ ସିଏ ସମ୍ରାଟ, ବୈଷ୍ଣବ ସମ୍ରାଟ ଜୀବ, ଏଇ କଥାରେ କୁହାଯାଉଥିଲା ବୈଷ୍ଣବ ମାର୍ଗ ଶିବଜୀ କାହିଁକି ଉଠିକି ପଳାଇଗଲେ। ଏ ଜନାର୍ଦ୍ଦନ ତତ୍ ପରିପନ୍ଥୀ ନମ ଜନାର୍ଦ୍ଦନ କିମ୍ବା ତଥା ଭକ୍ତଙ୍କୁ ଇଏ ଅପରାଧ କରିଦେଇପାରେ, ବୈଷ୍ଣବ ନିନ୍ଦା ଶୁଣିଲେ ବି ନରକକୁ ଯିବାକୁ ପଡ଼ିବ। ଶୁଣିବା ଲୋକ ଯିବ, ତା ନା ଆଉ କହିବା ଲୋକ କଥା ଆଉ କ'ଣ କହିବା। ଆଉ କଳି କଳି ଯୁଗ ଏତେ ଭୟଙ୍କର, କଳି ଆମମାନଙ୍କୁ ଭଜନ ନ କରିଦେବା ପାଇଁ କଳିର ଚେଲାମାନଙ୍କୁ ବୈଷ୍ଣବ କରିକି ପଠାଉଛି। ସିଏ ଆସିକି ଏମିତି ଉତ୍ପାତ କରିବେ, ତୁମେ ତାଙ୍କୁ ନିନ୍ଦା କରିବାକୁ ବାଧ୍ୟ ହବ, ନରକକୁ ଯିବାକୁ ରାସ୍ତା ଖୋଲିବ। କଳିବା ବହୁତ ସିଏ କୌଣସି ହିସାବରେ ଆମର ପରମାରାଧ୍ୟ ଗୁରୁଦେବ କୁହନ୍ତି, କଳି କଦାପି ତୁମକୁ ନିଷ୍କପଟ ଭାବରେ ହରିଭଜନ କରିବାକୁ ଛାଡ଼ିବ ନାହିଁ। ତୁମେ କହିବ ମୁଁ କାହା ସାଙ୍ଗରେ କିଛି ନ କରିକି କଣ୍ଟ୍ରୋଲ ନ କରିକି ମୁଁ ଶାନ୍ତରେ ରହିକି ଟିକେ ଭଜନ କରିକି ମୋର ସେବା କରିକି ମୁଁ ଦିନ କଟେଇବି ନା। କଳି କଦାପି ନିଷ୍କପଟ ଭାବରେ ହରିଭଜନ କରିବାକୁ ଦେବନି, ତା ଯୁଗ ଏଇଟା। ତୁମେ ଯଦି ଟାଇଟ୍ କରିକି ସାଧୁ ଗୁରୁଙ୍କୁ ଧରିକି ପୂର୍ଣ୍ଣ ଶରଣାଗତ ହବ, ତାହେଲେ ଭଜନ କରିପାରିବ, ନହେଲେ ସେ କୁଆଡ଼େ କୁଆଡ଼େ ମୁଣ୍ଡି ମାଡ଼ିକି ପକେଇଦେବ, ଭାରି ବଳବାନ। ଶିବଜୀ ବାହାରିକି ପଳାଉଛନ୍ତି, ସେଥିପାଇଁ ମନା କରୁଛନ୍ତି ସାଧୁ ନିନ୍ଦା। ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଭାଗବତରେ କୁହାଗଲା ଲୋକମାନେ, ସାଧାରଣ ଲୋକମାନେ ସାଧୁଙ୍କ ପାଖକୁ ଆସୁଛନ୍ତି, କାହିଁକି ଆସୁଛନ୍ତି? ସଂସାରରେ ନିନ୍ଦା ଚର୍ଚ୍ଚା, ଆପଣ ଏଇ ମୋବାଇଲ ଫୋନରେ ଯାହା ପାଖରେ ବସନ୍ତୁ, ମୁଁ ମୋ ପୁରା 99% କହୁଛି, ଆପଣ ଚ୍ୟାଲେଞ୍ଜ ଦେଲା ଭଳି ଆପଣ ଯାହା ପାଖରେ ମୋବାଇଲରେ ବସିଥିବେ ସିଏ ଗୋଟେ ଫୋନ କରି କହିବ ବୁଝୁଛ ନା ସିଏ ଏହା କହୁଥିଲେ, ମୁଁ ଜାଣିଛ ନା ସେ ଏହା କହୁଥିଲେ, ତୁମେ କ'ଣ କହୁଛ? ମାନେ ପରସ୍ପର ଭିତରେ ସବୁ ସମୟରେ ତର୍କ ନିନ୍ଦା, ସେ ଏହା କହିଛି ସେ ତାହା କହୁଛି, ସବୁବେଳେ ଫୋନ ଉଠେଇବେ ଏ କଥା ଚାଲିଥିବ ଏ ବାର୍ତ୍ତା। କାରଣ ସଂସାରରେ ସବୁକିଛି ଥିଲେ ବି ଏ ନିନ୍ଦା ଚର୍ଚ୍ଚା ଏହି ମନକୁ ମନୁଷ୍ୟକୁ ନଷ୍ଟ କରିଦିଏ, ଏଥିପାଇଁ ତ ଲୋକ ବିରକ୍ତି ଯାଏ ସଂସାର ଶାନ୍ତି ପାଏ ନା, ସେଥିପାଇଁ ସାଧୁଙ୍କ ପାଖକୁ ଆସନ୍ତି। ସାଧୁ କ'ଣ କରନ୍ତି? ଏ ଜିହ୍ୱାର ଦୁଇଟି କାମ, ଜିହ୍ୱାର ଦୁଇଟି ବିଭାଗ ଅଛି, ଏ ଜିହ୍ୱାର ଗୋଟେ ବିଷ ବାହାର ଗୋଟେ ଅମୃତ ବାହାର। ଅମୃତଟା କ'ଣ? ହରି ପ୍ରଶଂସା, ହରି ଗୁଣ, ଏ ଅମୃତ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏ ଅମୃତ। ହରି କଥା ହରି ନାମ ଯଦି କରୁଥିବ ଏ ଅମୃତ, ଆଉ ସଂସାର କଥା ପରନିନ୍ଦା ପରାଧ ମାନେ ବିଶ୍ୱାସ। ଏଇ ଗୋଟେ ଜୁହାର ରଖିଛନ୍ତି ଭଗବାନ ଗୋଟିଏ ପାତ୍ର ଭିତରେ। ସମୁଦ୍ର ମନ୍ଥନ ତଳ ହଉଥିଲା, ସେ ସମୁଦ୍ର ଭିତରେ ବିଷ ଥିଲେ ଅମୃତ ଥିଲେ, ଏ ଜୁହାରେ ବି ସେୟା ଅଛି। ବହୁତ ସାବଧାନ ହବାକୁ ପଡିବ ସାଧୁ ଜୀବନରେ। ଭାଲଇ ସେ ଲୋକ ତପସି ଦେଖିତେ, ଭାଲଇ ଆଇ ସେ ଲୋକ ତପସି ଦେଖିତେ, ସାଧୁ ନିନ୍ଦା ଶୁଣି ମରି ଯାଏ ଭାଲ ମତେ, ସାଧୁ ନିନ୍ଦା। ଯିବା ସାଧୁକୁ ଟିକେ ଦେଖିକି ଆସିବା, ସେ ସାଧୁ କଥା ଆସିକି ପହଞ୍ଚିଲା ବେଳକୁ ସେଠି ସାଧୁର ନିନ୍ଦା ଶୁଣିକି ଯିବେ, ଏଠି ଆସିକି ଅର୍ଜନ କରିକି ଯିବେ, ମରିବା ପାଇଁ ରାସ୍ତା ଖୋଲିକି ଯିବେ, ନିନ୍ଦା ଶୁଣି 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 ସେଠି ବୃନ୍ଦାବନ ଦାସ ଠାକୁର ଲେଖିଲେ ଏ ତପସ୍ୱୀ ଲୋକ ପାଖକୁ ସାଧୁ ପାଖକୁ ଲୋକମାନେ ଆସୁଛନ୍ତି, ପୁଣି ସାଧୁ ନିନ୍ଦା ବି ଶୁଣିକି ଯାଉଛନ୍ତି, ତାଙ୍କର କ'ଣ ମଙ୍ଗଳ? ସାଧୁ ନିନ୍ଦା ଶୁଣିଲେ କ'ଣ ହୁଏ?
ସାଧୁ ନିନ୍ଦା ଶୁଣିଲେ ସୁକୃତି କ୍ଷୟ, ସାଧୁ ନିନ୍ଦା ଶୁଣିଲେ ସୁକୃତି କ୍ଷୟ, ଜନ୍ମେ ଜନ୍ମ ଅଧପାତେ ବେଦେ କୟ, ଜନ୍ମେ ଜନ୍ମ ଅଧପାତେ ବେଦେ କୟ,
ସାଧୁ ନିନ୍ଦା ଶୁଣିଲେ ସୁକୃତି ଖାଇ ଯିବ। ଆଉ କଳି ଏମିତି ଭୟଙ୍କର ଯୁଗ କଳି ଏଭଳି ଭାବରେ ବୈଷ୍ଣବ ସମାଜରେ ପ୍ରବେଶ କରିକି ଆପଣ ଅପରାଧୀ କରିଦବ ହିଁ କରିଦବ, ଆପଣ ଚାହିଁବେ ମୁଁ ଅପରାଧ କରିବିନି କରିଦବ ହିଁ କରିଦବ, କାରଣ ଏଇଟା ତାର ଅସ୍ତ୍ର, କଳିରେ ଏଇଟା ଅସ୍ତ୍ର, ବୈଷ୍ଣବ ଅପରାଧ କରିବାଟା ତାର କାମ, ଏହା କରି ସେଟା ଆଣି ନେଇ ପଳେଇବ ଆଉ ଭାଙ୍ଗିଦବ ଗୋଷ୍ଠୀ ପୁରା। ଆଉ ସାଧୁ ନିନ୍ଦା ଶୁଣିଲେ ସୁକୃତି ଅହେକ୍ଷ, ସୁକୃତି ନଷ୍ଟ ହେଇଯିବ, ଯାହା ଭୋଜନ କରିବାକୁ ଆମେ ଆସିଥିଲେ ସ୍ୱଳ୍ପ ସୁକୃତି ଥିବ ସେ ନଷ୍ଟ ହେଇଯିବ, ସାଧୁ ନିନ୍ଦା ଗୁଡ଼ା ସବୁବେଳେ ଶୁଣିଲେ, ସାଧୁ ନିନ୍ଦା ଶୁଣିଲେ ସୁକୃତି ହଏ କ୍ଷୟ, ଜନ୍ମେ ଜନ୍ମେ ଅଧପାତ ଏଇ ବେଦେ କହେ, କିଏ କହିବେ ଇଏ ବୈଷ୍ଣବ ମାନେ ବୋଧେ ଏଟାକୁ ଲେଖିଦେଇଛନ୍ତି, ଶ୍ରୀମଦ ଭାଗବତମରେ ଅଛନ୍ତି ଅଛନ୍ତି, ଶିଶୁପାଳକୁ ଶିଶୁପାଳର ମାଆକୁ ଭଗବାନ ଶ୍ରୀକୃଷ୍ଣ କ'ଣ ବର ଦେଇଥିଲେ? ସେ ଜାଣିଥିଲେ ଇଏ କୃଷ୍ଣଙ୍କ ହାତରେ ମରିବେ, କ'ଣ ବର ଦେଇଥିଲେ? ମା କାନ୍ଦିଲେ ତାଙ୍କର, ଶିଶୁପାଳ କ'ଣ ହେବେ ଭଗବାନ ଶ୍ରୀକୃଷ୍ଣଙ୍କର? ମାଉସୀ, ହଁ ମାଉସୀ ପୁଅ, ମାଉସୀ ପୁଅ ଭାଇ, ତାଙ୍କୁ କହିଲେ ମାଉସୀ ତୁ ଚିନ୍ତା କରନି, ଭଗବାନ ଶ୍ରୀକୃଷ୍ଣ କହିଲେ ଏହାର 100 ଅପରାଧକୁ ମୁଁ ସହିବି, ଯେଉଁଦିନ ଭଗବାନ ଶିଶୁପାଳକୁ ମାରିଲେ ସେଦିନ ଲାଷ୍ଟ ଅପରାଧ ଥିଲା, ଅନୁସତ ପୁରୀ ଆଇଥିଲେ, ସେଇଟି ପ୍ରସଙ୍ଗ ଅଛନ୍ତି। ଯେତେବେଳେ ଶିଶୁପାଳ ଭଗବାନଙ୍କ ବିରୁଦ୍ଧରେ କହୁଛନ୍ତି, ଦେଖନ୍ତୁ ସଭାସଦ୍ୟମାନେ ଜାଣନ୍ତି ଏଇ ପ୍ରସଙ୍ଗ ବି ଏଇଠି ଆସିବ, କହିବେ ଅନ୍ୟର ନିନ୍ଦା ଶୁଣିଲେ, ସାଧୁ ଭକ୍ତର ନିନ୍ଦା ଶୁଣିଲେ କ'ଣ କରିବେ? ତିନୋଟି ଉପାୟ ସତୀ କହିବେ, ଏବ ମାଦିନ ଭଦ୍ରାଣି ବଭାସେ ନଷ୍ଟ ମଙ୍ଗଲ ନୋବାଚ କିଞ୍ଚିତ ଭଗବାନ ଯଥା ସିଂହ ଶିବାରୁତମ। ଯେଭଳି ଶିବଜୀ ଚୁପଚାପ ବସିଥିଲେ ଉଠିକି ପଳାଇଗଲେ, କିନ୍ତୁ ଭଗବାନ ସେଠି ବସିଥିଲେ ଗଲେନି, ଶିଶୁପାଳ ତ ଯେତେ ନିନ୍ଦା କରୁଛି, ଶିଶୁପାଳର ନିନ୍ଦା କୁହାଯାଇଛି ସିଂହ ଯଥା ଶିବାରୁତମ, ଶିଆଳ ଯଦି ଭୋ 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 ହୁଏ ସିଂହର କ'ଣ କ୍ଷତି ହବ କହିଲେ? ହାଉ 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 ଶିଆଳ ହେଉଛି, ହଉ ତା ତାର ବାବା କେତେ ସିଂହର କ'ଣ ଅଛି? ସିଂହର କିଛି କ୍ଷତି ହବନି, ଭଗବାନ ଶ୍ରୀକୃଷ୍ଣ ସିଂହ ଭଳି ବସିଛନ୍ତି, ଚୈତନ୍ୟ ମହାପ୍ରଭୁ, ସିଏ ଚୈତନ୍ୟ ମହାପ୍ରଭୁ ଦେଲେ ଭକ୍ତ ନା, ଭକ୍ତ ଅବତାର ହେଇଗଲେ, ସେଥିପାଇଁ ସେ ପଳାଉଛନ୍ତି ଭକ୍ତକୁ ଶିଖେଇବେ, ଭଗବାନ ଶ୍ରୀକୃଷ୍ଣ ଟୋଟାଲ କି ଯାଉ ନାହିଁ, ସେ ତାର କହୁଛି ଇଏ ବଦମାସ ମାମୁକୁ ମାରିଛି, କ୍ଷୀର ଦେବା ପାଇଁ ଗୋଟେ ଛୁଆ ଆଇଲା, ମା ଗୋଟା ଆଇଲା ପୁତନା, କ୍ଷୀର ପିଅ ପିଅ ତାକୁ ମାରିଦେଇଛି, କମ ବଦମାସି ଖାଲି କୃଷ୍ଣକୁ, ତା ବା ଦମଘୋଷ ସୁତ ଏ ଶିଶୁପାଳ ଦାନ୍ତ ଉଠିଲା ଦିନ କୃଷ୍ଣ ଗାଳି ଦେଇଛି, ତାର ଜବ ଭାଗବତର ଏ ପ୍ରସଙ୍ଗ ଅଛି, କଲଭାସ ଯେତେବେଳେ ଟିକି ଟିକି କଥା କହିବା ଆସିକିଲା ସେଇ ଦିନରୁ କୃଷ୍ଣ ଗାଳିଲା, ତାର ଏଇଟା ଜବ ବଢ଼ିଆ ଆନନ୍ଦ। ଆଜି କିନ୍ତୁ ଏଇଟା ଶୁଣିକି ଅଭଦ୍ରାଣୀ ବଭାସେ ନଷ୍ଟ ମଙ୍ଗଲ, ଭଗବାନ ଶ୍ରୀକୃଷ୍ଣଙ୍କର କଥାକୁ ଶୁଣିଲା ମାନେ, ଅପରାଧ ଶୁଣିଲା ମାନେ, ଭଗବାନ ଶ୍ରୀକୃଷ୍ଣଙ୍କ ବିରୁଦ୍ଧ କଥା ଶୁଣିଲେ ମଙ୍ଗଳ ନଷ୍ଟ ହେଇଯିବ, ସୁକୃତି ନଷ୍ଟ ହେଇଯିବ। ତା ପରବର୍ତ୍ତୀ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ ପ୍ରସଙ୍ଗରେ,
ଭଗବତ ନିନ୍ଦନମ ଶ୍ରୁତ୍ୱା ଦୁଃସହ ତତ୍ସଭାସଦ କର୍ଣ୍ଣୋପିଦାୟ ନିଜଗ୍ନୁ ସପନ୍ତଶ୍ଚ ଦୀପମୃଷା।
ଯେତେ ସଭା ଭିତରେ ବସିଥିଲେ ସମସ୍ତେ କାନ ବନ୍ଦ କରିଦେଲେ, କର୍ଣ୍ଣ ପିଧାୟ, ପିଧାୟ କାହାକୁ କୁହାଯାଏ? କର୍ଣ୍ଣରେ ଅଙ୍ଗୁଷ୍ଠି ଦେବାକୁ କର୍ଣ୍ଣ ପିଧାୟ, ସମସ୍ତେ କର୍ଣ୍ଣରେ ଅଙ୍ଗୁଷ୍ଠି ଦେଇକି ଭଗବାନଙ୍କୁ ପ୍ରଣାମ କରିବା ଭୁଲିଗଲେ, ସବୁ ବାହାରି ପଳାଉଛନ୍ତି। ଭଗବତ ନିନ୍ଦନ ସତ୍ତ୍ୱା ଦୁଃସହ ତତ୍ ସଭାସଦମ୍, ଏତେ ଖରାପ ଭାଷାରେ କୃଷ୍ଣ ଗାଳି ଦେଉଥାଏ, କଟୁ ବଚନରେ ଆକ୍ଷେପ କରି କହୁଥାଏ ଶିଶୁପାଳ, କର୍ଣ୍ଣକୁ ବନ୍ଦ କରି ସବୁ ପଳେଇଗଲେ। ଅଭିଶାପ ଦେଇକି ସବନ୍ତଶ୍ଚ ଏ ଶିଶୁପାଳ ଶୀଘ୍ର ନଷ୍ଟ ହଉ, ଶୀଘ୍ର ନଷ୍ଟ ହଉ, କାରଣ ଯଦି ଭଗବାନଙ୍କର ଅପରାଧ ଆମେ ଶୁଣିବା ଭଗବାନଙ୍କ ବିରୋଧ, ସେଥିପାଇଁ ଭଗବାନ ମନା କଲେ। ଅଶ୍ରଦ୍ଧା ବ୍ୟକ୍ତିକୁ ନାମ ଉପଦେଶ ଦେବନି, କୀର୍ତ୍ତନ କରେଇବ ତାଙ୍କୁ, ମାଳିଝୁଲି ଆଗେ ଧରେଇବ, ମାଳିଝୁଲି ଧରେଇଲେ ସେ ଘରେ ନେଇକି ପିରିକରେ ଟାଙ୍ଗିଦେବ, କଣ୍ଟାରେ ଟାଙ୍ଗିଦେବ, ତା ଦେହରେ ବୁଡ଼ିଆଣି ବସା ବସି। ମାଳିଝୁଲି କେବେ କାହାକୁ ଧରେଇବେନି, ଆଗେ ତାଙ୍କୁ ନାମ କୀର୍ତ୍ତନ କରେଇବେ, ତାର ତାହେଲେ ଶ୍ରଦ୍ଧା ଆସିଲା ସେ ମାଗିବ। ଶ୍ରଦ୍ଧାବାନେ ଜନକର ନାମ ଉପଦେଶ। ଭକ୍ତିଦାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜଙ୍କର ଜଣେ ବ୍ରହ୍ମଚାରୀ ଥିଲେ, ସେ କେବେ ଅପରାଧ କରନ୍ତି, ଗଞ୍ଜାମରେ ଥିଲେ ବ୍ରହ୍ମପୁର, ମୁଁ ଦର୍ଶନ କରୁଛି ତାଙ୍କୁ ଭୁଲି ଯାଉଛି, ମଦନପୁର ଗାଡ଼ିରେ ଥିଲାବେଳେ ଯାଇଛି, ତାଙ୍କ ମୁଖଟା ମୋର ମନେ ପଡ଼ୁନି। ବହୁ ବିଦ୍ୱାନ ପଣ୍ଡିତ ଅପରାଧ କେବେ କରନ୍ତିନି, ସବୁ ସେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ହେଲେ, ଟିକେ ରୋଗ ଲୀଳା ହେଲା, ସବୁ ବୈଷ୍ଣବମାନେ ବସି ବିଚାର କଲେ କ'ଣ ତାଙ୍କର ଦୋଷ। ତା ଭିତରେ ବହୁ ବଡ଼ ବଡ଼ ଠାକୁରଙ୍କ ଶିଷ୍ୟମାନେ ମତେ ଦେଲେ, ଏହା ସେ ଏତେ ନାମକୁ ଭଲ ପାଆନ୍ତି, ଏତେ ଯାହାକୁ ଦେଖିବେ ତାକୁ କହିବେ ତୁ ନାମ କର, ତାକୁ ଶ୍ରଦ୍ଧା ଥାଉ ଅଶ୍ରଦ୍ଧା ଥାଉ ତାଙ୍କୁ ଭଗବାନଙ୍କ କଥା କହିବେ। ଅଶ୍ରଦ୍ଧା ଲୋକକୁ ନାମ ଉପଦେଶ ଦେଲେ ନାମ ପ୍ରଧାନ ଆମ ପ୍ରତି ଲାଗିଯିବ, ଅଶ୍ରଦ୍ଧା ଲୋକ ଶ୍ରଦ୍ଧା ଉତ୍ପନ୍ନ କରେଇକି ନାମ ଦେବେ। ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଏଇଟା, ଶ୍ରଦ୍ଧା ତାର ଆସିନି ନାମରେ, ତାଙ୍କୁ ନାମ ଉପଦେଶ ଦିଆଯିବ। କର୍ଣ୍ଣ ପିଧାଏ ସପନ୍ତଶ୍ଚ, ସମସ୍ତେ ଅଭିଶାପ ଦେଇ ଦେଇକି ଚାଲିଗଲେ, ସେଇଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନିନ୍ଦାମ ଭଗବତ ଶୃଣବାନ ତତ୍ପରସ୍ୟ ଜନସେବା, କେହି ଯଦି ଭଗବାନଙ୍କର ନିନ୍ଦା ଶୁଣୁଛି ତତ୍ପରସ୍ୟ ଜନସେବା, ଭଗବାନଙ୍କର ଭକ୍ତର ନିନ୍ଦା ଶୁଣୁଛି, ତତ୍ତ ନ ଉପେତି ୟଶୋପି ଜାତି ଅଧ ସୁକୃତ ଅଚ୍ୟୁତ, ସେ ଲୋକ ନର୍କକୁ ଯିବ। ଅପି ଅପି ଅର୍ଥ ନିନ୍ଦାକାରୀ ସହିତ ଶ୍ରବଣକାରୀ, ସେ ତ ଯିବ ଶ୍ରବଣକାରୀ, ତତ୍ତ ନା ପେତି ଯଶୋପି ୟାତି ଅଧ ସୁକୃତ ଅଚ୍ୟୁତ, ତାର ସ୍ୱୀକୃତ ନଷ୍ଟ ହେଇଯିବ, ସେ ସ୍ୱୀକୃତି ନଷ୍ଟ ହେଇକି ସେ ନର୍କକୁ ଯିବ। ଏଇ କଥାରେ ଆସିଥିଲା ଶିବଜୀ, ଏଇଥିପାଇଁ ୟତ୍ ପ୍ରମାଣ ଜନାର୍ଦ୍ଦନମ୍ ଏଇ ବଚନକୁ ଶୁଣିକି ଦେଖିଲେ, କୋଷାୟ ଭୂତ ଲୋଚନରେ ଏ ପର୍ଯ୍ୟନ୍ତ ଅଛନ୍ତି କିଏ, ନନ୍ଦୀ, କାଳେ ନନ୍ଦୀ ତାଙ୍କୁ ପ୍ରତିରୋଧ କରିକି ବିଷ୍ଣୁଙ୍କର ବିଷ୍ଣୁ ଭକ୍ତଙ୍କର ନିନ୍ଦା କରିବେ କି, ମୁଁ ଏଠୁ ପଳେଇବ ପଳେଇ। ବର୍ତ୍ତମାନ କିଏ କିଏ ପଳେଇଗଲେ, ଦକ୍ଷ ପଳେଇଗଲେ, ଶିବଜୀ ପଳେଇଗଲେ, ଶିବଜୀଙ୍କ ଅନୁଗମାନେ ପଳେଇଗଲେ, କିନ୍ତୁ ଯଜ୍ଞ ବନ୍ଦ ହେଲା। ତେଅପି ବିଶ୍ୱସୃଜଂ ସତ୍ରଂ ସହସ୍ର ପରିବଶ୍ଚରାତ୍ ସମିଧାୟମ ଶ୍ୱାସଂ ୟତ୍ର ଇଜ୍ୟାରୁ ସବାହରି, ଭଗବାନ ପାଇଁ ଯଜ୍ଞ କରୁଛନ୍ତି, ଶିବଜୀ ପଳେଇ ଆସିଲେ, ଶିବଜୀଙ୍କ ପାର୍ଷଦମାନେ ପଳେଇ ଆସିଲେ, ଦକ୍ଷ ପଳେଇ ଆସିଲେ, ଏ ସହସ୍ର ବର୍ଷ ଧରି ଏ ଯଜ୍ଞ ଚାଲିଲା। ଏଠି ବିଦୁରକୁ ସମ୍ବୋଧନ କଲେ, ମହେଶ୍ୱାସ ବିଦୁରଙ୍କର ଗୋଟେ ନାମ, ଜଣେ ଆଚାର୍ଯ୍ୟ ଟିକାରେ ଲେଖୁଛନ୍ତି, ଯଥା ତ୍ୱଂ ବିନୈବ ଭାରତ ଯୁଦ୍ଧ ଅଭୂତ ତଥା ପିନାକ ପାଣି ବିନାପି ଜାଗ ଅଭୂତ ଇତି ଅଭିପ୍ରାୟ। ବିଦୁର ତୁମେ କ'ଣ ବିମନା ହେଇକି ପଳେଇ ଆସିଲ, ମହାଭାରତ ଯୁଦ୍ଧ କ'ଣ ବନ୍ଦ ହେଇଗଲା କି, ଯୁଦ୍ଧ ଚାଲିଲା, ତୁମେ ପଳେଇ ଆସିଲା ପରେ ଯେମିତି ଯୁଦ୍ଧ ଚାଲିଲା, ଶିବଜୀ ପଳେଇ ପିନାକି ପିନାକି ପାଣି, ଶିବଜୀ ପଳେଇ ଆସିଲା ପରେ ଯଜ୍ଞ ଚାଲିଲା, ସହସ୍ର ବର୍ଷ ଯଜ୍ଞ ଚାଲିଲା, ବର୍ତ୍ତମାନ ଏଇ ଅଧ୍ୟାୟ ସରିବେ, ଯଜ୍ଞ ସରିଗଲା। ଯଜ୍ଞ ସରିଲା ପରେ ଅବଭୃତ ସ୍ନାନ କଲେ, କେଉଁଠି କେଉଁଠି ସ୍ନାନ କଲେ, ଅବଭୃତ ଅପତ୍ୟ ଅବଭୃତ ଯାତ୍ରା ଗଙ୍ଗା ଯମୁନା ଅନିତଃ, ଗଙ୍ଗା ଯମୁନାର ସଙ୍ଗମ ସ୍ଥଳରେ କଲେ, କେଉଁଠି, ପ୍ରୟାଗ, ପ୍ରୟାଗ ନା ପ୍ରୟାଗ, ତତ୍ର ଗଙ୍ଗାୟା ତ ଅଲୌକିକମ୍ ଶରୀର ସମ୍ପତ୍ତି ପୂର୍ବଦୋଷ ନିବୃତ୍ତି, ଗଙ୍ଗାରେ ସ୍ନାନ କଲେ ପୂର୍ବର ଦୋଷ ପଳେଇବ। ଏଥିପାଇଁ ମୁନି ଋଷିମାନେ ଯଜ୍ଞ କରିସାରିଲା ପରେ ସହସ୍ର ବର୍ଷ ଗଙ୍ଗାରେ ସ୍ନାନ କରୁଛନ୍ତି, ସର୍ବଦୋଷ ନିବର୍ତ୍ତକ ଭଗବତ ଚରଣ ରଜ ଯୁକ୍ତ, ସବୁ ଦୋଷକୁ ଆମର ନଷ୍ଟ କରିଦେବ।
କାରଣ ଭଗବାନଙ୍କର ଚରଣ ରଜ। କିନ୍ତୁ ଯମୁନାରେ କାହିଁକି ସ୍ନାନ କଲେ? କାଳନ୍ଦୀ ତୁ ଭକ୍ତି ମାର୍ଗେ ପୁଷ୍ଟି ଏବଂ ସର୍ବମ କରିଷ୍ୟତି। ଯମୁନା ଭକ୍ତି ମାର୍ଗରେ ପୁଷ୍ଟି କରନ୍ତି। ଇତି ବିଚାର୍ଯ୍ୟ ଉଭୟ ସଙ୍ଗମେ ସ୍ନାତ୍ୱା ନିର୍ମଳତାମ ଯୁକ୍ତ, ନିର୍ମଳ ହେଇଗଲେ। ମୁନି ଋଷିମାନେ ଯଜ୍ଞ ସରିଲା, ସୋସ୍ୱଧାମକୁ ପ୍ରତ୍ୟାଗମନ କଲେ। ଏ ଅଧ୍ୟାୟ ସରିଲା, ତା ପରବର୍ତ୍ତୀ ଅଧ୍ୟାୟ ମୈତ୍ରୀ ଉପାଚ।
ସଦା ବିଦ୍ୱେଷତ ଏବଂ କାଳବୈଧ୍ୟମାଣୟୋ ଜାମାତୁ ଶଶୁରସ୍ୟାପି ସୁମହାନ ସୁମହାନ ଅତିଚକ୍ରମେ।
ମୈତ୍ରୀ କହୁଛନ୍ତି, ହେ ପିତୁର, ଯଜ୍ଞ ସରିଗଲା, କିନ୍ତୁ ସଦା ବିଦ୍ୱେଷତ ଏବଂ କାଳବୈଧ୍ୟମାଣୟୋ,
ବହୁ ଦୀର୍ଘ ଦିନ ପର୍ଯ୍ୟନ୍ତ, ଯଜ୍ଞ ସରିଲା ପରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଦୁଇ ଜଣଙ୍କ ଭିତରେ ଶତ୍ରୁତା ରହିଲା। କାହା କାହା ଭିତରେ ବିଦ୍ୱେଷ ରହିଲା? କାହା କାହା ଭିତରେ? ଦକ୍ଷ ଶିବଜୀ, ଆରେ ଶିବଜୀ ଶତ୍ରୁତା କରୁନଥିଲେ, ଶିବଜୀ କେବଳ ସେଇ ବାକ୍ୟଟାକୁ ମନରେ ରଖିଥିଲେ, ସେ ଶତ୍ରୁତା କରୁନଥିଲେ। କିନ୍ତୁ ଦକ୍ଷଙ୍କର ରହିଲା ଆଉ ନନ୍ଦୀଙ୍କର ରହିଲା, ପାର୍ଷଦମାନଙ୍କର ରହିଲା, ଆମ ପ୍ରଭୁଙ୍କୁ। ଏ ବହୁତ ଦିନ ଏଭଳି ବିତି ଚାଲିଗଲା। ଜାମାତୁ ଶ୍ୱଶୁର ଶେଷ ଲୌକିକ ରୀତିରେ ଲେଖାଯାଇଛି, ଜ୍ୱଇଁ ଆଉ ଶ୍ୱଶୁରଙ୍କର ଏଭଳି ବିଦ୍ୱେଷ ବହୁତ। ଆଚ୍ଛା, ପ୍ରଶ୍ନ କ'ଣ ଥିଲା? ଏ ପ୍ରସଙ୍ଗର ପ୍ରଶ୍ନ କ'ଣ ଥିଲା? ପ୍ରଥମେ କହିଥିଲେ ନା, କାହିଁକି ସତୀ ଏ ବିଦ୍ୱେଷର କାରଣ କ'ଣ? ଜାମାତୁ ଶ୍ୱଶୁର ବିଦ୍ୱେଷ କାରଣ ମୃତ, ଶ୍ୱଶୁର ଜ୍ୱଇଁଙ୍କର ଝଗଡ଼ା କାହିଁକି ହେଲା? ଶ୍ୱଶୁର ଜ୍ୱଇଁଙ୍କର ଝଗଡ଼ା କେମିତି ହବ? ଗୁରୁ ଶିଷ୍ୟ, ତାର କାରଣ କହିଦେଲେ, କାହିଁକି ଝଗଡ଼ା ହେଲା? ଶୁଣିଗଲେ ନା? ଆଉ ଗୋଟେ ପ୍ରଶ୍ନ ଥିଲା, ଦୁସ୍ତେଜ୍ୟାନ ସତୀ, ସତୀ ଯେଉଁ ଦୁସ୍ତେଜ୍ୟ ସ୍ୱରକୁ କାହିଁକି ତ୍ୟାଗ କଲେ? ଏଇ ପ୍ରସଙ୍ଗ ଆରମ୍ଭ। ଦୁଇଟି ପ୍ରଶ୍ନରେ ଦକ୍ଷ ଯଜ୍ଞ ଶେଷ, ପ୍ରଶ୍ନ ମୁଖ୍ୟ ନା। ଦୁସ୍ତେଜ୍ୟାନ ସତୀ ଇତି ପୃଷ୍ଠମ ପ୍ରାଣତ୍ୟାଗ ନିମିତ୍ତ ତତ୍ ପ୍ରକାର ଉଚ୍ୟତେ ତତ୍ ପ୍ରାଣତ୍ୟାଗ ନିମିତ୍ତ ଅରୁଦ୍ରକମ ଜାଗାରମ୍ଭମ ସାହସ ଗର୍ଭାତ ଗର୍ଭଶ୍ଚ ପ୍ରଜାପତି ଅଧିକାରମ ଇତି ବକ୍ଷନ୍ ତାବତ୍ ଦକ୍ଷ ଭବୟୋ ବିଦ୍ୱେଷଣ ସତ ମହାତ୍କାଳୀରମ ଇତି। ଆହ, ଗର୍ବରେ ସେ ଗୋଟେ ଯଜ୍ଞ ଆରମ୍ଭ କରିବେ ବର୍ତ୍ତମାନ, ଯେଉଁ ଯଜ୍ଞ କି ତାଙ୍କର ମରଣର କାରଣ ହେବ। ବହୁତ ଦିନ ଦ୍ୱେଷ ଗୋଟିଏ ଏଭଳି ବସ୍ତୁ, ଦ୍ୱେଷ ଗୋଟେ ଏଭଳି ବସ୍ତୁ, ଇଏ ବହୁତ ଦିନ ରହିବ, ଦେଖୁଛନ୍ତି ନା? କର୍ଣ୍ଣ ଦ୍ରୌପଦୀ ତାଙ୍କୁ ଗୋଟିଏ କଥା କହିଦେଇଥିଲେ, ଆରେ ଏ ସୁତପୁତ୍ର କ'ଣ ମୋତେ ବରଣ କରିବ? ସୁତପୁତ୍ର ମୋତେ ବରଣ କରିପାରିବ? ହେଇଥିଲା ନା ସ୍ୱୟମ୍ବର ସମୟରେ, ଏତିକି ମନେ ରଖିଛନ୍ତି। କର୍ଣ୍ଣ ଭଳି ନୀତିଜ୍ଞ ସୂର୍ଯ୍ୟପୁତ୍ର ଭରିସଭା ଭିତରେ ଦୁର୍ଯ୍ୟୋଧନ ଯାହା କହିନି ସେ ସେଇଆ କହିଦେଲେ, ଦୁର୍ଯ୍ୟୋଧନର ମତକୁ ବି ସ୍ୱୀକାର କରିନେଲେ, କହିଲେ ଇଏ ବେଶ୍ୟା। ଦ୍ୱେଷ ଗୋଟେ ଏଭଳି ବସ୍ତୁ, ଦ୍ରୋଣାଚାର୍ଯ୍ୟ ଦ୍ରୌପଦ ତାଙ୍କ ଦ୍ୱେଷ ଶେଷ ପର୍ଯ୍ୟନ୍ତ ରହିଲା କଟିଲା। କିନ୍ତୁ ଏତିକି ମନେ ରଖିବାକୁ ପଡ଼ିବ, ସାଧାରଣ ଲୋକମାନଙ୍କ ଭିତରେ ଦ୍ୱେଷ ଆଉ ମହାପୁରୁଷମାନଙ୍କର ଦ୍ୱେଷ, ମହାପୁରୁଷମାନଙ୍କ ମଧ୍ୟରେ ଯେଉଁ ଦ୍ୱେଷ ଆସେ, ସେ ଦ୍ୱେଷ ଗୋଟେ ମହାନ ଫଳ ଆସେ, ସେ ଦ୍ୱେଷଟା ଭଗବତ ଲୀଳା। ଏଇ ଯଜ୍ଞ ଦୁଇ ଜଣଙ୍କ ଭିତରେ ଯେଉଁ ଦ୍ୱେଷ ରହିଲା, ଏହାର ଗୋଟେ ବହୁତ ବଡ଼ ଲୀଳା, ଶିବଜୀଙ୍କର ମହିମା। ବର୍ତ୍ତମାନ ବ୍ରହ୍ମାଜୀ ସବୁ ଦେବତା ଆସିକି ଶିବଜୀଙ୍କୁ ପ୍ରାର୍ଥନା କରିବେ, ଶିବଜୀ ଆଉ ଥରେ ପୁଣି ଦକ୍ଷ ଆଉ ଥରେ ଯଜ୍ଞ ଆରମ୍ଭ କରିବ, ଶିବଜୀଙ୍କର ମହିମା ଜଗତରେ ଜାଣିବେ। ସାଂସାରିକ ଦ୍ୱେଷରେ କିଛି ଲାଭ ହୁଏ ନା, କିନ୍ତୁ ଏ ଦ୍ୱେଷରେ ଏଇଟା ଭଗବତ ଅନୁଷ୍ଠିତ ଭଗବାନଙ୍କର ଗୋଟେ ଲୀଳା ହାତରେ ଅଛି। ଏଇଠି କହିଛି କେତେଥର ତ ଏଇଟା କୁହେ, ଏ ଯେଉଁ ଦ୍ରୋଣ ଦ୍ରୌପଦଙ୍କର ଛୋଟ ପିଲାବେଳେ ଗୋଟେ ଗୁରୁକୁଳରେ ପାଠ ପଢ଼ୁଥିଲୁ, ଦ୍ୱେଷ ଗୋଟେ କିଭଳି ବସ୍ତୁ, ଗୋଟେ ଜାଗାରେ ପାଠ ପଢ଼ନ୍ତି, ଯେତେବେଳେ ଦ୍ରୌପଦ ତ ରାଜା ଘର ପୁଅ, ଇଏ ତ ବ୍ରାହ୍ମଣ ଘର ଛୁଆ, ଦ୍ରୌପଦ କୁହନ୍ତି ଦେଖ ମୁଁ ରାଜା ହେଲେ ନା ତୁମକୁ ସେନାପତି କରି ରଖିବି, ତୁମର ଯାହା ଅଭାବ ମୁଁ ସବୁ ଦେବି। କାଳକ୍ରମ ବଦଳିଗଲା, ଇଏ ତ ବ୍ରାହ୍ମଣ ହେଇକି ରହିଲେ ସବୁବେଳେ। ତାଙ୍କର ପୁତ୍ର ଅଶ୍ୱତ୍ଥାମା ଦିନେ ମାଗିଲେ, କହିଲେ ମା ମୋତେ ଟିକେ କ୍ଷୀର ଦେଲ। ମା କ'ଣ କଲେ ନା, ଅଟା ପାଣିକି ଚୁନା ପାଣିକି
ବୋଳେଇକି ଦେଇଦେଲେ, ଇଏ ପିଇଦେଲେ ପିଇଲା, କହିଲା ଭାଇ ଇଏ ତ କ୍ଷୀର ନୁହେଁ ନା, ପିଇଦେଲା, ପିଇଦେଇ ଯାଇ ସାଙ୍ଗମାନଙ୍କ କଥା, ସାଙ୍ଗମାନଙ୍କ କହିଲେ ତୁ ତୋ ମୋ ଘରେ ଗାଈ ଅଛି ନା? ନା ଆମ ଘରେ ଗାଈ ନାହିଁ ରେ, ଆମେ କ୍ଷୀର ପିଉଛୁ ରେ, ବହୁତ ବଢ଼ିଆ ଜିନିଷ। ଏ ଆସି ମା କତରେ କାନ୍ଦିଲା ଦ୍ରୋଣାଚାର୍ଯ୍ୟ, ଏ ଅସତ୍ତା ମା କହିଲେ ମୋତେ ଗାଈ କ୍ଷୀର ଦିଅ। ମା କହିଲା ମନା କରିଦେଲା, କନ୍ଦା କଟା କଲା, ମା ତାର କ'ଣ କଲା, ନାଇଁ ଅଟା ଚୁନା ଗୋଳେଇ ଦେଇଦେଲା, ଇଏ ତାର ପିଇଦେଲା, ପିଇଦେଇ ଯାଇ କହିଲା ଘରେ ଏ ସାଙ୍ଗମାନଙ୍କ କଥା, ଏ ଆଜି ମୁଁ କ୍ଷୀର ପିଇକି ଆଇଲି। କହିଲେ ତୋ ଘରେ ତ ଗାଈ ନାହିଁ, ତୁ କ୍ଷୀର କେମିତି ପିଇଲୁ ରେ? ତୁମ ଘରେ ତ ଗାଈ ନାହିଁ, ତୋ ମା'କୁ ଠକେଇଛି। ଆସି ମା'କୁ ପଚାର, କାନ୍ଦିଲା। କୃପିଙ୍କର କ୍ରନ୍ଦନ ଶୁଣିକି ଦ୍ରୋଣାଚାର୍ଯ୍ୟଙ୍କର କହିଲେ କ'ଣ ଏଇ କାହିଁ କାନ୍ଦୁଛି ପୁଅ? ନା ଗୋଟେ ଗାଈ ନାହିଁ, କ୍ଷୀର ପାଇଁ କାନ୍ଦୁଛି। କହିଲେ ଆଚ୍ଛା ଆଚ୍ଛା, ମୋର ସାଙ୍ଗ ଦ୍ରୁପଦ ରାଜା ହେଇଛନ୍ତି, ମୁଁ ଯାଉଛି ମାଗି ଗୋଟେ ଗାଈ ମାଗିବା ପାଇଁ ଯାଇଛେ, ଆଉ କିଛି ଆଣିନଥାନ୍ତେ? ଏତେ ବଡ଼ ବିଦ୍ୱାନ କିନ୍ତୁ ବିଦ୍ୱେଷ ହେଇଗଲା। ଯାଇକି ସଭା ଭିତରେ ପହଞ୍ଚୁ ପହଞ୍ଚୁ କହିଲେ ବନ୍ଧୁ ମୋତେ ଚିହ୍ନି ପାରୁଛ? କହିଲେ ବନ୍ଧୁ କ'ଣ କହିଲ? ବନ୍ଧୁ କହୁଛୁ ତୁମେ, ତୁମେ ଦରିଦ୍ର, ମୁଁ ହେଉଛି ରାଜା। ସାଙ୍ଗେ ସାଙ୍ଗେ ବିଦ୍ୱେଷ କହିଲେ ଛୋଟ ପିଲାବେଳେ କହିଥିଲେ ଆମେ ଦିନେ ଗୋଟେ ସାଙ୍ଗରେ ପଢ଼ୁଥିଲେ, ଆପଣ ଭୁଲିଗଲେଣି? ତୁମେ ଭୁଲିଗଲଣି? ଆରେ ଭିକାରୀ ତୁମେ, ତୁମେ କାଙ୍ଗାଳ, ଆମେ ରାଜା, ତୁମେ ଆମ ସାଙ୍ଗରେ କ'ଣ ଦରକାର କୁହ, ତୁମେ ନେଇଯାଅ। ତୁମେ ମୋର ବନ୍ଧୁ ନୁହଁ, ବନ୍ଧୁ ସମାଜକାନ୍ତ ଲୋକ ହୁଅନ୍ତି। ଆଜ୍ଞା, ସେ କ୍ଷତ୍ରିୟ ଭାବରେ କହିଦେଲେ କିନ୍ତୁ ଇଏ ବ୍ରାହ୍ମଣ ଭାବରେ ହଜମ କରିପାରିଲେ। ଆରେ ମୋତେ ଏଇଭଳି ଅପମାନ ଦେଲା, ଫେରେ ଫେରି ଆସି କହିଲା ଆଚ୍ଛା ମୁଁ ପାଣ୍ଡବ, ମୁଁ କୌରବ ବଂଶର କୁଳଗୁରୁ ହେବି। ଦ୍ରୋଣାଚାର୍ଯ୍ୟ କାହିଁକି ଆସିଥାନ୍ତେ? ଗୁରୁ ଗୁରୁକୁଳକୁ ଯାଆନ୍ତି ଶିଷ୍ୟମାନେ, କିନ୍ତୁ ଦ୍ରୋଣାଚାର୍ଯ୍ୟ କ'ଣ କରିଥିଲେ? ପିତାମ ଭୀଷ୍ମଙ୍କୁ କହିକି ଆସିକି କୌରବ ବଂଶରେ ରହିଲେ, କୌରବମାନଙ୍କୁ ପାଠ ପଢ଼େଇକି। ସେ ଚାହୁଁଥିଲେ ସମସ୍ତେ ଯୁଦ୍ଧ ବିଦ୍ୟା ଶିଖିଲେ, ଯେତେବେଳେ ସମସ୍ତେ ଦକ୍ଷିଣା ଦେବା ପାଇଁ ଚାହିଁଲେ, ଆଜ୍ଞା ଦକ୍ଷିଣା କ'ଣ ଦେବୁ? ଗୁରୁ ଦକ୍ଷିଣା କଲା, ଗୁରୁ ଦକ୍ଷିଣା ହେଲା, ଯାହା ଦ୍ରୌପଦୀକୁ ବାନ୍ଧିକି ଆଣ, ଦେଶ ଦେଖୁନାହାନ୍ତି କେମିତିକା, ଇଏ ହେଲା ଗୁରୁ ଦକ୍ଷିଣା। ଆଉ ଅର୍ଜୁନ ସବୁ ଯୋଦ୍ଧା କହିଲେ ଦ୍ରୌପଦ ରାଜାକୁ ବାନ୍ଧିକି ଆଣିଲେ, କହିଲେ ଦ୍ରୌପଦ ଏବେ କୁହ କିଏ ରାଜା, କୁହ। ବାନ୍ଧିକି ନେଇଗଲେ ପାଣ୍ଡବ ମାନେ, ଇଏ ବ୍ରାହ୍ମଣ କି ହଜମ କରିପାରୁନାହାନ୍ତି, ସିଏ ବି କ୍ଷେତ୍ରରେ ଛାଡ଼ିବା ଲୋକ ନା। କହିଲେ ହଉ ହଁ ମୁଁ ହାରିଗଲି, ଗଲେ କହିଲେ ଆଚ୍ଛା ଆଚ୍ଛା, ମୁଁ ବର୍ତ୍ତମାନ ଗୋଟେ ଯଜ୍ଞ ଆରମ୍ଭ କରିବି, ଯେଉଁ ଯଜ୍ଞରେ ମାରିବି କାହାକୁ? ଦ୍ରୋଣାଚାର୍ଯ୍ୟ। ଦେଖୁନାହାନ୍ତି ବିଦ୍ୱେଷ କେମିତି, ସେ ଯଜ୍ଞ ଆରମ୍ଭ କଲେ। ସେ ଯଜ୍ଞ ପାଇଁ ଯେତେ ବ୍ରାହ୍ମଣଙ୍କୁ ଡାକିଲେ କେହି ରାଜି ହେଲେନି, କେହି ରାଜି ହେଲେନି। ମୁଁ ଅଧା ସମ୍ପତ୍ତି ଦେବି, ଆସ ଯଜ୍ଞ କରାଯିବ, ସେ ଯଜ୍ଞରୁ ବାହାରିବ, ଯିଏ ବାହାରିବ ସେ ମାରିବ ଦ୍ରୋଣାଚାର୍ଯ୍ୟ। ଶେଷରେ ଏଇ ଶଙ୍ଖ ଲିଖିତ ନା କ'ଣ, ଏଇ ଦୁଇ ଭାଇ ଇଏ ବୋଧେ, ଏଇ ଦୁଇ ଜଣ ବୋଧେ ରାଜି ହେଲେ, ତାଙ୍କ ନାମ ଭୁଲି ଯାଉଛି, ସେ ରାଜି ହେଲେ। ଆଜ୍ଞା, ସେଇ ଯଜ୍ଞରୁ ବାହାରିଲେ କିଏ? ଦୃଷ୍ଟଦ୍ୟୁମ୍ନ ଆଉ ଦ୍ରୌପଦୀ, ସେ ହିଁ ହେଲେ ମହାଭାରତର କାରଣ। ଏତେ ତ ଗୋଟେ ମହାତ୍ମା ମାନଙ୍କର ଏ ଯୋଉ ଦ୍ୱେଷ ଦୁଷ୍ଟ ରହି ରହିକି ଲାଗିଲା, ତାର ଫଳ ହେଲା ମହାଭାରତ। କିନ୍ତୁ ଦ୍ୱେଷରେ ମହାଭାରତ ସୃଷ୍ଟି ହେଲେ ବି ସଂସାରକୁ ଗୋଟେ ବହୁତ ବଡ଼ ଜିନିଷ ଆସିଲା, କ'ଣ? ଭଗବତ ଗୀତା ଆଉ ଶାନ୍ତି ପର୍ବ, ପିତାମହ ଭୀଷ୍ମ। ଯଦି ମହାଭାରତ ଯୁଦ୍ଧ ନ ହେଇଥାନ୍ତା, ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କର ମୋହ ନ ହେଇଥାନ୍ତା, ତାହେଲେ ଶାନ୍ତି ପର୍ବ ଆସିନଥାନ୍ତା କି ଗୀତା ବି ଆସିନଥାନ୍ତା। ଦୁଇଟା ଅମୂଲ୍ୟ ସମ୍ପତ୍ତି। ଏ ଦ୍ୱେଷ କଥାରେ ମୁଁ କହୁଥିଲି, ଏ ଦ୍ୱେଷ ଦୀର୍ଘ ଦିନ ଲାଗିକି ରହିଲା।
ଯଦାଭିଷିକ୍ତ ଦକ୍ଷସ୍ତୁ ବ୍ରହ୍ମଣା ପରମେଷ୍ଟିନଃ ପ୍ରଜାପତିନାମ ସର୍ବେଷାମ ଆଧିପତ୍ୟସ୍ମୟ ଭବତ୍। ଉଫ୍, ଗୋଟେ ଓଲଟା କାମ ହେଇଗଲା, ଅପରାଧ କରି କରି ରହିଛି ଶିବଜୀଙ୍କ ପାଖରେ, ଅପରାଧର ଗୋଟେ ଫଳ ବଢ଼େଇ, କ'ଣ ବୁଝିପାରୁଛନ୍ତି ନା? ଭକ୍ତି ବଢି ବଢି କୁଆଡ଼କୁ ଯାଏ, ଭକ୍ତିଟା ବଢି ବଢି, ଶ୍ରଦ୍ଧା ସାଧୁସଙ୍ଗ ଭଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ, ଅପରାଧର ଫଳଟା ବଢି ବଢି କାଜି। ଅପରାଧର ଫଳ କ'ଣ ବଢ଼ିବ? ଭଲ ପୋଷ୍ଟ ମିଳିବ, ବେଶୀ ଟଙ୍କା ଆସିବ, ବେଶୀ ସମ୍ମାନ ଆସିବ। ଏଇଟା ଆପଣ କହୁଛନ୍ତି, ମୁଁ କାହାକୁ ଆକ୍ଷେପ କରି କହୁନି, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି।
ଯଦାବି ସିକ୍ତ ଦକ୍ଷସ୍ତୁ ବ୍ରହ୍ମଣା ପରମେଷ୍ଟିନା, ଯେତେବେଳେ ସତ୍ରକୁ ଯାଇଥିଲେ ଶିବଙ୍କୁ ନିନ୍ଦା କରୁଥିଲେ, ଦକ୍ଷ ସେଠି ଗୋଟେ ମେମ୍ବର ଥିଲେ, କିନ୍ତୁ ବର୍ତ୍ତମାନ ସେ ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ହେଇଗଲେ, ପ୍ରଜାପତିମାନଙ୍କର ହେଡ୍, ପ୍ରେସିଡେଣ୍ଟ ପୋଷ୍ଟରେ ବସେଇଦେଲେ ବ୍ରହ୍ମା, କହିଲେ ତୁ ପ୍ରଜାପତିମାନଙ୍କର ପ୍ରେସିଡେଣ୍ଟ ହେଲୁ ନା, ବଢ଼ିଆ ହେଲା, ଏଠି ତ ଓଲଟା ଫିଲୋସଫି ହେଇଗଲା ନା, ଯେ ଶିବଜୀଙ୍କୁ ନିନ୍ଦା କରିଛି ଗୋଟେ ବୈଷ୍ଣବ ଅପରାଧୀକି, ଏତେ ବଡ଼ ଅପୁଲେଣ୍ଟ, ଏତେ ବଡ଼ ଐଶ୍ୱର୍ଯ୍ୟ ସ୍ଥାନ କେମିତି ଦିଆଗଲା, ଅପୁଲେଣ୍ଟ ପ୍ଲେସ୍ କେମିତି ଦିଆଗଲା ନା, ପ୍ରଜାପତି ନାମ ସର୍ବେଶମ ଆଧିପତ୍ୟ ସ୍ମୟ ଅଭାବ, ପ୍ରଜାପତିମାନଙ୍କର ଆଧିପତ୍ୟ ଲାଭ କଲେ, ଅଧିପତି ହେଇଗଲେ, ଆଉ ସ୍ମୟ ଗର୍ବ ଆସିଗଲା। ନୀତି କହିଲେ ନା, ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ତମ ଅବିବେକିତା ଏକମ ଏକମ ଅନର୍ଥାୟ କିମ୍ ଉତଜତ୍ ଚତୁଷ୍ଟୟ। ଏ ଗୋଟିଏ ଗୋଟିଏ ଭକ୍ତି ଜୀବନରେ ଅନର୍ଥ, ସଂସାର ଜୀବନରେ ବି ଅନର୍ଥ। ଯେତେବେଳେ ଚାରିଟା ଯାଙ୍କ ଜଣଙ୍କ ପାଖରେ ଚାଲି ଆସିବ, କିମ୍ ଉତଜତ୍ ଚତୁଷ୍ଟୟ କ'ଣ କୁହାଯାଇପାରିବ, ଆଉ ଯୌବନ, ଯୌବନ ସାଙ୍ଗକୁ ଧନ ସମ୍ପତ୍ତି, ଧନ ସମ୍ପତ୍ତି ସାଙ୍ଗକୁ ପ୍ରଭୁତ୍ୱ, ପ୍ରଭୁତ୍ୱ ସାଙ୍ଗକୁ ଅବିବେକିତା, ବିବେକ ନାହିଁ। ଏକମ ଏକମ ଅନର୍ଥ, ଏ ଚାରିଟା ଭିତରେ ଗୋଟିଏ ଗୋଟିଏ ଅନର୍ଥ, କି ମୁଁ ତ ଚତୁଷ୍ଟ, ଯେ ଚାରିଟା ଯାଙ୍କ ମିଶିଗଲା ଆଉ କ'ଣ କୁହାଯିବ, ଯୌବନ ସମୟରେ ଧନ, ଧନ ସମୟରେ ପଦବୀ, ପଦବୀ ସମୟରେ ଅବିବେକ, ତାଙ୍କୁ ମିଳିଗଲା। ଏଇ ପଦକୁ ତୁଳସୀଦାସ ଲେଖିଛନ୍ତି, ମୋତେ ବହୁତ ପସନ୍ଦ ଲାଗେ। ଦେଖୁନାହାନ୍ତି, ସଂସାରରେ କେହି ଶିବଙ୍କୁ ନିନ୍ଦା କରନ୍ତି, ପଦବୀକି ଗଲା ପରେ ଲୋକ ଅନିନ୍ଦୁକ ଲୋକକୁ ବି ନିନ୍ଦା କରିଦେବ, ଶିବକୁ କେହି ନିନ୍ଦା କରନ୍ତି, କ'ଣ ଅଛି ତାଙ୍କର, ସଂସାରକୁ ଦାନ ଦେଇ 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 ଶିବଜୀ ଗୃହଖଣ୍ଡେ କରିନାହାନ୍ତି, ଶ୍ମଶାନବାସୀ ହେଇଛନ୍ତି, ତାଙ୍କର ତାଙ୍କର କୃପାରୁ ଆଜି ଭୋଗରେ ଲୋକମାନେ ପ୍ରମତ୍ତ, କିନ୍ତୁ ସିଏ ବଟବୃକ୍ଷ ମୂଳରେ ବସିଛନ୍ତି, ତାଙ୍କୁ ନିନ୍ଦା କରିଦେଲେ ଦକ୍ଷ। ବଡ ଅଧିକାର ଦକ୍ଷା ଯବ ପାବା, ଅତି ଅଭିମାନ ହୃଦୟ ତବ ଆବା। ବଡ଼ ଅଧିକାର ପାଇଗଲେ, ଏଇ ଶ୍ଳୋକର ଅନୁବାଦ, ବଡ ଅଧିକାର ଦକ୍ଷା ଯବ ପାବା, ଅତି ଅଭିମାନ ହୃଦୟ ତବ ଆବା। ଅତି ଅଭିମାନ ଚାଲିଗଲା, ପଦ ହିଁ ଅଭିମାନକୁ ଆଣିକି ଦେଇଦେବ, ବହୁ ବଡ ଅଭିମାନ ସୃଷ୍ଟି କରିଦେବ। ଆରେ କାହା ସାଙ୍ଗରେ କଥା କହୁଛୁ ଜାଣିଛୁ, ମୁଁ ଏଇଆ ପଦବୀରେ ବସିଗଲି, ଏ ଜ୍ଞାନଟା ଆସ, ବଡ ଅଭିମାନ ଚାଲି ଆଗଲା। ନାହିଁ କୌଆସ ଜନମା ଜଗ ମାହି, ପ୍ରଭୁ ତା ପାଇ ଯାଇ ମଦ ନାଇ। ଚ୍ୟାଲେଞ୍ଜ ଦେଲା ଭଳି କହୁଛନ୍ତି, ଯୁକ୍ତି କରି କହୁଛନ୍ତି ମହାତ୍ମା ତୁଳସୀଦାସ। ନାହିଁ କୋଇ ଆସ ଜନମା ଜଗ ମାଇ, ପ୍ରଭୁତା ପାଇ ଯାହି ମଦ ନାଇ। ଏ ଜଗତରେ କେହି ଜନ୍ମ ହେଇଛନ୍ତି ମତେ ଦେଖେଇ ପାରିବେ, ଯେ ଜଗତରେ ଜନ୍ମ ହେଇକି ଉଚ୍ଚ ପଦବୀ ପାଇକି କାହାର ଗର୍ବ ଆସିନି? ଉଚ୍ଚ ପଦବୀ ପାଇଲେ ଜନ୍ମ ଐଶ୍ୱରୀୟ ସତଶ୍ରୀ ବି ଏ ଦମାନ ମଦ ପୁମାନ, ଉଚ୍ଚ ପଦବୀ। ସେଥିପାଇଁ ଆମ ଗୋସ୍ୱାମୀମାନେ ବଣ ବଣରେ ବୁଲୁଥିଲେ, ସଂସାରରେ ବଡ଼ ବଡ଼ ବୈଭବକୁ ପଦାଘାତ କରିକି ବୃନ୍ଦାବନରେ ନିଷ୍କିଞ୍ଚନ ନୃତ୍ୟ ଚଳୁଥିଲେ। ସଂସାରରେ ଲୋକମାନେ ଆମକୁ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତୁ, ସଂସାରରେ ଆମକୁ ଏ ମହତ ଦୃଷ୍ଟିରେ ନ ଦେଖନ୍ତୁ, ଲୁଚିକି କୌପିନୀ ଧାରଣ କରି କନ୍ଥା କୌପିନୀ ଆଶ୍ରିତ। ଏଇଟା କାହିଁ ଲେଖାଗଲା, ମୁଁ ବେଳେବେଳେ ବିଚାର କରେ, ଭଗବତ ଆଶ୍ରିତ, କିନ୍ତୁ ତାଙ୍କର ଭଗବତ ନିଷ୍ଠାକୁ ଇଏ ପରିପୁଷ୍ଟ କରୁଛି, କନ୍ଥା କୌପିନୀ ଆଶ୍ରିତ, ତାମାନେ ସଂସାର ସବୁକିଛି ଛାଡ଼ିକି ଦେହରେ ଖଣ୍ଡେ କନ୍ଥା ଆଉ ଗୋଟିଏ କୌପିନ, ଏହାକୁ ଆଶ୍ରିତ କରିକି ମୁଖରେ ହରିନାମ କରୁଥିଲେ। ଏତେ ବଡ଼ ବିପୁଳ ଐଶ୍ୱର୍ଯ୍ୟର ଅଧିକାରୀ ହେଇକି ସବୁ ତ୍ୟାଗ କରିଦେଇଥିଲେ, ଅଭିମାନ ଚାଲି ଆସିବ ପଦବୀ ମିଳିଲେ। ସେ କହୁଛନ୍ତି ଏ ଜଗତରେ କିଏ ଅଛି ଦକ୍ଷର, ଏତେ ବଡ଼ ପଦବୀ ବ୍ରହ୍ମା କେମିତି ବସେଇଦେଲେ, ବର୍ତ୍ତମାନ ଯୁକ୍ତି ଆସିବ, ବ୍ରହ୍ମା ତାଙ୍କ ଭୁଲ କରିଛନ୍ତି କି, ବ୍ରହ୍ମା କେମିତି ତାଙ୍କୁ ଏ ପୋଷ୍ଟ ଦେଇଦେଲେ, शिवद्वेषिणाम दक्षस्य संपत्ति अयम राजस्य अपराध शिवद्वेषिणाम दक्षस्य संपत्ति अयम राजस्य अपराध फलमेव पुनरपि अपराध वृद्धि अर्थम इति गेयम् शिवंकु द्वेष करथिबा दक्षर ई राज्य संपत्ति जो प्रजापति मानकर अधिपति हेले ई अपराधर फल ई अपराधर फल रे ऐश्वर्य मिलियो मन रखितान ताको बड़ पोस्ट मिलियो कारण मु काली कहथुल ना मां बेंगर पेट फटला वळी तार एक कानू काली ठु तोर कथा सुनु जन तू ता सान खेळुछु कथा सुनि मुआड गन ने तू एणते ना काय हनुछु मु को जानि परुनि शिवद्वेषणम दक्षस्य संपत्तेम राजस्य अपराध फलम राजा राज्य जो पाइले शिवद्वेष करकि एटा अपराधर फल पुनरपि अपराध वृद्धि अर्थम इति गे जो अपराध करछि अपराधटा आउथरे करिवो बढिवो अपराध तार त सेने पोस्ट दिया गला आउरी गर्व बढिवो आउरी गर्व बढिले आउरी अपराध करिवो अपराध करले नष्ट अपराध कल कारण उच्च पदवी आप बसला मैंने आप को हीन दृष्टि देखिए अपराधा करेंगे अपराधर फल रूप के बर्तमान दक्ष को प्रजापति मान अधिपति कर दिगला
बृहस्पति सब समारे क्रतुत्तम क्रतुसत्तम
बर्तमान गर्वरे गोटे यज्ञ आरंभ कर कौन अभिशाप देते शिव देवता मान सहित भाग पाइबे कहे मुज्ञ करी शिव को आगे भाग देवी एटा मुझे आगे प्राक्टिकाल कर देखिमी ना थोरीटिकाल कहली कौन हम मुज्ञ करी सब देवता को आमंत्रण करी समस्त भाग दिह शिव को दिहन मुझे बर्तमान हेड हो गली इनचार्ज हो ना इनचार्ज बर्तमान जहाँ कर इन चार्ज बुझिपारा सी निजे चार्जर अच्छी इनचार्जर अर्थ दीटा ना दायित्व नहीं चे भी चार्ज हो रही बर्तमान से जो यज्ञटा कर शिव को भाग दबन कि सी निजे चार्ज हम बेकटा कटो बर्तमान बर्तमान बेक चल शिव वैष्णव अपराध कर पदवी चल आहरी गर्व अरे मुझ बर्तमान यज्ञ आरंभ करी यज्ञ नाम कौन इश्वास बाजपाइन ब्रह्मिष्टाय अभिभूय बृहस्पति सब नाम समारवे कृतुसत्तम बृहस्पति सब नामक गोटे बहुत बड़ यज्ञ बाजपाई यज्ञ पर ए यज्ञ करा जाए ए यज्ञ सारे बाजपाई यज्ञ तापर ए यज्ञ आरंभ कले गर्वरे जहाँ अभिशाप दे बर्तमान लीडर तो हो गल बर्तमान पावर मो पा चल से ट्राए करी बर्तमान लगे से कान से गोटे ओडिया तो भूली जा पदटा मोर भारी इच्छा मन रखापी सब भूल जाए इच्छा दाम्भिके कार मन पुराणा काल लोक मैंने मन रख हाते रखा को समस्त भाग्य डोरी निज भाग्य डोरी काला हाते दे हाँ निज भाग्य डोरी काला हाते बंदा ताहा जानती पासरी इच्छा दाम्भिके दाम्भिक लोक से कह समस्त कंट्रोल कर समस्त भाग्य डोरी मो हाथ में रहा ता भाग्य डोरी क्या हाथ में अच्छे काला हाथ में अच्छे सीटा भूल जाए दाम्भिक लोकर काम वर्तमान ये अवस्था है यज्ञ को आरंभ कले
तस्मिन् ब्रह्माशय सर्वे देवर्षि पितृदेवता आसन कृतस्तयनम तत्पत्नश्च सवर्तुकः
वर्तमान तस्मिन् ब्रह्माशय से यज्ञ को जो यज्ञ आरंभ कले प्रजापति मान अधिपति बृहस्पति सब यज्ञ कर समस्त को आमंत्रण दे समस्ते आसी आस्य यज्ञ महोत्सव माह से यज्ञ कौन महोत्सव होता यज्ञ महोत्सव कौन तत्र ब्राह्मणत्वम सती जे ऋषयो मंत्रद्रष्टारम आस्ते से ब्रह्मर्षि वशिष्ठादयो ब्रह्मर्षि क्या कहुए तार अर्थ टीकाकार लिखुं ब्राह्मण सती जे ऋषयो मंत्रद्रष्टारम ब्राह्मण है कि जे मंत्रद्रष्टा ମନ୍ତ୍ରକୁ ଉଚ୍ଚାରଣ କରନ୍ତି, ମନ୍ତ୍ରର ଅର୍ଥକୁ ଜାଣନ୍ତି, ମନ୍ତ୍ରର ମୂର୍ତ୍ତିମନ୍ତ ଦେବତାକୁ ଦର୍ଶନ କରିପାରନ୍ତି। ବ୍ରହ୍ମର୍ଷି କିଏ? ବଶିଷ୍ଠା ଦେବ, ସେମାନେ ବି ଯାଉଛନ୍ତି। ଦେବର୍ଷି ଯେ ଦେବତ୍ୱେ ସତୀ ରୋଷେୟସ୍ତେ ଦେବର୍ଷେମ ସନତ କୁମାର ଆଦୟ, ନାରଦ ସନତ କୁମାର ଏ ଦେବର୍ଷିରେ ଯାଆନ୍ତି। ଦେବତାମାନଙ୍କ ଭିତରେ ଜାତି ନାହିଁ, ସମସ୍ତେ ଦେବ ଜାତି, କିନ୍ତୁ ତାଙ୍କର କାଟାଗୋରି ଏଇଭଳିଆ ଦେବର୍ଷି ବ୍ରହ୍ମର୍ଷି ଏଭଳି। ପୁଣି ଦେବତାମାନଙ୍କ ଭିତରେ ଜାତି ଏଭଳି, ଗନ୍ଧର୍ବ ଜାତି, କିନ୍ନର ଏଭଳି ସବୁ। ତାଙ୍କର ଜାତି ଅର୍ଥ ଗ୍ରୁସ୍। ଯେ ଦେବତ୍ୱମ୍ ସତି ଋଷୟସ୍ତେ ଦେବର୍ଷ ସନତ କୁମାରାଦୟୋ ପିତର ଅର୍ଜମାଦୟୋ ଦେବତା ଇନ୍ଦ୍ରାଦୟୋ ତତ୍ ପତ୍ନିଶ୍ଚ। ସମସ୍ତେ ନିଜ ନିଜର ସ୍ତ୍ରୀକୁ ଧରିକି ଯଜ୍ଞକୁ ଯାଇଛନ୍ତି, କାରଣ ଯଜ୍ଞାଦି କର୍ମରେ ସ୍ତ୍ରୀଙ୍କର ବହୁତ ଧର୍ମପତ୍ନୀଙ୍କର କାମ ଅଛି। ଭକ୍ତିରେ ଜଣେ ଜଣେ ଗାଁ ଲୋକମାନେ କହନ୍ତି ବିଧବା ହେଇଗଲେ ନା ଏକାଦଶୀ ସ୍ୱାମୀ ଅଛନ୍ତି କରିବନି, ସ୍ୱାମୀ ଯଦି ନ କହ ତୁମେ ଏକାଦଶୀ କରିବନି। ଏକାଦଶୀଟା କେବଳ ଓଡ଼ିଶାରେ ଏଟା ଗୋଟେ ଅଛି, ବିଧବାମାନେ କେବଳ ଏକାଦଶୀ କରିବେ, ଯଦି କରିବେ କି ତାଙ୍କୁ ଜବରଦସ୍ତ ଦିନ କ'ଣ ସେ ଯେଉଁ ବଡ଼ ଏକାଦଶୀ ଦିନ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ରୁଟି ପୁଟି ଖାଇକି ଏକାଦଶୀ କରିବେ, ସ୍ୱାମୀ କହିଲେ ମୁଁ କରିବି ନା। ପୁଣ୍ୟକର୍ମରେ ସ୍ୱାମୀ ସ୍ତ୍ରୀର ଏ ଦୁଇଟା ଆବଶ୍ୟକ, ସ୍ତ୍ରୀ ଆବଶ୍ୟକ। ଭକ୍ତିରେ ଭକ୍ତି ଆତ୍ମଧର୍ମ ହେତୁ ଏକାକି ଜଣେ କରିପାରିବ, ଯଜ୍ଞାଦି କର୍ମରେ ନିହାତି ଆବଶ୍ୟକ। ଏପଟି ରାମଚନ୍ଦ୍ର ମହାପ୍ରଭୁ ଯଜ୍ଞ ସୀତା ପ୍ରତିଷ୍ଠା କରିକି ଯଜ୍ଞ କଲେ ନା, ଏକାକି କରିପାରିବେ? ବେଦବିଦ୍ୟା ବେଦବିଦ୍ୟୁ କାଟିବେନି, ସେ ମର୍ଯ୍ୟାଦା ପୁରୁଷୋତ୍ତମ। କିନ୍ତୁ ଭକ୍ତି ଏକାକି କରିହେବ, ଭକ୍ତି ଏକାକି କରିହେବ। ପ୍ରମାଣ କିଏ ନା ପ୍ରମାଣ କୁନ୍ତି ମାଦ୍ରି ଉତ୍ତରା, ତାଙ୍କର ତ ପତି ନଥିଲେ, ଭକ୍ତି କରିଥିଲେ, ପୁଣି ଶ୍ରେଷ୍ଠ ଭକ୍ତ। ପ୍ରମାଣ ଅଛି ନା ଶାସ୍ତ୍ରରେ? ଏମାନେ ସମସ୍ତେ ସ୍ତ୍ରୀ ନେଇକି ଯାଉଛନ୍ତି, ସମସ୍ତଙ୍କ ସ୍ତ୍ରୀ ବିମାନରେ ଯାଉଛନ୍ତି। ବର୍ତ୍ତମାନ ସତୀଙ୍କ ଅନ୍ତରରେ ଅନ୍ତର୍ଯ୍ୟାମୀ ବର୍ତ୍ତମାନ ପ୍ରବେଶ, ଭଗବାନ ତାଙ୍କୁ ବର୍ତ୍ତମାନ ଗୋଟେ ପ୍ରେରଣା ଦେବେ, ମୁଁ ବାପ ଘରକୁ ଯିବି, ଏତେ ଦିନ ଅଟକି ଅଟକି ରହିଲ ଏବେ ଯିବେ। କାହିଁକି ନା ସତୀ ଯଦି ଯେଭଳି ସୀତା ଯାଇକି ଯଦି ନ ପହଞ୍ଚିବେ କେଉଁଠି, ରାମ ବନବାସକୁ ଗଲେ ଦେବତାମାନେ ଏତେ ଖୁସି ନଥିଲେ, ଦେବତାମାନେ ଏତେ ଖୁସି ହେଉନଥିଲେ ରାମ ବନବାସରେ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସୀତା ବି ବାହାରିବା ଦରକାର, ରାମ ଖାଲି ବଣକୁ ପଳେଇଲେ କ'ଣ ହବ? ସୀତା ଲଙ୍କାପୁରରେ ପହଞ୍ଚିଲେ ରାବଣ ମରିବ, କିନ୍ତୁ ସୀତାଙ୍କର ସତୀତ୍ୱ ଉପରେ ଦେବତାମାନଙ୍କର 100% ଫେତ୍ ଥିଲା, ବିଶ୍ୱାସ ଥିଲା ରାମ ବଣକୁ ଗଲେ ନିଶ୍ଚିତ ସୀତା ବଣକୁ ଯିବେ। ସେଥିପାଇଁ ସୀତା ଯେତେବେଳେ ଏକ ହେଇଗଲେ ଦେବତାମାନେ ତାଳି ମାରିବେ, ଏଥର ନିଶ୍ଚିତ ରାବଣ ମରିବ। କିନ୍ତୁ ପୁଣି ପହଞ୍ଚିଗଲା ପରେ ଯେତେବେଳେ ଲକ୍ଷ୍ମଣ ସାଙ୍ଗରେ ଗଲେ ପୁଣି ଶଙ୍କାରେ ପଡ଼ିଗଲା, ରେ ଏ ଦୁଇ ଜଣ ଯାଇଥିଲେ ଟିକେ ଠିକ୍ ଥିଲା, ପୁଣି ଲକ୍ଷ୍ମଣ ଗଲାଣି ସୀତା, ଟିକେ ଟିକେ କଥାରେ ଅଡ଼ୁଆ କରିବ, ଆମ ଦେବତା ଏ ରାବଣ ମରିବ ନା କ'ଣ, ତ ଜଗି କରିବ ସୀତାଙ୍କୁ, ସୀତା ଲଙ୍କାପୁରକୁ ଯିବେ କେମିତି? ପୁଣି ଦେବତାମାନେ ହାୟ ହେଲେ, ଇଏ ବର୍ତ୍ତମାନ ସ୍ତ୍ରୀମାନେ ସବୁ ସ୍ତ୍ରୀମାନଙ୍କୁ ଧରିକି ସବୁ ଯାଉଛନ୍ତି, ବହୁତ ସୁନ୍ଦର ବିଭୂଷିତ ହେଇଛନ୍ତି। ଏଇ କଥା ଆମେ କହୁଥିଲେ ଅନ୍ତର୍ଯ୍ୟ ଆମେ ପ୍ରେରଣା କରୁଛନ୍ତି ସତୀଙ୍କ ଅନ୍ତରରେ, କାରଣ ଦକ୍ଷଙ୍କର ଅଭିମାନୀ ରୂପୀ ଯେଉଁ ବୀଜଟା ରହିଛି ସେଟା ଫଳ ରୂପରେ ଫଳିବ, ଦକ୍ଷର ଉପକାର ହବ। ଭଗବାନ ଯାହାର ଗର୍ବକୁ ଭାଙ୍ଗନ୍ତି ତାର ଉପକାର କରନ୍ତି ନା, ଆଉ ଭକ୍ତର ଗର୍ବକୁ ଆଗେ ଭାଙ୍ଗିବେ। ନିଜ ଜନସ୍ମୟ ଧ୍ୱଂସନ ସ୍ମିତ ଭଜ ସଖେ ଭବତ କିଂ କରିସ୍ମନ ଜଲ ଲୁହାନନମ ଚାରୁ ଦର୍ଶୟ। ନିଜ ଜନସ୍ମୟ ଧ୍ୱଂସନ ସ୍ମିତ, ଆପଣ ନିଜ ଜନଙ୍କର ସ୍ମୟ ଗର୍ବ ଧ୍ୱଂସନ, ନିଜ ଲୋକର ଗର୍ବକୁ ଆଗେ ଭାଙ୍ଗନ୍ତି, ପରଲୋକର ଗର୍ବକୁ ବଢ଼ାନ୍ତି। ଏ ଦକ୍ଷର ଗର୍ବକୁ ବଢ଼େଇଲେ 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 ବର୍ତ୍ତମାନ ସତୀଙ୍କ ଦ୍ୱାରା ନଷ୍ଟ କରେଇବେ। ତତ ଉପସୃତ୍ୟାନ ଭସି ଖେଚରାଣମ ପ୍ରଜଳପତାମ ସତୀ ଦାକ୍ଷାୟଣୀ ଦେବୀ ପିତୃଯଜ୍ଞ ମହୋତ୍ସବମ। ସତୀ କହିଲେ ଯଥେଷ୍ଟ ଦାଦା ଦାକ୍ଷାୟଣୀ, ଦକ୍ଷଙ୍କର କନ୍ୟା ଦ୍ୱାରା ବର୍ତ୍ତମାନ ଦକ୍ଷ ଯଜ୍ଞକୁ ଯିବା ପାଇଁ ତାଙ୍କର ମନା ଅଛି, ଦକ୍ଷ ସମ୍ବନ୍ଧରେ ବଢ଼ିଗଲା। ଦାକ୍ଷାୟଣୀ ସତୀ ପିତୃଯଜ୍ଞ ମହୋତ୍ସବମ, ପିତାଙ୍କର ଯଜ୍ଞ ଯେଉଁ ମହୋତ୍ସବ ହେଉଛି ଏଇଟା ଦେଖିବା ପାଇଁ ଇଚ୍ଛା ତାଙ୍କର ହେଲା। ଜାଣିଲେ କେମିତି ପିତା ବାପା ଇନଭାଇଟେସନ କରୁନାହାନ୍ତି,
ଶ୍ୱଶୁରକୁ ଆଉ ଝିଅ ପ୍ରତି ସମସ୍ତଙ୍କୁ ଚିଠି ଦିଆଯାଇଛି ଯଜ୍ଞ କରୁଛନ୍ତି ବୋଲି, ଶିବଙ୍କୁ ଦିଆ ହବନି, ଶିବ ତ ତାକୁ ତ ଭାଗ ଦିଆ ହବନି, ତାକୁ ଇନଭାଇଟେସନ ବି ଦିଆ ହବନି, କାଳେ ପଶି ଆସିବ, ଆରେ ଶିବଜୀଙ୍କର କଣ ଭାଗ ଦରକାର, ତାର କଣ ଭାଗ ଦରକାର, ଏ ବସ ସେଠି ଚକଲା ହଉଛି ଦୁଇ ଦିନ ହେଲା ବସ ସେଠି, ଆଉ ଥରେ ଠିଆ ହବୁ ନା ଏଇଠି, ତ ଏଇଠି ନେଇ ଆସିବ ସେଇଠି ବସିଥିବୁ, ଶିବଜୀଙ୍କର ଭାଗ କଣ ଦରକାର, ଦେବତାମାନଙ୍କ ସାଙ୍ଗରେ ବସିକି ପୂଜା ପାଇବେ କଣ ଆବଶ୍ୟକ, ବିଷ୍ଣୁ ଭକ୍ତ ସେ କଣ ଦରକାର, ସଂସାର ସବୁଠୁ ବଡ଼ ଅମୃତ ବାହାରିଲା ବେଳେ ଦେବତାମାନେ ହାୟ 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 ହଉଥିଲେ ଅସୁରମାନେ, ଆଜ୍ଞା ଶିବଜୀ ଅମୃତ ପାନ କରିବା ପାଇଁ ବିଷ ପିଇବା ପୂର୍ବରୁ ତ ପଚାରି ପାରିଥାନ୍ତେ, ଆଜ୍ଞା ଅମୃତ ତ ବାହାରିବ କି ନାହିଁ ମୋତେ ଟିକେ ସେୟାର ଦେବ ନା, ଆଗେ ବିଷ ବାହାରିଲା ନା ତାପରେ ଅମୃତ ବାହାରିବ, ଭଗବାନ ଅଜିତ ଭଗବାନ ତ ସମୁଦ୍ର ମନ୍ଥନ ହେଉଛି ଅମୃତ ପାଇଁ, ଶିବଜୀ ତ କଣ୍ଡିସନ କରିଥାନ୍ତି, ଦେଖ ମୁଁ ବିଷ ପିଉଛି ମୋତେ ଟିକେ ଅମୃତ ଠୁପେ ଆଣିକି ଦେବ, କିନ୍ତୁ ଅମୃତ ପିଲାବେଳେ ଦେବତାମାନେ ବି ଶିବଜୀଙ୍କୁ ପଚାରିନାହାନ୍ତି, ତାଙ୍କ ମୁଣ୍ଡରେ ଟିକେ ବୁଦ୍ଧି ଥିବା ଦରକାର, ଆରେ ଆମକୁ ବିଷ ପିଇକି ବଞ୍ଚେଇଥିଲେ ତାଙ୍କ ଚାଲ ତାଙ୍କୁ ଟିକେ ପଚାରିକି ଆସିବା, ଆଜ୍ଞା ଅମୃତ ଅମୃତ ପିଇବେ କି, ଶିବଜୀ ବି କିଛି ସିଏ ମେସେଜ ପଠାଇଲେ କି ଶିବଜୀ ମେସେଜ, ଶିବଜୀଙ୍କର ଦରକାର ନା ସେ ଅମୃତ, ତାଙ୍କର ଏସବୁ ବସ୍ତୁ ଆବଶ୍ୟକ ନାହିଁ, ସେ ତ୍ରିଗୁଣର ଅତୀତ ଆତ୍ମାରାମ ପୁରୁଷ, ସେ ନନ୍ କଣ୍ଡିସନାଲ ଡିଭୋସନାଲ ସର୍ଭିସ କରୁଛନ୍ତି, ତାଙ୍କର କିଛି ଆବଶ୍ୟକ ନାହିଁ, ବହୁତ ବଡ଼ ମହାତ୍ମା, ସେ କ'ଣ ଦରକାର ଅଛି ଏଗୁଡ଼ିକ ମୁଣ୍ଡ ପୁରେଇବା, ଇନଭିଟେସନ ଦଉ ବା ନ ଦଉ ସେ ସର୍ବଜ୍ଞ ଜାଣିଛନ୍ତି, ଉପସୃତ୍ୟ ନଭସି ଖେଚର ନାମ ପ୍ରଜଳପ ନାମ, ଖେଚର ଆକାଶରେ ଯେଉଁମାନେ ଯାଉଛନ୍ତି ସ୍ତ୍ରୀମାନଙ୍କୁ ଧରିକି ଦେବତା ଉପଦେବମାନେ ଯାଉଛନ୍ତି, ବହୁତ ସୁନ୍ଦର ଏଠି ସିନା ସ୍ୱର୍ଣ୍ଣ ଅଳଙ୍କାର ଗୋଟେ ପିନ୍ଧିବାକୁ ହେଲେ ସେ ଯାଇକି ଖେମଜି ପାଖରେ ଦେଖିଲା ବେଳକୁ ମନ ହଉଥିବ 30,000 କିଣିବୁ 10,000, ଯା ଇଚ୍ଛା କରୁଥିବୁ ପିନ୍ଧି ପାରୁନଥିବୁ, ସ୍ୱର୍ଗ ଲୋକର ତା ନା, ସ୍ୱର୍ଗ ଲୋକର ଜମ୍ବୁ ନଦୀରେ ଭାସି ଭାସିକି ଆସୁଛି ସେ ଅଳଙ୍କାର, ଖାଲି ଆଜି ଇଚ୍ଛା କରିବ, ମୋର ନାକକୁ ଦରକାର, କାନକୁ ଦରକାର, ଏ ଗୋଡ଼କୁ ଦରକାର, ଖାଲି ଇଚ୍ଛା କରିବ, ମୋର ମୁକୁଟ ଦରକାର, ଯାହା ଇଚ୍ଛା କରିବ ଦେବା ମାନେ ଦେବତାମାନେ ଦେବୀ ମାନେ ସବୁ ଭାସି ଭାସିକି ଆସୁଛି, ଏଠି ଏଇଟା କର୍ମଭୂମି ସେଇଟା ଭୋଗଭୂମି ନା, ଏଠି ଯାହା କର୍ମ କରିଛନ୍ତି ସେମାନେ ସେ ଭୋଗିବେ, ଏଠି ତମ ଷ୍ଟକ୍ ରହିଛି 30 ଦିନ କର୍ମ କରୁଛନ୍ତି, ବ୍ୟାଙ୍କରେ ଭୋଗଟା ରହିଲା 40,000, ଗଭର୍ଣ୍ଣମେଣ୍ଟ ଦେଇଦେଉନି 30 ଦିନର କର୍ମଟାକୁ ଲାଷ୍ଟ ଡେରେ ପାଇଲ ବ୍ୟାଙ୍କର ଖାଇଗଲା, ସେଭଳି ଏଠି ଯେଉଁମାନେ ଅତି ପୁଣ୍ୟ କର୍ମ କରୁଛନ୍ତି ତାଙ୍କ ଭୋଗଟା ସେଠି ରହିଛି, ସେଠି ବ୍ୟାଙ୍କର ଖାଇ ସ୍ୱର୍ଗଟା ହେଲା ବ୍ୟାଙ୍କ, ଭାରତବର୍ଷର ପୁଣ୍ୟର ବ୍ୟାଙ୍କଟା ସେଠି, ଆଉ ସେଠି ତୋର ଉଠେଇବା କଥା ଯାହା ଇଚ୍ଛା ପାଇବ, ଆଉ କ'ଣ ସବୁ ସୁନ୍ଦର ସୁନ୍ଦର ଡ୍ରେସ ପତ୍ର ପିନ୍ଧିକି ସବୁ ଆସୁଛନ୍ତି ଦକ୍ଷଙ୍କର ଯଜ୍ଞକୁ, ନଭସି ଖେଚରଣାମ ପ୍ରଜଳ୍ପନାମ, ସମସ୍ତେ କଥାବାର୍ତ୍ତା ହଉଛନ୍ତି, ଦକ୍ଷ ଯଜ୍ଞ କରୁଛି, ବାଜପେୟୀ ଯଜ୍ଞ କରିସାରିଛି, ବର୍ତ୍ତମାନ ବୃହସ୍ପତି ସବନାମଙ୍କ ଯଜ୍ଞ କରୁଛି, ଆମେ ଯିବା, କେତେ ସୁନ୍ଦର ଯଜ୍ଞ ହେଉଥିବ, ଯଜ୍ଞରେ ଏତେ ଉତ୍ସବ ହୁଏ, ସମସ୍ତେ ଆନନ୍ଦିତ ହୁଅନ୍ତି, ସତୀ ଏଟାକୁ ଶୁଣିଦେଲେ, ବ୍ରଜନ୍ତି ସର୍ବତ ଦିଗ୍ଭ୍ୟମ ଉପଦେବ ବର ସ୍ତ୍ରୀ ବିମାନ ଜାତ ସପ୍ରଷ୍ଟା ନିଷ୍କଣ୍ଠ ଘି ସୁବାସ, ସମସ୍ତେ କଣ୍ଠରେ ଅଳଙ୍କାର ପିନ୍ଧିଛନ୍ତି, ବିମାନରେ ବସିଛନ୍ତି ସୁବାସ, ଦେବତାମାନଙ୍କର ବାସ କେବେ ମଇଳା ହୁଏ ନା, ତାଙ୍କ ବସ୍ତ୍ର ମଇଳା ହୁଏ ନା, ତାଙ୍କର ପୁଷ୍ପ ମଳିନ ହୁଏ ନା, ଶ୍ରକ୍ ପୁଷ୍ପ, ପୁଷ୍ପର ଯେଉଁ ମାଳା ସେ କେବେ ମଳିନ ହବନି, ସବୁବେଳେ ସତେଜ, ତାଙ୍କ ଦେହରେ ମଳ କେବେ ଆସେ ନା, ମଳି ରଜଭୂମି ନୁହେଁ ବା, ସ୍ୱର୍ଗର ରଜ ନାହିଁ, ସେଠି ଧୂଳି ନାହିଁ, କି ଦେହରୁ ବି ମଳି ବାହାରିନି, ଆମର ଏଇ ଶୀତ ଦିନ ଖରାଦିନରେ ଗୋଟେ ଡ୍ରେସ୍ ପିନ୍ଧିବେ ଝାଳ ବୋହିଲା ଏଇଟା ଗନ୍ଧ ହବ, କ'ଣ ସାର୍ଟରେ ଗନ୍ଧ ହେଉଛି, କିଏ କହୁଛି ଆମ ଶରୀର ଗନ୍ଧ ହେଉଛି, କହୁଛି କେତେ ବୋକା ଆମେ ଦେଖୁଛୁ, ଆମ ସାର୍ଟ ଗନ୍ଧ, ଆରେ ସାର୍ଟ କାଇଁ ଗନ୍ଧ ହବ, ତ ଶରୀରଟା ଗନ୍ଧ ହେଉଛି କହ, ମଳ ସ୍ୱରଟା ସାର୍ଟକୁ ଗନ୍ଧ କରିଦେଲା, ସ୍ୱର୍ଗ ଲୋକର ଶରୀରରେ ମଳ ନାହିଁ ନା, ପୁରା ସମସ୍ତେ ସୁବାସ, ଲୋକ ସ୍ୱର୍ଗ ଲୋକ ଶୁଣିଲେ ବି ଇଚ୍ଛା କରିବା ଟିକେଟ୍ କାଟିବୁ ବୋଲି, ଲୋକ ସ୍ୱର୍ଗ କଥା ବି ଜାଣିନାହାନ୍ତି, ଭାଗବତ ଶୁଣିଲେ ସ୍ୱର୍ଗ କଥା ଜାଣିବେ, ବୋଲି ମହାରାଜଙ୍କ ଚରିତ୍ରରେ ସବୁ ବିମାନରେ ବସିକି ସୁନ୍ଦର ସୁନ୍ଦର ବସ୍ତ୍ର ପିନ୍ଧିକି ଯାଉଛନ୍ତି, ସତୀ ଦେଖିଦେଲେ ଆଉ ତାଙ୍କ ଅନ୍ତର୍ଜାମିତ ପ୍ରେରଣା ଆସିଛି, ଆଚ୍ଛା ଆଚ୍ଛା ଏମାନେ ଏଭଳିଆ ଡ୍ରେସ୍ ପତ୍ର ପିନ୍ଧିକି ଯାଉଛନ୍ତି ଫେଷ୍ଟିଭାଲକୁ, ମୁଁ ଏଠି ବସିବି, ବାବାଜୀ କତିର ଖାଲି ରାମ 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 ହେଉଛି, ମୁଁ ଏତେ ଦିନ ହେଲା ଯାଇନି ବାପା ମାଆଙ୍କୁ ଦେଖିବା ପାଇଁ, ଏତେ ବଡ଼ ଯଜ୍ଞ ହେଉଛି, ସମସ୍ତେ ଗଲେଣି ତାଙ୍କ ସ୍ୱାମୀଙ୍କ ସାଙ୍ଗରେ, ମୁଁ ଏଠି କାହିଁକି ବସିବି? ଅନ୍ତ ଯାଇ ପ୍ରେରଣା ଦେଲେ, ଆଜ୍ଞା ଇଏ ସତୀ, ସ୍ୱାମୀଙ୍କ ଛଡ଼ା ସଂସାରରେ କିଛି ଜାଣନ୍ତିନି, ଭଗବାନଙ୍କ ପ୍ରେରଣା ଆଜି ସବୁ ଓଲଟା କଥା କହିବେ, ମୁଁ ତ ଯିବି ଆଉ। ଶିବଜୀ ଦେଖିଲେ ଦି ବାଟରେ ମରଣ ହବ, ଗଲେ ବି ମରଣ ହବ, ରହିଲେ ବି ମରିଯିବ, ଇଏ ଯାହା ହଉଛି। ଏତେ ଟେନସନ୍ ହେଇଯାଇଥିଲେ ସତୀ, ଏ ଶ୍ଳୋକ ଅଛି ଆସିବ କାଲିକି, କହିଲେ ଇଏ ଦିଆଡୁ ମରଣ, ଯୋଉ ବାଟ ହେଲେ ଦେଖିଲେ ମରଣ, ବେଟର ତୁ ଯା ସେଠି ମରିବୁ, ଯା ଏଠି ମରିକି ମୋ ରେକର୍ଡ କାହିଁକି ଖରାପ ହେଲା, ଦକ୍ଷ ରେକର୍ଡ ଖରାପ ହେଲା। କହିଲେ ଶିବ ମାରିଦେଲା, ଶିବ ଛାଡ଼ିଲାନି, କିଛି ନ କରିକି ଶିବଜୀକି ତୁ ସାହାଯିବ, କହିଲେ ଶିବ ମାରିଦେଲା ମଝିଓଳକୁ, ପୁଣି ଆହୁରି ତ ଯାହା ଗଣ୍ଡଗୋଳ ହେଇଛି, ବାପା ପୁଣି ଆହୁରି କେସ୍ ଫାଇଲ୍ କରିବ ବ୍ରହ୍ମାଙ୍କ ପାଖରେ, ତା ବାପା ବେଟର ଭାଇ ତୁ ଯା ସେଠି ମରିବୁ, ତା ରେକର୍ଡ ପତ୍ର ତୋର, ତାର ସେ ବ୍ରହ୍ମାଙ୍କ ପାଖରେ ରହିବ, ମାରିଛି କିଏ ଦକ୍ଷ। ଶିବଜୀ ଦେଖିଲେ ନିଶ୍ଚିତ ଭାବରେ ଏହାର ମରଣ, ଯେକୌଣସି ଭାବରେ ମରଣ ହବ, ରହିଲେ ବି ମରଣ ହବ, ଗଲେ ବି ମରଣ, ବେଟର ସେ ଯା ପଳଉ, ମୋ ମୁଣ୍ଡରୁ ଦୋଷ ହେଲା। ଏତେ ବଡ଼ ନାରୀ ସୁଲଭ ଗୁଣ ତାଙ୍କର ଚାଲି ଆସିଲା, ଏ ନାରୀ ଚପଳତା ଚାଲି ଆସିଲା, ପୁଣି ପ୍ରାକୃତ ନାରୀ ଭଳିଆ ଗୁଣ ଚାଲି ଆସିଲା ତାଙ୍କର, ଯେ ଜୀବନରେ ସବୁ ତ୍ୟାଗ କରିଥିଲେ ଆଜି ଦକ୍ଷକୁ ଦଣ୍ଡ ଦେବା ପାଇଁ, ତାଙ୍କ ଦକ୍ଷର ଅଭିମାନକୁ ଦଣ୍ଡ ଦେବା ପାଇଁ ଭଗବାନ ଆଜି ଏଇ ବ୍ୟବସ୍ଥା କରୁଛନ୍ତି। ଦୃଷ୍ଟ୍ୱା ସ୍ୱନିଲୟାଭ୍ୟାସ ଲୋଲାଖୀ ମୃଷ୍ଟ କୁଣ୍ଡଲା ପତିମ୍ ଭୂପ ପତିମି ଦୈବମ ଉତ୍ସୁକା ତବ୍ୟବାସତ, ପୁରା ଉତ୍ସୁକ ହେଇଗଲେ, ଉତ୍ସୁକ କଣ, ଗୋଟେ ପୂର୍ଣ୍ଣ ବିଶ୍ୱାସ ତାଙ୍କର ଥିଲା, ଭବସ୍ୟ ପରମ କୃପାଳୁ ତ୍ୱାତ୍ ସୋ ପତିତ୍ୱାଚ ଭୟମ୍ ଦେଖତା ମୁକ୍ତବତୀ, କିଛି ଭୟ ରହିଲାନି, ମୋ ସ୍ୱାମୀ ତ ପରମ କୃପାଳୁ ମୋତେ ଛାଡ଼ିଦେବେ, ପୁରା ପରମିଶନ ଦେଇଦେବେ, କାହିଁକି ଏମିତି ମନ ହେଲା? ଦୃଷ୍ଟ୍ୱା ସ୍ୱନିଲାଭ୍ୟାସ ସ୍ୱନିଲାଭ୍ୟା କୈଳାସ, କୈଳାସରେ ରହିକି ଦେଖିଲେ ଆରେ ଲୋଲାଖି ମୁଷ୍ଟକୁଣ୍ଡଲା, ଅତି ସୁନ୍ଦରୀ ସୁନୟନୀ ଦେବସ୍ତ୍ରୀ ମାନେ କୁଣ୍ଡଳ ସବୁ ପିନ୍ଧିଛନ୍ତି, କୁଣ୍ଡଳ ଗୁଡ଼ିକ ଝଲଝଲ କରୁଛି, ନିଷ୍କଣ୍ଠ କଣ୍ଠରେ ସବୁ ଅଳଙ୍କାର ପିନ୍ଧିଛନ୍ତି, ଏଇଟା ଦେଖିକି ପତିମ୍ ଭୂତ ପତିମ୍ ଦୈବମ ଉତ୍ସୁକା ତବ୍ୟବାସ, ଉତ୍ସୁକ ହେଇକି ନିଜ ସ୍ୱାମୀଙ୍କୁ କହିବେ, ପୁରୁଷ ଗୋଟେ ପୁରୁଷକୁ ବେଶମେ ଚାହେଁ ନା, ଭାଗବତ ପଢ଼ିଲା ପରେ କେତେ ଜିନିଷକୁ ଆମେ ସବୁ ପ୍ରାକ୍ଟିକାଲି ଦେଖୁ, ଦେଖନ୍ତୁ ଗୋଟେ ପୁରୁଷ ଭଲ ଡ୍ରେସ୍ ପିନ୍ଧି ପଳେଇଗଲା, ତାକୁ ଅନେଇଦେବେ, ମନ ଦୁଃଖ ହବନି ବେଶୀ, କିନ୍ତୁ ଯଦି କୌଣସି ନାରୀ ଭଲ ଡ୍ରେସ୍ ପିନ୍ଧି ଆଉ ଜଣେ ଦେଖିଦେଲା, ସେ ତାର ଭଲ ଡ୍ରେସ୍କୁ ଦେଖିବ, ତା ଦୋଷଟାକୁ ଦେଖିବ, ଦେଖୁନ ଏମିତି ଚାଲୁଛି, ଇଏ କରୁଛି, ଏଇଟା ସବୁ ଗାଁ ଭାଗବତ ପଢ଼ିଲା ପରେ ଆମେ ଗାଁ ଗହଳିର ବହୁତ କଥାକୁ ମନରେ ମୁଁ ପକାଏ, ପଢ଼ିଲା ବେଳେ ଏକୁଟିଆ ସତ କଥା, ଭାଗବତ ଯାହା ଲେଖିଛନ୍ତି କେତେ ପରଫେକ୍ଟ, ଜଣେ ନାରୀ ଆଉ ଜଣଙ୍କର ଭଲ ଗୁଣକୁ ଦେଖି କେବେ ସହ୍ୟ କରିପାରିବେନି, ଆଉ ଗୋଟିଏ ନାରୀ ଆଉ ଗୋଟିଏ ନାରୀର ସୁଖ କେବେ ସହ୍ୟ କରିପାରିବେନି, ପୁରୁଷ ସହ୍ୟ କରିପାରିବ, ଗୋଟିଏ ନାରୀ ଆଉ ଗୋଟିଏ ନାରୀର ଦୁଃଖରେ ଭାଗି ହବା, ଏଟା ବି ରେୟାର, ମହତ ମହତ ଝିଅମାନେ ଏଟା ହେବେ, ନେଚର ଅଛି, ଏ ନାରୀର ଦୋଷ ନାହିଁ, ନାରୀ ସ୍ୱର ପାଇଲେ ସେଇ ଅବସ୍ଥା ଯିଏ ବି ପାଇବ। ସତ୍ୟବାଚ ସତୀଙ୍କର ପ୍ରବଚନ ସର୍ଟ ସର୍ଟରେ ଯିବା, ଶିବଜୀଙ୍କର ପ୍ରବଚନକୁ ଶୁଣିବା, ଶିବଜୀଙ୍କର ବହୁତ ସୁନ୍ଦର ପ୍ରବଚନ, ଭକ୍ତମାନଙ୍କ ପାଇଁ ବହୁତ ସୁନ୍ଦର ପ୍ରବଚନ, ପାଞ୍ଚ ସାତଟି ଶ୍ଳୋକ କହିଛନ୍ତି, ବିଶ୍ୱନାଥ ଚକ୍ରଠାକୁ ଟୀକା ରଚନା କରିଛନ୍ତି, ବହୁତ ସୁନ୍ଦର। ବର୍ତ୍ତମାନ ଅତି ଆନନ୍ଦିତ ହେଇକି ଉତ୍ସାହରେ ଭବଙ୍କୁ କହୁଛନ୍ତି, କାରଣ ଦେଖିଦେଲେ ସମସ୍ତେ ଭଲ ଡ୍ରେସ୍ ପତ୍ର ପିନ୍ଧିଛନ୍ତି, ତାଙ୍କ ସ୍ୱାମୀ ସହିତ ଯାଉଛନ୍ତି, ମୁଁ ବି ଭଲ ଡ୍ରେସ୍ ପତ୍ର ପିନ୍ଧିକି, ଆରେ ତୁମ ସ୍ୱାମୀ କ'ଣ, ତୁମେ ତୁମ ସ୍ୱାମୀ ସାଙ୍ଗରେ ଯିବ କ'ଣ, ତୁମ ସ୍ୱାମୀଙ୍କର ଡ୍ରେସ୍ ସେ ସାପକୁ ଧରିକି ଭୂତକୁ ଧରିକି ଯିବେ, ସେ ଭୁଲିଗଲେଣି, ତାଙ୍କୁ ଦେଖିକି ୟାଙ୍କର ମନ ହେଇଗଲାଣି, ମୋ ସ୍ୱାମୀକି ଭଲ ଡ୍ରେସ୍ ପତ୍ର ପିନ୍ଧିକି ମୁଁ ବି ନେଇକି ଯିବି ମୋ ବାପ ଘରକୁ। ସତୀ ଉବାଚ ପ୍ରଜାପତସ୍ତେ ଶଶୁରସ୍ୟ ସାମ୍ପ୍ରତମ୍ ନିର୍ୟାପିତୋ ୟଜ୍ଞ ମହସ୍ୟ ବାକିଲଃ ବୟମ୍ ଚ ତତ୍ରା ବିସରାମ ବାମତେ ୟଦର୍ଥିତାମି ବିବୁଧା ବ୍ରଜନ୍ତି। ଶିବଜୀ ଧ୍ୟାନରେ ବସିକି ରାମ ନାମ କରୁଛନ୍ତି, ସଂସାରରେ କ'ଣ ଆବଶ୍ୟକ? ଶିବଜୀଙ୍କର ଦୁଇଟି ପ୍ରସଙ୍ଗ ଭାଗବତର ଅଛନ୍ତି, ଏତେ ଆନନ୍ଦ ଲାଗେ, କେତେ ବଡ଼ ମହାତ୍ମା ସିଏ, ସଂସାରରେ ସବୁଠୁ ସୁନ୍ଦରୀ ସ୍ତ୍ରୀଙ୍କୁ ପାଖରେ ରଖିଛନ୍ତି, କିନ୍ତୁ ମନ ସବୁବେଳେ ହରିଚିନ୍ତନ ରହିଛି,
ସବୁବେଳେ ମନକୁ ହରି ପାଖରେ ରଖ, ହରି ପାଦ ପଦ୍ମରୁ କ୍ଷଣ ବିଚ୍ୟୁତ ହଉନି। କେତେ ବଡ଼ ଏ ସାଧନର ଫଳ ଚିନ୍ତା କର। ସଂସାରରେ ସବୁଠୁ ସୁନ୍ଦର ସ୍ତ୍ରୀ ଗୋଟେ ପକ୍ଷରେ, ପୁଣି ଅର୍ଦ୍ଧନାରୀ ସ୍ୱରୂପ ଶରୀରରେ ରୁହନ୍ତି, କିନ୍ତୁ ପ୍ରଭୁଙ୍କୁ ଭଜନ କରୁଛନ୍ତି। କେତେ ବଡ଼ ଇନ୍ଦ୍ରିୟ ଜୟୀ ଭକ୍ତ, ବିଷୟକୁ ଯିଏ ଏତେ ପରାଭୂତ କରି କୃଷ୍ଣଙ୍କ ଚରଣରେ ମତି ରଖିପାରୁଛି, ସଂସାର ସେତେ ବଡ଼ ଭକ୍ତ। କାରଣ ସବୁଆଡ଼େ ବିଷୟର ପ୍ରଭାବ, ଆଉ ଏଇ ଇନ୍ଦ୍ରିୟ ବିଷୟକୁ ଭୋଗି ଭୋଗି କୋଟି କୋଟି ଜନ୍ମରୁ ଆସିଛି, ତାକୁ ପରାଭବ କରି ତାକୁ ତୁଚ୍ଛ ମନ କରି ହରିଙ୍କୁ ଭଜନ କରିବା ଛୋଟ କାମ ନାହିଁ। କିନ୍ତୁ ଶିବଜୀ ଏଇଥିପାଇଁ ହରିଙ୍କର ପ୍ରିୟ, ହରିଙ୍କର ପ୍ରିୟ। ପ୍ରଜାପତସ୍ତି ଶ୍ୱଶୁରସ୍ତି ସାମ୍ପ୍ରତ୍ୟମ, ଏଠି ପ୍ରତି ଶ୍ଳୋକରେ ଗୋଟିଏ ଗୋଟିଏ ସମ୍ବୋଧନ ଅଛି। ପ୍ରଜାପତି ଆପଣଙ୍କର ଶ୍ୱଶୁର କି ମୋ ବାପା ଦକ୍ଷ, ସାମ୍ପ୍ରତମ ଅଦ୍ୟାପି ବର୍ତ୍ତମାନ ନିର୍ୟାପିତମ ଯଜ୍ଞ ମହୋତ୍ସିତମ କିଲମ, ଏ ଗୋଟିଏ ଯଜ୍ଞ ଆରମ୍ଭ କରିଛନ୍ତି, ତୁମେ କେମିତି ଜାଣିଲ? ଶିବଜୀ ପଚାରୁଛନ୍ତି, ଆରେ ତୁମେ କ'ଣ ହରିକୀର୍ତ୍ତନ କରୁନାହିଁ କି, ଶୁଣୁନା ନାମ କରୁନାହିଁ କି, ତୁମେ କେମିତି ଶୁଣିଲ? ମୁଁ ତ କାଇଁ ଶୁଣିପାରିଲିନି, ଆମ ପାଖକୁ ତ କୌଣସି ଇନଭିଟେସନ ଆସିନି, ତୁମେ କେମିତି ଜାଣିଲ? ନା ବୟଞ୍ଚ ତତ୍ରା ବି ସରାମ ବା ମତେ, ମୁଁ ଯାଇପାରିବି କି ସେଠିକି, ଆମେ ଯିବା କି? ବୟମ ବହୁ ବଚନ, ତୁମର ଆମର ଯିବା କି ବର୍ତ୍ତମାନ ସେଠିକି ଯିବା? ଯୋଗ୍ୟ ହଉଛି ଆମେ ସେଠିକି ଯିବା, ତୁମେ କେମିତି ଜାଣିଲ? ନା ଯଦ୍ୟାର୍ଥୀ ତା ଆମେ ବିବୁଧାମ ବ୍ରଜନ୍ତି ଦେ, ଯଦ୍ୟାର୍ଥୀ ତା ଆମେ ମୁଁ ଯିବା ପାଇଁ ଚାହୁଁଛି, ତୁମେ କେମିତି ଜାଣିଲ? ନା ବିବୁଧା ବ୍ରଜନ୍ତି ଦେ, କୈଳାସ ଉପରକୁ ଇଙ୍ଗିତ କରି କହି ଦେଖୁନାହାନ୍ତି, ବିବୁଧାମାନେ ଦେବତାମାନେ ଯାଉଛନ୍ତି। ଏତେ ପ୍ରଜାପତି ଅନେନ ଅନେକ ସନ୍ତି, ବହୁ ପ୍ରଜାପତି ଅଛନ୍ତି। କେଉଁ ପ୍ରଜାପତି ଯଜ୍ଞ କରୁଛନ୍ତି? ନା ତବ ଶ୍ୱଶୁର, ଆଜ୍ଞା କହୁନାହାନ୍ତି ମୋ ବାପା ଯଜ୍ଞ କରୁଛନ୍ତି ବୋଲି, ଶ୍ୱଶୁର ବୋଲି କହୁଛନ୍ତି। ଶ୍ୱଶୁର କଥା କହିଲେ ଯେଉଁ ଶ୍ୱଶୁର ପାଇଁ ଝଗଡ଼ା ହେଇଛି, ଇଏ ବୁଝିପାରୁନାହାନ୍ତି। ଶ୍ୱଶୁର କଥା କହିଲେ ସମ୍ବନ୍ଧ ଜ୍ଞାନ ଟିକେ ଆସିବ ତ, ଶ୍ୱଶୁର ଦେହ ଖରାପ ହେଇଗଲେ, ଶ୍ୱଶୁର କିଛି କର୍ମ କଲେ ଜୁଇଁ ସାଙ୍ଗେ ସାଙ୍ଗେ ପହଞ୍ଚାଏ, ଇଏ କ'ଣ ଲୌକିକ ଜୁଇଁ ନା କ'ଣ? ଇଏ ଧୋଇ ଧାଇଁକି ଚାଲିବ ଶ୍ୱଶୁରଙ୍କର ମିସ୍ କଲା ଆସୁ ଆସୁ, ଇଏ ବାବା ସେମିତିକା ଶ୍ୱଶୁର ନୁହନ୍ତି, ଇଏ କାହାର ନୁହନ୍ତି ଜଗତରେ, ଜଗତରେ ହରିଙ୍କ ଛଡ଼ା ଶିବଜୀ କାହାର ନୁହନ୍ତି, ସତୀଙ୍କର ବି ନୁହନ୍ତି। ଏଇ ସତୀ ରାମଙ୍କ ପରୀକ୍ଷା କରିଦେଲେ, ତ୍ୟାଗ କରିଦେଲେ, କହିଲେ ନା ମୁଁ ବୈଷ୍ଣବ, ମୁଁ ଆକୁ ଗ୍ରହଣ କଲା ମାନେ ଭଗବତ ଅପରାଧୀକୁ ଗ୍ରହଣ କଲା ମାନେ ମୁଁ ସତୀକୁ ଚାହିଁଲିନି, ଧ୍ୟାନରେ ବସିଗଲି। ସତୀ ଆସିକି ପହଞ୍ଚିଗଲେ, କ'ଣ ରାମଙ୍କୁ ଦେଖିଲ ତ, ଜାଣିଲ ସେ ପୁରୁଷ ଯିଏ କାନ୍ଥୁଲେ କିଏ? ନା ମୁଁ କିଛି ଏଣେ ପରୀକ୍ଷା କରିଦେଇଛନ୍ତି, ସୀତା ବେଶ ଧରିକି ଯାଇଛନ୍ତି, ଏଣେ ଦେଖୁଛନ୍ତି ସବୁଆଡ଼େ ରାମ, ରାମଚନ୍ଦ୍ର ମହାପ୍ରଭୁ ବିଭୂତି ଦେଖେଇଲେ, ପଚାରିଦେଲେ, ହେଲେ ସତୀ ଏକାକୀ ଆସିଛ ଭବ କୁଆଡ଼େ ଗଲେ? କହିଲେ ରେ ବାବା ମୋତେ ଚିହ୍ନିଦେଲେ, ମୁଁ ସୀତା ବେଶରେ ଆସୁ ଆସୁ। ଆଜ୍ଞା ଫେରିଲା ବେଳକୁ ସତୀ ବଣ ସାରା ଦେଖୁଛନ୍ତି ସବୁଆଡ଼େ ରାମ ସୀତା, ଭଲ ଇଏ ତ ଭଲ କ୍ୟାମେରା ଲାଗିଲେ। ଶିବଜୀ ଏଣେ ଧ୍ୟାନରେ ବସିକି ଦେଖିଲେଣି ସତୀଙ୍କର କ'ଣ ଅବସ୍ଥା ହେଇଛି। ଶିବଜୀ ପଚାରିଲେ, ସତୀ କ'ଣ ପରୀକ୍ଷା କଲ ତ? ମୁଁ ଯାହାଙ୍କୁ ପ୍ରଣାମ କରିକି ପଳେଇ ଆସୁଥିଲି, ଜାଣିପାରିଲ ତ ସେ ମୋର ଈଶ୍ୱର ବୋଲି? ନା ମୁଁ କିଛି ଜାଣିନି, ମୁଁ ବି ଦୂରରୁ ଦେଖିକି ପ୍ରଣାମ କରିକି ପଳେଇ ଆଇଲି, ମିଛ କଥା କହିଦେଲେ। ଏ ଧ୍ୟାନରେ ଜାଣିଦେଲେ, କହିଲେ ବର୍ତ୍ତମାନ ଆଉ ସତୀକୁ ମୁଁ ଗ୍ରହଣ କରିବିନି, ମୋର ସମ୍ବନ୍ଧ ଭଗବତ ସମ୍ବନ୍ଧରେ ସମ୍ବନ୍ଧିତ, ଆମର ସ୍ତ୍ରୀ ପୁତ୍ର କନ୍ୟା କିଏ ଭକ୍ତର, ଆମର ପ୍ରଭୁଙ୍କ ସମ୍ବନ୍ଧରେ ସମ୍ବନ୍ଧିତ, ଗୁରୁଙ୍କ ସମ୍ବନ୍ଧରେ ସମ୍ବନ୍ଧିତ, ଏହି ସମ୍ବନ୍ଧ ନାହିଁ ତ ସଂସାରରେ କିଏ? ସେ ପୁତ୍ର ସ୍ତ୍ରୀ କନ୍ୟା ଆମର ଥିଲେ ବି କିଛି କାମ ଲାଗିବ? ଆରେ ଇଏ ଭଗବାନଙ୍କୁ ପରୀକ୍ଷା କରିକି ଆସିଲା ଆସିଲା ପୁଣି ମୋତେ ମିଛ କଥା କହୁଛି? ସତୀ ରୂପ ପୁଣି ସୀତାର, ସତୀ ସୀତା ରୂପ ଧରିକି ଯାଇଛନ୍ତି, ତ୍ୟାଗ କଲୁ, ଆକୁ ଆକୁ ଗ୍ରହଣ କଲା ମାନେ ମୋର ଅପରାଧ। ଭଗବତ ସମ୍ବନ୍ଧକୁ ଏତେ ଦୃଢ଼ୀଭୂତ କରିଦେଲେ, ଛାଡ଼ିଦେଲେ ତାଙ୍କ ଆଗରେ, ଇଏ ତାଙ୍କ ମନକୁ ତରଳିବା ପାଇଁ ପ୍ରଜାପତି ସ୍ତେ ଶ୍ୱଶୁରସ୍ତ, ସେ ତୁମ ଶ୍ୱଶୁର, ଶ୍ୱଶୁର କଥା କହିବା ଦ୍ୱାରା ତାଙ୍କର କାଳେ ସ୍ନେହ ହବ, ମୁଁ ଶୀଘ୍ର ପଳେଇବି। ଆରେ ଇଏ ଭଗବାନଙ୍କୁ ସେଟା କାହାର ନୁହନ୍ତି ଶିବଜୀ, ନହେଲେ ବୈଷ୍ଣବାନନ୍ଦ ଥା ସମ୍ଭବ କାହିଁକି ନୁହନ୍ତି? କହିଲେ ବୟଞ୍ଚ ତତ୍ରା ବି ସରାସ ସରାମ ବା ମତେ, ଯଦ୍ୟାର୍ଥି ତାମି ବିବୁଧମ ବ୍ରଜନ୍ତି ତେ ବିବୁଧା ମାନେ ଯାଉଛନ୍ତି ଆମେ ସେଠିକି ଚାଲ ଯିବା